तीरा बनचारी जमुना तीरा जय राधा माधव जय कुंज बिहारी जय राधा माधव हरे कृष्णा 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 हरे 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 राम 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 हरे 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 कृष्णा हरे कृष्णा हरे कृष्णा 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 हरे 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 राम 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 हरे 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 कृष्णा कृष्णा हरे 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 राम 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 हरे 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 कृष्णा हरे कृष्णा हरे राम राम राम
हरिनाम संकीर्तन की जय। जय विष्णुपाद परमहंस परिव्राज आचार्य अष्टोत्तर शतशिष्य मद्भवगोविंद स्वामी श्रील गुरु महाराज की जय। जय विष्णुपाद परमहंस परिव्राज आचार्य अष्टोत्तर शतशिष्य मद अभय चरणारविंद भक्ति वेदांत स्वामी श्री प्रभुपाद जी महाराज की जय। जगनित्रा प्रविष्ट अष्टोत्तर शतशिष्य मद भक्ति सिद्धांत सरस्वती ठाकुर श्रील प्रभुपाद जी महाराज की जय। अनंत कोटि वैष्णव वृंद की जय। समवेद भक्त वृंद की जय। प्रभु जगन्नाथ बलदेव सुभद्रा महारानी की जय। ग्रंथराज श्रीमद भागवतम की जय। भक्तिदेवी तुलसी महारानी की जय। निताय गौर ब्रह्मानंदे हरि। ज्ञान तिमिरांधस्य ज्ञानंजन शलाकया चक्षुरन्मीलितं येन तस्मै श्री गुरुवे नमः। नमो विष्णुपदाय कृष्णप्रेष्ठाय भूतले श्रीमते गौरगोविंद स्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद हरे कृष्ण 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 हरे 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 राम 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 हरे हरे ओं नमो भगवते वासुदेवाय ओं नमो भगवते वासुदेवाय ओं नमो भगवते वासुदेवाय
सर्वप्रथम आपण मानंगु आमर अंतराष्ट्रीय कृष्ण चेतना संघ भुवनेश्वर शाखा तरफ धन्यवाद अर्पण करुच्छी जेहेतु आपण माने आपणकर महागव ग्रामरे आम मानंकु भगवान कथा किछ कहिया पई सुजोग देइछंती तबे एई अनुष्ठान सात दिन धरी चलिब ए प्रभु भागवत कथा वर्ष गोटे वर्ष तले मना है गोटे वर्ष तले जेतेबेले हमर कमरदारे प्रथम थर पै मु आसिथिली सेतेबेले आपणक ग्रामरु हमर प्रदीप प्रभु एवं पार्थ सारथी बाबा जी से जाइथिले एवं बहुत भक्त भी जानती सार भी जानती ସେମାନେ ମୋତେ ଅନୁରୋଧ କରିଥିଲେ ଆପଣ ଟିକେ ଆମ ଗାଁକୁ ଆସନ୍ତୁ ପୂର୍ବ ବର୍ଷ ଆସିପାରୁନଥିଲେ ଏ ବର୍ଷ ଯାହା ହଉ ଭଗବାନଙ୍କ ଦୟାରୁ ବହୁ ଜଗନ୍ନାଥଙ୍କର କୃପାରୁ ଭାଗବତଙ୍କ କୃପାରୁ ଆମେମାନେ ଆସିଛୁ ଏଠିକି ବିଶେଷ କରି ସାତ ଦିନ ଭିତରେ ଯଦି ଭାଗବତଙ୍କର ବହୁତ ଚରିତ ଅଛନ୍ତି କିନ୍ତୁ ତାଙ୍କର ଇଚ୍ଛା ହେଲା ଯେ ଆପଣମାନେ ପୁଣି ଥରେ ଆମକୁ ଅଜାମିଲ ଚରିତ କୁହନ୍ତୁ ଯଦିଓ ମୁଁ କହିଥିଲି ଅଜାମିଲ ଚରିତ କମରଦାରେ କିନ୍ତୁ ସରିନଥିଲା ଏଥର ତିନୋଟି ଯାକ ଅଧ୍ୟାୟ ଆମେ ଏଠି ସାରିବା ଶେଷ ଅଧ୍ୟାୟ ବହୁତ ସୁନ୍ଦର ଅଧ୍ୟାୟ ସେଗୁଡ଼ିକ ସବୁ ଶୁଣିବା ବିଶେଷ କରି ମାନବ ଜନ୍ମରେ ଆମେ ଯେଉଁ ସଂସାର ଭିତରେ ରହିଛେ କେତେ ଦୁଃଖ କଷ୍ଟ ଭୋଗ କରୁଛେ ଏବଂ କେତେ ସମସ୍ୟାର ସମାଧାନ କେତେ ସମସ୍ୟା ଦେଇ ଆମେ ଗତି କରୁଛେ ଜୀବନ ଭିତରେ ଏ ଅନୁଭୂତି ସମସ୍ତଙ୍କର ଅଛି ଏ ଜଗତରେ ଜଣେ ଯିଏ ସାଧୁ ହେଇଛି ବା ଅସାଧୁ ହଉ ଦୁଃଖର ଅନୁଭୂତି କାହାର ନାହିଁ ବୋଲି ଏଠି କିଏ କହିପାରିବେନି ଯିଏ କହୁଛି ମୋର ଦୁଃଖର ଅନୁଭୂତି ନାହିଁ ମାନେ ସେ ପଶୁ କେବଳ ପଶୁର ଦୁଃଖର ଅନୁଭୂତି ନଥାଏ ଏ ଜଗତ ଭଗବାନ ଏଭଳି ସୃଷ୍ଟି କରିଛନ୍ତି ଏ କାରାଗାର ଭଳି ଏଠି ସାଧୁ ହଉ ଅସାଧୁ ହଉ ସମସ୍ତେ ଦୁଃଖର ଅନୁଭବଟାକୁ ପ୍ରଥମ ନେବେ ଆଉ ସୁଖର ଅନୁଭବ କେବେ ମିଳିବ ଯେତେବେଳେ ଭଗବାନଙ୍କ ସହିତ ସମ୍ପର୍କ ରଖିବେ ପ୍ରଭୁଙ୍କର ନାମ ଭର୍ଜନ କରିବେ ସେତେବେଳେ ସୁଖର ଅନୁଭବ ପାଇବେ ଜଗତରେ ଏ ଜଗତ ଏଭଳି ଭାବରେ ମଡେଲିଂ କରାଯାଇଛି ଏଭଳି ଭାବରେ ତିଆରି କରାଯାଇଛି ଭଗବାନ ଗୀତାରେ ପ୍ରବଚନ ଦେଲାବେଳେ କେବେ ଗୋଟିଏ ଜାଗାରେ ଭଗବାନ କହିନାହାନ୍ତି ଏଇଟା ସୁଖାଳୟମ ବୋଲି ଭଗବାନ ଯେମିତି ଆମେ ପରିବା ମାର୍କେଟକୁ ଯାଉଛେ ବା କୌଣସି ସାଇକେଲ ଦୋକାନକୁ ଯାଉଛେ ଯେକୌଣସି ଦୋକାନକୁ ଯାଉଛେ ଗ୍ରୋସରୀ ଦୋକାନକୁ ପ୍ରଥମେ ଦୋକାନୀ ତାର ଦୋକାନ ଆଗରେ ଗୋଟେ ବୋର୍ଡ ଟଙ୍ଗେଇ ଦେଉଛି ଏଇଠି ଏଇ ଜିନିଷ ମିଳେ ଆପଣ ଆଗେ ବୋର୍ଡଟାକୁ ଦେଖିକି ଦୋକାନ ଭିତରକୁ ପଶୁଛନ୍ତି ବୋର୍ଡରେ କ'ଣ ଲେଖା ହେଇଛି ବୋର୍ଡରେ ଯଦି ଗ୍ରୋସରୀ ଦୋକାନ ଲେଖାଯାଇଛି ଆପଣ ସେ ଡାଲି ଚାଉଳ ପାଇଁ ଯାଉଛନ୍ତି କେହି ବୋର୍ଡ ନ ଦେଖିକି ଦୋକାନ ଭିତରକୁ ପଶେ ନା ଆମେ ସଂସାରରେ ସଉଦା କରିବା ପାଇଁ ବସିଛେ ଏ ସଂସାର ସଉଦା ଚାଲିଛି ସ୍ତ୍ରୀ ଛୁଆ ପିଲା ଧନ ନେଇ ଏକ ମାର୍କେଟିଂ ମାର୍କେଟ ଲୋକ ଦେଖନ୍ତୁ ମାର୍କେଟରେ ଯେମିତି ଲୋକ ବ୍ୟସ୍ତ ଆଉ ବାର୍ଗେନିଂ କରିବାରେ ସବୁବେଳେ ମୂଲ ଉଠାଉଛନ୍ତି ଏ ଜଗତରେ ସମସ୍ତେ ବାର୍ଗେନିଂ ଚାଲିଛି ମାର୍କେଟିଂ ଚାଲିଛି କିନ୍ତୁ ଭାଇ ମାର୍କେଟିଂ କରିବା ପୂର୍ବରୁ ପ୍ରଥମେ ବୋର୍ଡଟାକୁ ଦେଖ। ଏ ସଂସାରରେ ସଉଦା ଉଠଉଛ, କିନ୍ତୁ ସଂସାର ଯେଉଁ ମାଲିକ ତିଆରି କରିଛି ସେ କ'ଣ ଲେଖିଛି ସେଠି? ଭଗବାନ ଭଗବତ ଗୀତାରେ କହୁଛନ୍ତି, ମାମ ଉପେତ୍ୟମ ପୁନର୍ଜନ୍ମମ ଦୁଃଖାଳୟମ ଶାଶ୍ୱତମ ନାପ୍ନୁବନ୍ତି ମହାତ୍ମାନମ ସଂସିଦ୍ଧି ପରମାଗତି। ଗୋଟିଏ ଫୋନକୁ ଏ ଗୋଟିଏ ସ୍ପିକର ଟିକେ ବୁଲାଇଛନ୍ତି, ଏଇଟା ଏଇଟା ସେଇଟାକୁ ଟିକେ ଟିକେ ଖାଲି ଆଙ୍ଗଲ କରିଦେବେ, ଆଉ କଥା କହିବାକୁ ପରିଶ୍ରମ ହବ। ମାମ ଉପେତ୍ୟମ ପୁନର୍ଜନ୍ମମ, ଅର୍ଜୁନ ମାମ ଉପେତ୍ୟମ ପୁନର୍ଜନ୍ମମ, ହଁ ଠିକ୍ ଅଛି ସେଇଟାକୁ ଟିକେ ବୁଲାଇ ଦିଅନ୍ତୁ, କଥାଟା ୟାର ଭିତରେ ରହିଲେ କଥା କହିବାକୁ ପରିଶ୍ରମ ଲାଗିବ ନା। ମୋତେ ଲାଭ କଲେ ହିଁ ତୁମର ପୁନର୍ଜନ୍ମ ହବ ନା, ନିଶ୍ଚିତ ଜନ୍ମ ହିଁ ହବ। କେଉଁ ଜନ୍ମ ହବ ତାହା ଭଗବାନ କହୁନାହାନ୍ତି, ଜନ୍ମ ନିଶ୍ଚିତ ହବ, ଏ ଜନ୍ମ ପରେ ଆଉ ଗୋଟେ ଜନ୍ମ ହବ, ପୁନର୍ଜନ୍ମଟା ନିଶ୍ଚିତ। ଅର୍ଜୁନ ଯୁକ୍ତି କରୁଛନ୍ତି, ପ୍ରଭୁ ଜନ୍ମ ନବା ମାନେ ତ ଦୁଃଖ ଭୋଗିବାକୁ ପଡ଼ିବ। ଭଗବାନ କହୁଛନ୍ତି, ନାଇଁ ନାଇଁ ନାଇଁ, ମୋତେ ମାମ ଉପେତ୍ୟମ ପୁନର୍ଜନ୍ମ, ମୋତେ ନ ପାଇଲା ପର୍ଯ୍ୟନ୍ତ ତୁମକୁ ଜନ୍ମ ନେବାକୁ ପଡ଼ିବ। କେଉଁଠି ଜନ୍ମ ନେବାକୁ ପଡ଼ିବ? ଦୁଃଖାଳୟ। ଭଗବାନ କେବେ ସଂସାରକୁ ସୁଖାଳୟ ବୋଲି କହିନାହାନ୍ତି, କୌଣସି ଜାଗାରେ ଲେଖାଯାଇନି, କୌଣସି ଶାସ୍ତ୍ର ଲେଖାଯାଇନି, କିନ୍ତୁ ମନୁଷ୍ୟ ଏତେ ଭ୍ରମରେ ପଡ଼ିଛି ସିଏ ଦୁଃଖାଳୟକୁ ସୁଖାଳୟ କରିବା ପାଇଁ ସବୁବେଳେ ଚେଷ୍ଟା। ଯେମିତି ଆମେ ମାର୍କେଟିଂ ଯାଉଛେ, ମାର୍କେଟିଂ ଗଲାବେଳେ କାହାକୁ ଠକି ହଉ, କାହାକୁ କେମିତି କରିକି ହଉ, କେମିତି ମୁଁ ଅଧିକା ଲାଭବାନ ହେବି, ଆମର ଯେଭଳି ଚେଷ୍ଟା ଏ ସଂସାରରେ ସମସ୍ତେ ସଉଦା କଲାବେଳେ ସେ ଚେଷ୍ଟା କରୁଛନ୍ତି। କିଏ ବିବାହ ହେଉଛି, କିଏ ଘର କରୁଛି, କିଏ ଚାକିରି କରୁଛି, ସମସ୍ତେ ଚାହୁଁଛନ୍ତି ମୁଁ କେମିତି ସୁଖରେ ରହିବି, ଏ ଦୁଃଖର ଆଳୟଟାକୁ ମୁଁ ସୁଖର ଆଳୟ କରିବି, ଏଇଟା ସମ୍ଭବ ନାହିଁ। ଏ ଅନୁଭୂତି ସମସ୍ତଙ୍କର ଅଛି, ଆପଣମାନଙ୍କର କେହି ବି ଚିନ୍ତା କରି ଦେଖନ୍ତୁ, ଏ ଦୁଃଖାଳୟକୁ ସୁଖାଳୟ କରିବାକୁ ହେଲେ ଏ ଦୁଃଖାଳୟ ଯିଏ ଲେଖିଛନ୍ତି, ଯେଉଁ ମାଲିକ, ସିଏ ବି ଦେଇଛନ୍ତି, କେଉଁଠି ସୁଖ ମିଳିବ? ଇ ବାସ୍ତବିକ କଥା, କେବଳ ସୁଖ ଭଗବାନ କଥାରେ ହିଁ ମିଳିବ। ଆପଣମାନେ ଯେଉଁମାନେ ଆସୁଛନ୍ତି, ମୋର ଅନୁରୋଧ, ବେଶୀ ଆସିବା କମ୍ ଆସିବା ସହିତ ମୋର ସମ୍ପର୍କ ନାହିଁ, ଆପଣମାନେ ଯେତେ ଜଣ ଆସୁଛନ୍ତି ସେତିକି ଜଣ ସାତ ଦିନ ଆସନ୍ତୁ, ଶୁଣନ୍ତୁ, ଆପଣ ଆପଣଙ୍କ ଜୀବନର ଅନୁଭୂତି ନିଅନ୍ତୁ, ଭାଗବତମ କ'ଣ କହିଛି ଆଉ ଏତେ ଦିନ ପୂର୍ବରୁ ମୁଁ କ'ଣ କରୁଥିଲି, ଏଥିରେ ମୋର କ'ଣ କଲ୍ୟାଣ ହବ, ମୋ ଜୀବନରେ କ'ଣ କାର୍ଯ୍ୟ ଲାଗିପାରିବ। ଜୀବନରେ ଆପଣ ବହୁତ କିଛି କାର୍ଯ୍ୟ କରିଛନ୍ତି, ଶୁଣିଛନ୍ତି, ଅନୁଷ୍ଠାନ କରିଛନ୍ତି ବା ଶୁଣିଛନ୍ତି, କିନ୍ତୁ ଆପଣ ଭାଗବତମ ଥରେ ଶୁଣନ୍ତୁ, ଭାଗବତମ କହୁଛନ୍ତି ଆମ ଜୀବନର କ'ଣ ପ୍ରକୃତରେ କାର୍ଯ୍ୟ ଲାଗିପାରିବ, ଏ ମୋ ସଂସାର ଜୀବନରେ କ'ଣ କାର୍ଯ୍ୟ ଲାଗିପାରିବ। କାରଣ ପ୍ରାୟ ଲୋକଙ୍କର ଧାରଣା ଏଇଟା ଯେ କେବଳ ଗୀତା ଭାଗବତ ବାବାଜୀମାନେ ପଢ଼ିବେ ବା ଯେଉଁମାନେ ଦୀକ୍ଷା ନେବେ ସେମାନେ ପଢ଼ିବେ, ଆମେ ସଂସାର ଲୋକ ଆମେ କେବଳ କର୍ମ କରିବୁ, ନାଇଁ। ଭଗବାନଙ୍କର ବିଷୟରେ ନ ଜାଣିପାରିଲେ ଆପଣ ଯେଉଁ କର୍ମ କରିବେ, ତ୍ରୁଟି କର୍ମ କରିବେ, ପାପ କର୍ମ କରିବେ, ତାର ବନ୍ଧନ ଅଛି। ଭଗବତ କର୍ମ ଭଗବାନ ସଂସାରକୁ ପଠାଇଛନ୍ତି, ଯିଏ ପଠାଇଛନ୍ତି, ଯଦି ଆପଣ ଆପଣଙ୍କ ଚାକରକୁ ପଠାଉଛନ୍ତି କାମ ପାଇଁ, ଚାକର ତା କାମ କରିବ ନା ମାଲିକ ଆପଣଙ୍କ କାମ କରିବ, ମୋତେ କୁହନ୍ତୁ। ଯେଉଁମାନେ ଆଜି ସଂସାରରେ କହୁଛନ୍ତି ମାଲିକ ପଠାଇଛି ଏ ଜଗତକୁ କର୍ମ କରିବା ପାଇଁ, ସେ ତ ମାନୁଛନ୍ତି ନା ମାଲିକ ପଠାଇଛି ବୋଲି? ଯଦି ମାଲିକ ପଠାଇଛି, ମାଲିକ ପଠାଇଛି ତା କାମ କରିବା ପାଇଁ ନା ଆମ କାମ କରିବା ପାଇଁ? ଆପଣ ଆପଣ ଚାକରକୁ ଜଲେଶ୍ୱର ପଠାଉଛନ୍ତି, ଚାକର ଯାଇକି ତା କାମ କରିବ ନା ଆପଣ କାମ କରିବ? ମାଲିକର କାମ କରିବ ନା? ତେଣୁ ଭଗବାନ ଯଦି ଆମକୁ ଏ ସଂସାରକୁ ପଠାଇଛନ୍ତି, ଆମେ ତାଙ୍କ କର୍ମ କରୁଛେ କି, ତାଙ୍କର ନିୟମ ମାନୁଛେ କି, ସେ କ'ଣ କହିଛନ୍ତି ଆମେ ଏତେ ପର୍ଯ୍ୟନ୍ତ ଜାଣିଛେ କି, ଆମର ପ୍ରଭୁଙ୍କ ସହିତ ସମ୍ପର୍କ ଅଛି, ଏ ଅନୁଭୂତି ଆମର ଆସିଲାଣି କି, ଏ ଜିନିଷଟା ଆମର ଆସୁଛି? ମୋର ଜଣେ ମାଲିକ ଅଛନ୍ତି, ସେ ମାଲିକ ମୋତେ ଏଠିକି ପଠାଇଛନ୍ତି, ଆଉ ତାଙ୍କର କର୍ମ କଲେ ହିଁ ମୁଁ ସୁଖୀ ହେବି, ଏଇଟା ଭାଗବତର ସନ୍ଦେଶ। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ, ଆଜି ଭାଗବତ ଅଳ୍ପ ଦୁଇଟି ମୁଁ ମହାତ୍ମ୍ୟ କହି ଆରମ୍ଭ କରିବି। ଏ ଅଜାମ୍ବିଲିଙ୍କର କଥା ବହୁତ ସୁନ୍ଦର ଚରିତ୍ର ଭାଗବତମରେ, ଇଏ ହେଉଛନ୍ତି ମଧ୍ୟମ ସ୍କନ୍ଦ, ଷଷ୍ଠ ସ୍କନ୍ଦ, ଯେଉଁଠି ଭଗବାନ ତାଙ୍କର ଦୟାକୁ ପୋଷଣ କରିଛନ୍ତି। ମଣିଷ ଦୟା କରିଛି ଆଜ୍ଞା, ଆପଣ ଦୟା କରି କରି ଗୋଟେ ଲୋକ କ'ଣ ସାହାଯ୍ୟ କରିପାରିବେ? ଆପଣ ଦୟା କରିବା ପୂର୍ବରୁ ପାତ୍ରଟା ଆଗେ ଦେଖିବେ, ଆରେ ଇଏ ଭଲ ଲୋକ କି ଖରାପ ଲୋକ, ଆଗେ ଜଜମେଣ୍ଟ କରିକି ଆପଣ ଦୟା କରୁଛନ୍ତି। ଏପରିକି ଆମେ ଟଙ୍କାଟେ ଦେଉଛେ, ଆମର 10 ଟଙ୍କା ଦେବାର ସାମର୍ଥ୍ୟ ଅଛି, କିନ୍ତୁ ଟଙ୍କାଟେ ଦେବା ପୂର୍ବରୁ ଲୋକଟାକୁ ଦେଖୁଛେ ସିଏ ଠକ କି ଭଲ। ଆମ ମର୍ଯ୍ୟାଦା ଦେଖିକି, ଗୋଟେ ଲୋକର ମର୍ଯ୍ୟାଦା ଆଉ ଆମର ମର୍ଯ୍ୟାଦା ଦେଖିକି ଆମେ ତାକୁ ଦାନ କରୁଛେ କି ତାକୁ ସାହାଯ୍ୟ କରୁଛେ, କିନ୍ତୁ ଭଗବାନ ତା ନୁହଁ। ଭଗବାନ ଗୋଟେ ଜୀବଠାରୁ କୋଟି କୋଟି ଗୁଣରେ ଦାନୀ, କୋଟି କୋଟି ଗୁଣରେ ମହତ୍। ଭଗବାନ ଆମର ଦୋଷକୁ କିଛି କେବେ ହେଲେ ଦେଖୁନାହାନ୍ତି। ଯଦି ଭଗବାନ ଆମର ଦୋଷକୁ ଦେଖିବେ, ଆମେ କେବେ ଉଦ୍ଧାର ହେଇପାରିବା? ଷଷ୍ଠ ସ୍କନ୍ଧ ହେଉଛି ତାର ପ୍ରମାଣ। ଆମେ ଶୁଣିବା କେତେ ସୁନ୍ଦର କଥା ଗୋସ୍ୱାମୀମାନେ କହୁଛନ୍ତି। ମୁଁ ଏଠି ଭାଗବତଙ୍କୁ ସ୍ତୁତି ଆରମ୍ଭ କରି କଥାକୁ ଆରମ୍ଭ କରୁଛି। ଜଂ ପ୍ରଭଜନ୍ତଂ ମନୁପେତ୍ୟୋପେତ କୃତ୍ୟଂ ଦ୍ୟୁପାୟନ ବିରହ କାତର ଆଜୁହାବ ପୁତ୍ରେତି ତନ୍ମୟତୟା ତରବଭିନେଦୁ ସ୍ତଂ ସର୍ବଭୂତ ହୃଦୟ ମୁନିମାନତୋଅସ୍ମି ନାରାୟଣଂ ନମସ୍କୃତ୍ୟଂ ନରୋଶ୍ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସଂ ତତୋ ଜୟ ମୁଦୀରୟେତ୍ ତମାଦି ଦେବଂ କରୁଣାନିଧାନଂ ତମାଲବର୍ଣ୍ଣଂ ସୁହିତାବତାରଂ ଅପାର ସଂସାର ସମୁଦ୍ର ସେତୁ ଭଜାମହେ ଭାଗବତ ସ୍ୱରୂପଂ ଭଜାମହେ ଭାଗବତ ସ୍ୱରୂପଂ ଭଜାମହେ ଭାଗବତ ସ୍ୱରୂପଂ। ଏ ଯେଉଁ ଶ୍ରୀମଦ୍ ଭାଗବତମ୍, ତାଙ୍କର ଯେହେତୁ ଆମେ ଭାଗବତମ୍ ପାଠ କରିବା, ଟିକେ ଆଲୋଚନା ତାଙ୍କର ମହାତ୍ମ୍ୟ ଦୁଇଟି ଶ୍ଳୋକରେ ମୁଁ କହିବି, ତାପରେ ଆମେ ଅଜାମିଲ ଚରିତକୁ ଯିବା। କିଭଳି ଅଜାମିଲ ଚରିତ ଭାଗବତମରେ ଆସିଛନ୍ତି, କାହିଁକି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯାହାଙ୍କର 7 ଦିନର ଆୟୁଷ ଅଛି, ତାଙ୍କୁ ଏକ ପାପୀ ବ୍ୟକ୍ତିର ଚରିତ କାହିଁ କହୁଛନ୍ତି? ଯିଏ ଶୁଣିବ ସେ ତ ଆଶ୍ଚର୍ଯ୍ୟ ହେବ, ଆରେ ଭଗବାନଙ୍କ ଚରିତ ସୁଖଦେବ ଗୋସ୍ୱାମୀ କହିବା ଦରକାର। ଗୋଟେ ପାପୀ କିଭଳି ବେଶ୍ୟାସକ୍ତ ହେଲା, କିଭଳି ତାର ଘର ଛାଡ଼ିଲା, ଏସବୁ ଜିନିଷ କାହିଁକି ଭାଗବତରେ ଦିଆଗଲା? ନା, ଭଗବାନଙ୍କର ଦୟାକୁ ପୋଷଣ କରିବା ପାଇଁ। ଭଗବାନ କେତେ ଦୟାଳୁ! ଭଗବାନ ଯେ କେବଳ ପୁଣ୍ୟବାନ ବ୍ୟକ୍ତିର, ଭକ୍ତର, ସେ କଥା କହିହବନି। ଜୀବ ମାତ୍ରକେ ଭଗବାନଙ୍କର ଭକ୍ତ। ଯେଭଳି ଆପଣଙ୍କର 5ଟା ପୁଅ ଅଛି, ବାପା କ'ଣ ପୁଅଠାରୁ କିଛି ସମ୍ମାନ ଆଶା କରୁଛି, କିଛି ମାଗୁଛି? କେବଳ ସେ ପୁଅଠାରୁ ଗୋଟିଏ ଜିନିଷ ମାଗୁଛି, ପୁଅ କେବଳ ତାକୁ କହୁ ଯେ ବାପା ମୁଁ ତୁମର ପୁଅ ବୋଲି। ଭଗବାନ ସେଇଭଳି, ଭଗବାନଙ୍କୁ ଯେତେବେଳେ ଜୀବ ମାନେ ନେବ, ପ୍ରଭୁ ମୁଁ ଆପଣଙ୍କର, ଆପଣ ମୋତେ ସୁରକ୍ଷା ଦିଅନ୍ତୁ, ମୁଁ ଆପଣଙ୍କ କର୍ମ ହିଁ କରିବି, ସେତେବେଳେ ସେ ଭଗବାନଙ୍କର ହେଇଯିବ, ସେତେବେଳେ ତାର ଜୀବନର ସମସ୍ୟାର ସମାଧାନ ହବ। ନହେଲେ ଆପଣ ଗୋଟିଏ ସମସ୍ୟାକୁ ସମାଧାନ କରିବାକୁ ଯାଇ 100ଟା ସମସ୍ୟାରେ ପଡ଼ିବେ। ଆପଣଙ୍କ ଘରେ ଯେତେବେଳେ କେହି ନଥିଲେ, ଆପଣ ଭାବୁଥିଲେ ଏଟା ସମସ୍ୟା, କିନ୍ତୁ ଆପଣ ବିବାହ ହେଲା ପରେ, ପୁଣି ସ୍ତ୍ରୀ ଗ୍ରହଣ କଲା ପରେ, ଆପଣ ଦେଖୁଛନ୍ତି ଆହୁରି ସମସ୍ୟା। ଗୋଟିଏ ସମସ୍ୟାକୁ ସମାଧାନ କରିବା ପାଇଁ ଆପଣ ଯେଉଁ ସୂତ୍ରଟା ବାହାର କଲେ, ସେଇଟା ଆଉ 10ଟା ସମସ୍ୟାକୁ ତିଆରି କରୁଛି। ଏଟା ଅନୁଭବ କରି ଆପଣ ଦେଖନ୍ତୁ, ଏ ଜଗତର ସମସ୍ୟାକୁ ସମାଧାନ କରିହବ ନା? ତେଣୁ ସବୁ ସମସ୍ୟାର ସମାଧାନ ହେଉଛନ୍ତି ପ୍ରଭୁଙ୍କ ଚରଣରେ ସମର୍ପଣ ହେବା, ପ୍ରଭୁଙ୍କ ଚରଣରେ ପ୍ରଭୁଙ୍କର ନାମ ଭଜନ କରିବା। ଏଇଥିପାଇଁ ତ ବୁଦ୍ଧିମାନ ମନୀଷୀମାନେ ସବୁକିଛି ତ୍ୟାଗ କରି ଭଗବାନଙ୍କୁ ଭଜନ କରୁଥିଲେ। କେଉଁପାଇଁ? ଏଇଥିପାଇଁ। ତେଣୁ ଭାଗବତ ହେଉଛନ୍ତି ସବୁ ସମସ୍ୟାର ସମାଧାନ କରିବେ ଆମ ଜୀବନରେ। ସେଥିପାଇଁ ପୁରୁଣା କାଳରେ ଆମ ଲୋକମାନେ ଦେଖନ୍ତୁ, ଯାହା କିଛି କରୁଥିଲେ ବି ସନ୍ଧ୍ୟା ସମୟରେ ଆସିକି ଭାଗବତ ପଢ଼ୁଥିଲେ। କାହିଁକି ଭାଗବତ ପଢ଼ୁଥିଲେ? ସେମାନେ କ'ଣ ବୋକା ଥିଲେ କି? ଆଜ୍ଞା, ଆମେ ଆଜିକାଲି ବହୁତ ଭାବୁଛେ, ଆମେ ବହୁତ ପାଠ ପଢ଼ିଗଲୁ, ଏ ଟିଭି ଦେଖିବା ବରଂ ଲାଭ, ପେପର ପଢ଼ିବା ବରଂ ଲାଭ, କିନ୍ତୁ ଭାଗବତ ପଢ଼ିବା ଆମର ଜୀବନର କ'ଣ ଲାଭ ହବ? କିନ୍ତୁ ଜୀବନର କ'ଣ ଲାଭ ହବ ସେଟା ଆପଣ ନିଜେ ରିଅଲାଇଜ୍ କରନ୍ତୁ। ମୁଁ ମନୁଷ୍ୟ ହେଇଛି, ମୁଁ ଜଣେ ଗୃହସ୍ଥ ହେଇଛି, ମୁଁ ଜଣେ ସ୍ୱାମୀ, ମୁଁ ସ୍ୱାମୀକାର ଭୂମିକା ମୁଁ ନିଭାଉଛି କି, ମୋର ସ୍ୱାମୀର ଯୋଗ୍ୟତା ଅଛି କି, ମୁଁ ଯେଉଁ ପତ୍ନୀ ଗ୍ରହଣ କରିଛି ମୋର ପତ୍ନୀ ତାର ପତ୍ନୀର ଯୋଗ୍ୟତା ଅଛି କି, ମୋର ପିଲାମାନଙ୍କର ଠିକ୍ ସଦାଚାର ଅଛି କି। ଆପଣ ନିଜକୁ ନିଜେ ପ୍ରଶ୍ନ କରନ୍ତୁ, କାହିଁକି ଏଭଳି ପରିବର୍ତ୍ତନ ସମାଜରେ ଗୋଟେ ବିଶାଳ ପରିବର୍ତ୍ତନ ଦେଖାଯାଉଛି। ସମସ୍ତେ ଏକ ସମସ୍ୟା ବହୁଳ ରାଜ୍ୟରେ ରହୁଛନ୍ତି। ଅବଶ୍ୟ ଓଡ଼ିଶାରେ କମ୍ ସମସ୍ୟା ଅଛି, ସେଠି ବେଶୀ ସମସ୍ୟା ଅଛି ତା ନାହିଁ, ସମସ୍ୟାଟା ସବୁଆଡ଼େ ଭରି ହେଇକି ରହିଛି। ଆଉ ଏଇ ସମସ୍ୟାଟାକୁ ଅନୁଭବ କରିଥିଲେ, ଏଇ ସମସ୍ୟାର ସମାଧାନ ପାଇଁ ହିଁ ବ୍ୟାସଦେବ ଅବତରଣ କରିଥିଲେ। ବ୍ୟାସଦେବ ପ୍ରଭୁଙ୍କର ଅବତାର, ଭଗବାନ ଶ୍ରୀକୃଷ୍ଣ ଯେତେବେଳେ କଳିଯୁଗରେ, ପ୍ରତି ଯୁଗରେ ଜଣେ ଜଣେ ବ୍ୟାସ ଆସନ୍ତି। କଳିଯୁଗ ପାଇଁ ଦ୍ୱାପର ଶେଷ ଆଉ କଳି ଆରମ୍ଭରେ ଏଇ ଶ୍ରୀକୃଷ୍ଣ ଦ୍ୱିପାୟନ ବ୍ୟାସ, ଯିଏ ଭାଗବତମ ରଚନା କରିଛନ୍ତି, ସିଏ ଆସନ୍ତି। ପ୍ରତି କଳିଯୁଗ ଜଣେ ଜଣେ ବ୍ୟାସ ଆସନ୍ତି, କିନ୍ତୁ ପ୍ରତି କଳିଯୁଗରେ ଏ ବ୍ୟାସ ଆସନ୍ତି ନା। ଏ ବ୍ୟାସ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବୈବସ୍ୱତ ମନୁଙ୍କ ଶାସନ କାଳରେ ଭଗବାନ ଶ୍ରୀକୃଷ୍ଣ ଅବତରଣ କରନ୍ତି, ସେହି ସମୟରେ ଦ୍ୱାପରରେ ସେ ଅବତରଣ କରନ୍ତି। ଏ ବ୍ୟାସଙ୍କର କାର୍ଯ୍ୟ କ'ଣ, ଜୀବର କଲ୍ୟାଣ ଲାଗି ସୂତ୍ର କହିଲ ବ୍ୟାସ। ଜୀବର କେମିତି କଲ୍ୟାଣ ହବ ଆଜ୍ଞା, ଆମେ ରାସ୍ତାଟା ଜାଣିନେ। ଯେମିତି ମୁଁ ଆପଣଙ୍କ ଗାଁକୁ ଆସିବି, ମହାଗାମ ଛକରୁ ଆପଣଙ୍କ ଗାଁକୁ ଆସିବି, ମୁଁ ରାସ୍ତାଟା ମୋତେ କେହି ଦେଖେଇଲେ, ମୁଁ ମ୍ୟାପ୍ଟା ଦେଖିଲେ ଏଠିକି ଆସିବି ନା, ନହେଲେ କେମିତି ଆସିବି। ଜୀବର ତ ଜନ୍ମଟା ଅଜ୍ଞାନରୁ, ଏଭଳି ସ୍ଥାନରୁ ସେ ଜନ୍ମ ହେଇଛି ଅଜ୍ଞାନରୁ, ଆଲୋକ ନାହିଁ। ମାତୃଗର୍ଭ, ତୃତୀୟ ସ୍କନ୍ଧ ଭାଗବତମରେ ଶୁଣିବେ ମାତୃଗର୍ଭର ସ୍ତୁତି, କେତେ ସୁନ୍ଦର ସ୍ତୁତି ଜୀବ କରୁଛି। ଭଗବାନ, ଆମେ ବର୍ତ୍ତମାନ ଠିଆ ହେଇକି ଭଗବାନଙ୍କୁ ସ୍ତୁତି କରୁଛେ, ପ୍ରଣାମ କରୁଛେ, କିନ୍ତୁ ମାତୃଗର୍ଭରେ ଓଲଟିକି ଆମେ ସ୍ତୁତି କରୁଥିଲେ, ମୁଣ୍ଡଟା ତଳକୁ ଥିଲା ଆଜ୍ଞା, ଗୋଡ଼ ଉପରକୁ ଥିଲା, ପାଦ ଉପରକୁ ଥିଲା, ବିପଦ ଜାଗାରେ ସ୍ତୁତି କରୁଥିଲେ। ବର୍ତ୍ତମାନ ବିପଦରୁ ମୁକ୍ତ ହେଇଗଲା, ଆଉ ଭଗବାନଙ୍କୁ ଡାକୁନି, ଇଏ ଆମର ଅବସ୍ଥା। ମାତୃଗର୍ଭରେ ଏତେ ଯନ୍ତ୍ରଣା ଜୀବ, କିନ୍ତୁ ଯନ୍ତ୍ରଣା ପାଇଲେ ଗୋଟେ ଲାଭ ହୁଏ ଆଜ୍ଞା, କ'ଣ ସେ ଲାଭ, ସେ ଭଗବାନଙ୍କ ସ୍ମରଣ ଆସେ ତାର। ସେଥିପାଇଁ ଜୀବ ପ୍ରାର୍ଥନା କରେ, ପ୍ରଭୁ ମୁଁ ବରଂ ଏଇ ମାତୃଗର୍ଭରେ ରହି କଷ୍ଟ ପାଇବି, କିନ୍ତୁ ମୋତେ ମାତୃଗର୍ଭରୁ ତୁମେ ବାହାର କରନା, କାରଣ ମୁଁ ଗଲା ମାନେ ଏଇ ସମସ୍ୟା ସ୍ଥିତିରେ ପଡ଼ିଯିବି, ସମସ୍ୟା ବହୁଳ ଜିନିଷରେ, କାରଣ ମୁଁ ଜାଣିନି, ମୁଁ ତ ଅଜ୍ଞାନରେ ଅଛି, ଏଠି ଆଲୋକ ନାହିଁ। ଆଉ ମୁଁ ଯେଉଁଠି ବାହାରିକି ଯିବି, ଯେଉଁଠି ସୂର୍ଯ୍ୟ ଅଛି, ଯେଉଁଠି ଚନ୍ଦ୍ର ଅଛି, ଯେଉଁଠି ଜଳ ଅଛି, ସବୁକିଛି ଅଛି, ସେଟା ଅଜ୍ଞାନ। ଏଠି ଆପଣ ଦେଖନ୍ତୁ, ଗୋଟେ ବାଳକ ଅଜ୍ଞାନ ଅବସ୍ଥାରେ ଥାଏ, ଜନ୍ମ ହେଲା ମାତ୍ରେ ସେ ଅଜ୍ଞାନ, ନିଜର ବିଷ୍ଠାକୁ, ନିଜ ବିଷ୍ଠାକୁ ନିଜ ହାତରେ ଧରିକି ବି ଖାଇଦେବି, ଛୋଟ ପିଲା ଅଜ୍ଞାନ। ଆଉ ବୟସ ବୃଦ୍ଧି ସହିତ ବି ସିଏ ବି ତାର ଅଜ୍ଞାନତା ବି ବୃଦ୍ଧି ପାଉଛି, ତା ଜ୍ଞାନ ଲାଭ କରିପାରିବ, ସେ କେମିତି ଜ୍ଞାନ ଲାଭ କରିବ, କିଭଳି ତାର ପଶୁତ୍ୱ ନାଶ ହବ, କିଭଳି ତାର ମନୁଷ୍ୟତ୍ୱ ଲାଭ ହବ, ସେଥିପାଇଁ ବ୍ୟାସଦେବ ଆସିଲେ। ଜୀବର କଲ୍ୟାଣ ଲାଗି ସୂତ୍ର କହିଲ ବ୍ୟାସ। ବ୍ୟାସଦେବ ସବୁ ପୁରାଣ ଲେଖିସାରିଲେ, 17 ପୁରାଣ ଲେଖିସାରିଲା ପରେ ସନ୍ତୋଷ ପାଉନାହାନ୍ତି, କାହିଁକି, ସେ କହୁଛନ୍ତି ମୁଁ ଯାହାର କଲ୍ୟାଣ ପାଇଁ କର୍ମ କଲି, ମୁଁ ତ ଶାନ୍ତି ପାଉନି, ଜୀବ କେମିତି ଶାନ୍ତି ପାଇବ। ଆପଣ 10 ଦେଲେ ଗୋଟେ ଗରିବ ଲୋକକୁ, ଯଦି ଗରିବ ଲୋକର ମନଟା ଶାନ୍ତି ନାହିଁ, ଆପଣ ତାକୁ ଦେଖିକି ଆପଣଙ୍କ ମନ ଶାନ୍ତି ହବ। 17 ପୁରାଣ ଲେଖିସାରିଲା ପରେ ବି ବ୍ୟାସଦେବ ମନରେ ଶାନ୍ତି ପାଉନାହାନ୍ତି, କାହିଁକି, ସେଠି ପ୍ରଭୁଙ୍କର ନିର୍ମଳ ଚରିତ ନାହିଁ। ଯଦିଓ ରଚନା କରିଛନ୍ତି, ଲୋକମାନେ ଭୁଲ ବୁଝୁଛନ୍ତି, ଲୋକମାନଙ୍କର ସଠିକ୍ କଲ୍ୟାଣ ହଉନି, ଲୋକମାନେ ସ୍ପଷ୍ଟ ମାର୍ଗ ପାଉନାହାନ୍ତି, ଆଉ ସେଇ ବିଷୟ ସେଇ ଭୋଗରେ ଆତୁର ହେଇକି ରହୁଛନ୍ତି। ସେଥିପାଇଁ ବହୁତ ଦୁଃଖରେ ବ୍ୟାସଦେବ ଦିନେ ବସିଛନ୍ତି, କିଭଳି ଜୀବର କଲ୍ୟାଣ ହବ, କେବଳ ଗୋଟିଏ ଚିନ୍ତା, ଆରେ ପ୍ରକୃତ ଯିଏ ବାପା ସିଏ ପୁଅର କଲ୍ୟାଣ କଥା ଚିନ୍ତା କରୁଛି ନା। ଆଉ କେହି ଆପଣ କୁହନ୍ତୁ ଜଗତରେ ଆପଣଙ୍କର କଲ୍ୟାଣ କଥା ଚିନ୍ତା କରୁଛନ୍ତି, କେହି ଚିନ୍ତା କରୁନାହାନ୍ତି, ଆରେ ସମସ୍ତେ ସମସ୍ତଙ୍କର କଲ୍ୟାଣ କଥା ଚିନ୍ତା କରୁଛନ୍ତି। ଏ ଜଗତରେ ଯିଏ ବି ଯାହାକୁ ସାହାଯ୍ୟ କରୁଛି, ପ୍ରଥମେ ତାର ସାହାଯ୍ୟ କଥାଟା ଦେଖିକି ଅନ୍ୟକୁ ସାହାଯ୍ୟ କରୁଛି, ମୁଁ ଆକୁ ସାହାଯ୍ୟ କରିବି କ'ଣ ପାଇବି, ନ ପାଇବା ଲୋକ କେବେ କାହାକୁ ସାହାଯ୍ୟ କରେନି କି କରିବ ନା, କିନ୍ତୁ ଭଗବାନ କୌଣସି ପାଇବା ଆଶା ରଖି କାହାକୁ ସାହାଯ୍ୟ କରନ୍ତି ନା। ବହୁତ ଚିନ୍ତାରେ ବ୍ୟାସଦେବ ପଡ଼ିଛନ୍ତି, ସେ ସମୟରେ ନାରଦ ମୁନି ଆସିକି କହୁଛନ୍ତି, ନାରଦ ମୁନି କହୁଛନ୍ତି ତୁମେ ତ ଭଗବାନଙ୍କର ଅଂଶ, ତୁମେ କାହିଁକି ଦୁଃଖରେ ରହିଛ ନା। ଗୁରୁଦେବ ମୁଁ ଦୁଃଖରେ ଏଇଥିପାଇଁ ରହିଛି, ଜୀବ ବହୁତ କଷ୍ଟ ପାଉଛି, ମୁଁ ଏତେ ବେଦ ପୁରାଣ ରଚନା କଲି, କିନ୍ତୁ ଜୀବ ସେଥିରେ ସ୍ୱାର୍ଥ ପାଉନି, ଲାଭ ପାଉନି, ମୋର ଏତେ ଶ୍ରମ, ଭଗବାନଙ୍କ ଚରିତ୍ର ଲେଖିବାର କ'ଣ ତାତ୍ପର୍ଯ୍ୟ, ଲେଖିବାର ମୋର ଶ୍ରମଟା ବେକାର ହେଇଗଲା, ବୃଥା ହେଇଗଲା, ଆପଣ ମୋତେ ଉପଦେଶ ଦିଅନ୍ତୁ। ସେତେବେଳେ ନାରଦ ମୁନି ତାଙ୍କ ନିଜ ଜୀବନ ଚରିତ୍ରଟାକୁ କହିକି କହୁଛନ୍ତି, ତୁମେ ଭାଗବତ ରଚନା କର। କେବଳ ଭାଗବତ ଯଦି ଲୋକମାନେ ଶୁଣିବେ, ଶ୍ରୀମଦ୍ ଭାଗବତ ପୁରାଣ ଅମଲମ୍, ଏ ଅମଳ ପ୍ରମାଣମୂଳକ ଗ୍ରନ୍ଥ, ଏଥିରେ ମଳ ନାହିଁ। ମଳ ମାନେ ଧର୍ମ, ଅର୍ଥ, କାମ ବି ନାହିଁ, ମୁକ୍ତି ବି ନାହିଁ, କେବଳ ଭକ୍ତି, ଯେଉଁଥିରେ ଜୀବନ ଅଶେଷ କଲ୍ୟାଣ। ଭକ୍ତି ପ୍ରାପ୍ତ ହେଲା ମାନେ ମୁକ୍ତି ସ୍ୱାଭାବିକ, ଧର୍ମ, ଅର୍ଥ, କାମ, ମୁକ୍ତି, ଚତୁର୍ଥ ବର୍ଗ ଭକ୍ତିରେ ଲାଗିକି ରହିଛି, ଏହା ପାଇଁ ପ୍ରୟାସ କରିବା ଦରକାର। ନାରଦ ମୁନି କହୁଛନ୍ତି, ଆରେ ଜୀବ କଲ୍ୟାଣ ହବ, ଜୀବର କଲ୍ୟାଣ ରାସ୍ତା କେବଳ ଭାଗବତମ। ଆଉ ଏଇଟା ମୋର ଅନୁଭୂତିରେ ମୁଁ କହୁଛି ବ୍ୟାସଦେବ, ମୋର ଅନୁଭୂତି। ଭଗବାନଙ୍କ ଚରିତ ଶୁଣିଲେ, ଚରିତ ଗାନ କଲେ କ'ଣ ଲାଭ ହୁଏ ତାକୁ ପଚାରିବା ଦରକାର ନାହିଁ। ଏ ସମାଜର ଆପଣ ଏଇ ଅନୁଷ୍ଠାନ କରିଛନ୍ତି, ଏତେ ଶ୍ରମ କରିଛନ୍ତି, ସାଧାରଣ ଲୋକ ଯଦି ଦେଖିବେ ସେ କହିବେ, ଆରେ ଏତେ ପଇସା ଖର୍ଚ୍ଚ କରୁଛନ୍ତି କ'ଣ ଲାଭ ଅଛି। କିନ୍ତୁ ଜଗତରେ ଯେତେ କଲ୍ୟାଣ ହେଇଛି, ସବୁଠୁ ବଡ଼ କଲ୍ୟାଣ ଏଥିରେ ହବ, ସବୁଠୁ ବଡ଼ କଲ୍ୟାଣ ହବ। ଆଉ ୟାର ଶ୍ରମ ଯେଉଁମାନେ କରୁଛନ୍ତି, ଯେଉଁମାନେ ସାହାଯ୍ୟ କରୁଛନ୍ତି, ତାଙ୍କ ସାର୍ଥକ ହବ। କାହିଁକି ନା, ଏଥିରେ ଜୀବର ପରମ କଲ୍ୟାଣ ହୁଏ, ଚରମ କଲ୍ୟାଣ ହୁଏ। ନାରଦ ମୁନି କହୁଛନ୍ତି, ଭଗବାନଙ୍କର କଥା ଶ୍ରବଣ ଆଉ କଥା କୀର୍ତ୍ତନ, ଇଏ ଜୀବନର ଚରମ କଲ୍ୟାଣ। ନାରଦ ମୁନି କହୁଛନ୍ତି, ବ୍ୟାସଦେବ ମୁଁ ଦାସୀର ପୁତ୍ର ଥିଲି ପୂର୍ବ ଜନ୍ମରେ, ଆଉ ମୁଁ ଆଜି ନାରଦ କେମିତି ହେଇଛି, ମୁଁ ଆଜି ଭଗବାନଙ୍କର ଭକ୍ତ କେମିତି ହେଇଛି, ଆଉ ମୁଁ ଆଜି ବିଣା ଧରି ତିନି ଜଗତରେ ଏକ ମୁକ୍ତ ପୁରୁଷ ଭଳି ଆନନ୍ଦରେ ପ୍ରଭୁଙ୍କର ନାମ କରି ବୁଲୁଛି, ମୋର କୌଣସି ଚିନ୍ତା ନାହିଁ। କିଭଳି, ତୁମେ କ'ଣ ଭାବୁଛ ମୁଁ କିଛି ସାଧନ କରିଛି? ମୁଁ ଦାସୀର ପୁତ୍ର ଥିଲି, ଆଉ ମୋର ବାବା ସିଏ ଅଳ୍ପ ଦିନରେ ମୃତ୍ୟୁବରଣ କରିଥିଲେ, ମୋ ମା ବିଧବା, ମୁଁ ତାଙ୍କର ଗୋଟିଏ ପୁଅ। ମୋ ମା ମୋ ଉପରେ ପୂର୍ଣ୍ଣ ଆସକ୍ତ ଥିଲେ, ଆଉ ମୁଁ ବି ମୋ ମାଙ୍କୁ ଛାଡ଼ିପାରୁନଥିଲି। ଜୀବର ସବୁଠୁ ବଡ଼ ଦୁଃଖ ଅବସ୍ଥା ଆସିଯାଏ ଜୀବ ଯେତେବେଳେ ଭଗବାନଙ୍କୁ ବରଣ ନ କରେ ପ୍ରଭୁ ରୂପରେ। ଆମେ କହୁନୁ ଯେ ଆପଣମାନେ ସମସ୍ତେ ପିଲା, ଛୁଆ, ସ୍ତ୍ରୀ ଏମାନଙ୍କୁ ସ୍ନେହ କରିବେ ନା, ନା, ଏମାନଙ୍କ ପ୍ରତି ଆମର ସ୍ନେହ ରହିବ। କିନ୍ତୁ ଯିଏ ଏ ପିଲା, ଛୁଆ, ସ୍ତ୍ରୀକୁ ପଠେଇଛନ୍ତି, ଯିଏ ଦେଇଛନ୍ତି, ତାଙ୍କ ପ୍ରତି ଆମର ସ୍ନେହ ରହିବା ଦରକାର। ଆମେ ପିଲା ଛୁଆଙ୍କ ନିକଟରୁ ସ୍ୱାର୍ଥ ନଉଛେ, ବା ପିଲା ଛୁଆ ଆମ ନିକଟରୁ ସ୍ୱାର୍ଥ ନଉଛନ୍ତି, ଆମେ ଉଭୟ ଉଭୟଙ୍କୁ ସାହାଯ୍ୟ କରୁଛେ, କିନ୍ତୁ କିଏ ଏଗୁଡ଼ିକ କରୁଛନ୍ତି, କିଏ ପଠଉଛନ୍ତି? ସେ ମାଲିକ ପାଇଁ ତ କିଛି କରିବା ଦରକାର। ଆମର ଆସକ୍ତି ଯିଏ ଆମକୁ ସଂସାରକୁ ପଠେଇଛନ୍ତି, ଆମେ ଯେଉଁ ସଂସାର କର୍ମ କରୁଛେ, ମାଲିକଙ୍କ ପ୍ରତି ଆସକ୍ତି ନାହିଁ, ଏ ସଂସାର ପ୍ରତି ଆସକ୍ତି ରହିଗଲା, ଏ ଦୁଃଖର କାରଣ ହେଇଗଲା। ବ୍ୟାସଦେବ କହିଲେ, ଏ ନାରଦ ମୁନି କହୁଛନ୍ତି, ବ୍ୟାସଦେବ ମୁଁ ଦାସୀର ପୁତ୍ର ଥିଲି, ଆଉ ଦାସୀର ପୁତ୍ର ଥିବା ଅବସ୍ଥାରେ ମୋର ମା ପର ଘରେ ଚାକରାଣିଥାନ୍ତି। ଦେଖନ୍ତୁ, ଏ ଜଗତରେ ସବୁଠୁ ଦୁଃଖୀ ଲୋକ ତାଙ୍କର ପୁଅ ଭଗବାନଙ୍କର କଥା ଶୁଣି ସାଧୁ ମୁଖରୁ, ଜଗତରେ ସବୁଠୁ ବଡ଼ ଋଷି ହେଇପାରିଲେ, ଭଗବାନଙ୍କର ଏକ ନମ୍ବର ଭକ୍ତ ହେଇପାରିଲେ, ୟାଠୁ ବଡ଼ କଲ୍ୟାଣ କ'ଣ ଅଛି? ଦାସୀର ପୁତ୍ର ଆଉ ପର ଘରେ ମା ଯାର ଚାକରାଣୀ, ନାରଦ ମୁନି ଛୋଟ ପିଲା ଥାନ୍ତି, ଆଉ ସାଧୁମାନେ ଚତୁର୍ମାସିଆ ବ୍ରତ କରନ୍ତି, ସାଧୁମାନେ ଆସିକି ପହଞ୍ଚନ୍ତି, ତାଙ୍କର ମା ଏଭଳି। ମା କହିଲେ, ରେ ନାରଦ, ସେ ତୋତେ ନାରଦ ନଥିଲେ, ତୁ ଛୋଟ ପିଲା ଥିଲେ, ତୁ ଯା ସାଧୁମାନଙ୍କୁ ଟିକେ ସେବା କର, ତାଙ୍କୁ ପାଣି ଆଣିକି ଟିକେ ଦେ, ତାଙ୍କର ବାସନ ଟିକେ ମାଜି ଦେ, ତାଙ୍କୁ ଟିକେ ସାହାଯ୍ୟ କର। ନାରଦ ଛୋଟ ପିଲା, ଛୋଟ ପିଲା ତ ହୃଦୟ ସରଳ, ତାଙ୍କର ସେବା କଲେ। ଚାରି ମାସ ସାଧୁଙ୍କର ସେବା କଲେ, ସାଧୁଙ୍କର ଅନୁମତି ନେଇ ତାଙ୍କର ଟିକେ ଉଚ୍ଚିଷ୍ଟ ପ୍ରସାଦ ପାଇଲେ। ଆଉ ସାଧୁ ଦେଖିଲେ ଯେତେବେଳେ ଏ ଛୋଟ ପିଲା ଅତି ଶାନ୍ତ ପିଲା, କ୍ରୀଡ଼ା ଖେଳରେ ତାର ମନ ନାହିଁ, ସବୁବେଳେ ଆମ ବୋଉ ପାଖରେ ରହୁଛନ୍ତି, ଆମ ପାଖରେ ରହୁଛନ୍ତି, ସେତେବେଳେ ସାଧୁମାନେ ତାଙ୍କୁ ଭଗବାନଙ୍କର କଥା କହିଲେ, ଏ ଭାଗବତର କଥା କହିଲେ, ଚାରି ମାସ ଭାଗବତର କଥା ଶୁଣିଛନ୍ତି ସେ ସାଧୁଙ୍କ ନିକଟରେ। ଫଳ କ'ଣ ହେଲା? ଚତୁର୍ମାସିଆ ପରେ ସାଧୁମାନେ ଯେତେବେଳେ ଫେରିଗଲେ, ନାରଦ ମୁନି ସେତେବେଳେ ଘରେ ଥାନ୍ତି। ଗୋଟିଏ ଦିନ ତାଙ୍କର ମା ଯାଉଛନ୍ତି ଗାଈ ଦୁଇଁବା ପାଇଁ, ଦାସୀ ତ ସନ୍ଧ୍ୟା ସମୟରେ ଗାଈମାନେ ଗୋଟରୁ ଫେରିଲା ପରେ ଗାଈ ଦୁଇଁବେ, ଗାଈ ଦୁଇଁକି ଗାଈ ଦୁଇଁବା ପାଇଁ ଯାଉଛନ୍ତି, ବାଟରେ ସର୍ପ ଆଘାତ କଲା, ମା ମୃତ୍ୟୁବରଣ କଲେ, ସଂସାର ଆଉ କେହି ନାହାନ୍ତି। ସେତେବେଳେ ସେ ଚିନ୍ତା କଲେ ସାଧୁମାନଙ୍କର କଥା, ଯେ ଭଗବାନ ଙ୍କର କଥା ତ ମୋତେ ସାଧୁମାନେ କହିଥିଲେ, ମୁଁ ବର୍ତ୍ତମାନ ପ୍ରଭୁ ମୋତେ ବଡ଼ କଲ୍ୟାଣ କଲେ, ମୋର ମା ପ୍ରତି ମୋର ଯେଉଁ ଆସକ୍ତି ଥିଲା ଆଉ ମାର ମୋ ପ୍ରତି ଯେଉଁ ଆସକ୍ତି ଥିଲା ଏ ବନ୍ଧନଟାକୁ ଛେଦନ କରିଦେବେ, ମୁଁ ବର୍ତ୍ତମାନ ଭଗବାନ ପ୍ରାପ୍ତି ପାଇଁ ମୁଁ ଯିବି। ନାରଦ ମୁନି ଚାଲ ଏବଂ ନାରଦ ମୁନି କହୁଛନ୍ତି, ମୁଁ କେବଳ ଏଇ ଭଗବାନଙ୍କର କଥା ଶୁଣିଥିଲି ବୋଲି ସାଧୁ ମୁଖରୁ 4 ମାସ। ବ୍ୟାସଦେବ, ମୁଁ ଆଜି ନାରଦ ମୁନି ହେଇ ବିଣା ବୋଲି ଚାରିଆଡ଼େ ବୁଲୁଛି ପ୍ରଭୁଙ୍କର ନାମ କୀର୍ତ୍ତନ କରିବ। ଆଉ ତୁମକୁ ମୁଁ କହୁଛି, ତୁମେ 7ଟି ପୁରାଣ ଲେଖିଛ କିନ୍ତୁ ଭାଗବତ ଭଗବାନଙ୍କର ନିର୍ମଳ ଚରିତ ତୁମେ ଲେଖିନ। ତୁମେ ଭଗବାନଙ୍କର ନିର୍ମଳ ଚରିତ ଶ୍ରୀମଦ ଭାଗବତମ ତୁମେ ରଚନା କର, କାହିଁକି ଏହା ବିନା ବ୍ୟକ୍ତି ଭବସାଗରୁ ତରିପାରିବ ନା। ଏତତ୍ ହି ଆତୁର ଚେତାନାମ ମାତ୍ରା ସ୍ପର୍ଶା ଛୟାମ ଭବ ସିନ୍ଧୁ ପ୍ଲବମ ତୁଷ୍ଟ ହରିଚର୍ଯ୍ୟାନୁବର୍ଣ୍ଣନମ। ଏ ସାଗରଟା, ଏ ଜଗତଟା କଣ ଭବ ସିନ୍ଧୁ ସାଗରଟା, ଭବସାଗର କେବେଲେ ସଂସାରକୁ, କଳିଯୁଗର ଲୋକମାନେ କହୁଛନ୍ତି ଆମର ଘର, ଆମର ଦ୍ୱାର, ଆମର ରାଜ୍ୟ, ଆମର ଦେଶ, କିନ୍ତୁ ଭାଗବତ କହୁଛନ୍ତି ଏଇଟା କଣ ନା ଭବ ସିନ୍ଧୁ। ଯେଭଳି ସାଗରରେ କେଉଁ ସମୟରେ ଝଡ଼ା ଆସିବ, କେଉଁ ସମୟରେ ତିମିଗିଡ଼ା ଆସିବ, କେଉଁ ସମୟରେ ମକର ଆସିବ ହିସାବ ନାହିଁ, ଏ ଜଗତରେ କେଉଁ ସମୟରେ ଆପଣଙ୍କ ନିକଟରେ ଥିବା ଶତ୍ରୁ, ଆପଣଙ୍କ ବାହାରେ ଥିବା ଶତ୍ରୁ ଆକ୍ରମଣ କରିବେ ତା ହିସାବ ନାହିଁ। ଆପଣ ତ 6 ଶତ୍ରୁକୁ ପୋଷିକି ହିଁ ରଖିଛନ୍ତି ଏ ଜଗତରେ, କାମ କ୍ରୋଧ ଇଏ 6 ରିପୁ ଭିତରେ ଆମର ଶତ୍ରୁ ରୂପରେ ଅଛନ୍ତି, ଆଉ ବାହ୍ୟରେ ପ୍ରତ୍ୟେକଙ୍କର ଶତ୍ରୁ ପ୍ରତ୍ୟେକ ବ୍ୟକ୍ତି। ଦେଖନ୍ତୁ ଏ ବଡ଼ ବିଚିତ୍ର ଜଗ, ଏ କାଳ ମା ମାନେ କି ପାଟି କରନ୍ତି ନା ପିଲା ଏ ପାଟି କରିବ, ଏ ବଡ଼ ବିଚିତ୍ର ଜଗତ ଏ କାଳ କଣ କରିଦିଏ, ମିତ୍ରକୁ ଶତ୍ରୁ କରିଦେଉଛି, ଶତ୍ରୁକୁ ମିତ୍ର କରିଦେଉଛି। ବିଚାର କରି ଦେଖ, ଆଜି ଯିଏ ମିତ୍ର ଅଛି ସେ କାଲି ଶତ୍ରୁ ହେଇଯିବ। ଏ ହେଉଛି ସଂସାର, ଏଇଟା ହେଉଛି ଭବସିନ୍ଧ। ଏ ଶତ୍ରୁତା ମିତ୍ର ତାକୁ ଟିକେ ପୋଷ୍ଟ କରିକି ଧରିକି ଆସିନାହାନ୍ତି ଏ ଜଗତରେ, ଆପଣ ଏଠିକି ଆସିଲା ପରେ ଏଠି ଶତ୍ରୁତା ମିତ୍ରତା ହେଉଛି, ଏ ସତ୍ୟ କି ମିଛ କିଏ କରୁଛି? ଶତ୍ରୁତା ମିତ୍ରତା ଭଗବାନ କରୁନାହାନ୍ତି କି ଆମେ ବି କରୁନେ, ଏ ମନ କରୁଛି, ଏ ମନ ଯାହାକୁ ଭଲ ପାଇଦେଉଛି ସେ କହୁଛି ଇଏ ମୋର ବନ୍ଧୁ। ଆପଣ ତମ ଗୁଣରେ ଅଛନ୍ତି, ଆଉ ଗୋଟେ ତମ ଗୁଣ ଲୋକକୁ ଭଲ ପାଉଛନ୍ତି, ବନ୍ଧୁ ହେଇଗଲା। ଯେତେବେଳେ ଆପଣଙ୍କର ମନ, ଆପଣ ସତ୍ୟଗୁଣରେ ଅଛନ୍ତି, ସେ ତମ ଗୁଣରେ ଅଛି, ଆପଣଙ୍କ ମନ ତାକୁ ଭଲ ପାଉନି, ସେ ଶତ୍ରୁ ହେଇଗଲା। ଏ ଜଗତ ଏତେ ଭୟଙ୍କର, ଏ ଭବ ସିନ୍ଧୁ ରୂପକ ଏ ସାଗରରେ, ଏ ସଂସାର ରୂପକ ସାଗରରେ ଏ ମନ ବି ଆମକୁ ବହୁତ ଦୁଃଖ ଦେଉଛି, କାହାକୁ ବନ୍ଧୁ ତିଆରି କରିଦେଉଛି, କେତେବେଳେ ଶତ୍ରୁ ତିଆରି କରିଦେଉଛି। ଏହା ଭିତରେ ଆମେ ଚାଲିଛେ ବହୁତ, ଆଉ ଏଥିରୁ ଉଦ୍ଧାର ପାଇବାକୁ ହେଲେ କଣ ହବ, ଗୋଟିଏ କଥା କହୁଛନ୍ତି, ଭବ ସିନ୍ଧୁ ପ୍ଲବ ଦୁଷ୍ଟ ହରିଚର୍ଯ୍ୟାନୁବର୍ଣ୍ଣନ। କେବଳ ନାରଦ ମୁନି କହୁଛନ୍ତି, ବ୍ୟାସଦେବ ମୁଁ କେବଳ ଦେଖିପାରୁଛି ଗୋଟିଏ ରାସ୍ତା ଅଛି, ଭାଗବତକୁ ତୁମେ ରଚନା କର, ଯିବ ଏଟାକୁ ଶୁଣ, ତାହେଲେ ଭବସାଗରରୁ ତରିପାରିବ ନା କୌଣସି, ଏଟା ହେଉଛି ପ୍ଲବ, ପ୍ଲବ ମାନେ ନୌକା ଆଜ୍ଞା। ହରି କଥା ନ ଶୁଣିଲେ ଜୀବର କଲ୍ୟାଣ ହେଇପାରିବ ନା, ସେ ସାଗରରୁ ପାର ହେଇପାରିବ ନା, ଜାଣିପାରିବ ନା। ଆଉ କେହି କ'ଣ ଭାବୁଛି, ମୁଁ ସମସ୍ତେ ଭାବୁଛି ମୁଁ ପରଫେକ୍ଟ, ମୋର କୌଣସି ଭୁଲ ନାହିଁ, ମୁଁ ଠିକ୍ କାମ କରୁଛି। ଭାଇ ଆପଣ କହୁଛନ୍ତି ଆପଣ ଠିକ୍ କାମ କରୁଛନ୍ତି, ମୁଁ କହୁଛି ମୁଁ ଠିକ୍ କାମ କରୁଛି, ସିଏ କହୁଛି ମୁଁ ଠିକ୍ କାମ କରୁଛି, ତାହେଲେ ସଂସାରରେ ଏତେ ଭୁଲ କାମ ହେଉଛି କାହିଁକି? ଚୋର ଚୋରି କରିସାରିଲା ପରେ ସେ କହୁଛି ମୁଁ ଭୁଲ କରିଛି ବୋଲି କୁହନ୍ତୁ? କେହି ଜଣେ ନିଜକୁ ଭୁଲ ବୋଲି ମନେ କରୁନି ଜଗତରେ, ସମସ୍ତେ କହୁଛନ୍ତି ଯିଏ ଯାହା ସ୍ଥିତିରେ ଅଛନ୍ତି, ଯିଏ ଯେଉଁ କର୍ମ କରୁଛନ୍ତି, ସମସ୍ତେ କହୁଛନ୍ତି ଆମେ ଠିକ୍ କରୁଛି। ଭାଇ ସମସ୍ତେ ଠିକ୍ କରୁଛ, ଜଗତରେ ଏତେ ସମସ୍ୟା ତିଆରି ହେଉଛି କାହିଁକି? ତୁମେ ସମସ୍ତେ ଭୁଲ କରୁଛ, ତୁମେ ଠିକ୍ କରୁଛ କି ଭୁଲ କରୁଛ ତା ସମାଧାନ କିଏ ଦେବ? ଭାଗବତ ସମସ୍ତେ କହୁଛନ୍ତି ଆମେ ଠିକ୍ କରୁଛୁ, ମୁଁ ସାଧୁ। ଭାଇ ଯେ ସମସ୍ତେ ସାଧୁ, ତାହେଲେ ଜଗତରେ ତ ଅସାଧୁ କାର୍ଯ୍ୟ ହେଉଛି କେମିତି, କେମିତି ହେଉଛି ଚିନ୍ତା କର, ତାର ସମସ୍ୟାର ସମାଧାନଟା କିଏ ଦେବ? କିଏ ଦେବ ନା ଭାଗବତ ଏଠି କହୁଛନ୍ତି, ଏତତ୍ ହି ଆତୁର ଚେତାନାମ ନାରଦ ମୁନି କହୁଛନ୍ତି, ହେ ବ୍ୟାସଦେବ, ଏ ଜଗତରେ ଜୀବ ଆତୁର, ଚେତାରାମ, ଚିତ୍ତ ସବୁବେଳେ ଆତୁର ଦୁଇଟା ବସ୍ତୁ ପାଇଁ। ଦେଖନ୍ତୁ ଭାଗବତ କେମିତି କହୁଛନ୍ତି, କେତେ ବଡ଼ ଲୋକ ବି ହେଉଛି, ଟିକେ ବିଚାର କରି ଦେଖ ମୁଁ ଆତୁର ଅଛି କି ନାହିଁ। ନିଶ୍ଚିତ ଆତୁର। ସୁଖ କେମିତି ମିଳିବ, ଆମେ ସୁଖ ଚାହୁଁଛେ ନା ଭାଇ। ଜଣେ ତ ଆତୁର ନହିଁ ଶାନ୍ତ ହେଲେ ସୁଖ ମିଳିବ। ଜଣଙ୍କର ସବୁବେଳେ ଆକାଂକ୍ଷା ଅଛି, ମୁଁ କିଛି ପାଇବି, ମୁଁ କିଛି ଲାଭ କରିବି, ସେ ଶାନ୍ତି କେତେବେଳେ ପାଇବ। ଆତୁର ଚେତା କେତେବେଳେ ସନ୍ତୁଷ୍ଟ ନାହିଁ। କିଏ କହିଲେ ଯେ ବୃଦ୍ଧ ହେଇଗଲେ ତାକୁ ପଚାରିଲେ ଭାଇ ତୋର କାହାକୁ କିଛି ପାଇବାର ଅଛି କି, ଜୀବନ ସାରା ତ କର୍ମ କଲ, ସବୁ କିଛି କଲ, ତୁମର ଆଉ କ'ଣ ପାଇବାର ଅଛି। ସେ ବି ଆତୁର, ମୁଁ କେମିତି ଟିକେ ମେଡିସିନ ଖାଇ ଟିକେ ଭଲ ହେଇଛି, ମୁଁ ଆଉ ଆଉ ଟିକେ ବିଲର ଖଟିବି ବା ମୁଁ ଆଉ ଟଙ୍କା ରୋଜଗାର କରିବି। ଏ ସଂସାର ଆପଣଙ୍କୁ କଷ୍ଟ ଲାଗିପାରେ ଏଟା ଶୁଣି, କିନ୍ତୁ ଭାଗବତ କହୁଛନ୍ତି ଏ ସଂସାର ଦୁଇଟି ଜିନିଷରେ ପୁରା ଆତୁର। ସମସ୍ତେ ଆତୁର ହବା ଦରକାର ନାହିଁ, ଏ ଭୋଗ ରହିଛି ଆପଣଙ୍କ ପାଇଁ, ସେ ଆସିକି ମିଳିଯିବ ଠିକ ସମୟରେ, କିନ୍ତୁ ଆମେ ଆତୁର ହେଇଯାଉଛେ। ଯେମିତି କ୍ଷୁଦା ଲାଗିଲେ ନ ଖାଇଲେ ପେଟ କାଟିଦେଉଛି, ସେଇଭଳି ଆମେ ହେଇଯାଉଛେ। ଯାହାର ଅଛି ଯାହାର ବି ନାହିଁ କ'ଣ, ଏଠି କହୁଛନ୍ତି ଏତତ୍ ହି ଆତୁର ଚିତାନାମ ମାତ୍ରା। ମାତ୍ରା ମାନେ ସିଦ୍ଧର ସ୍ୱାମୀ କହୁଛନ୍ତି ବିଷୟ ସ୍ଥିସାମ, ବିଷୟକୁ କେମିତି ଭୋଗ କରିବି, ବିଷୟ କେମିତି ଆଗେ କଲେକ୍ସନ କରିବି, ରଖିବି ଟଙ୍କା, ବିଷୟ ବିଷୟ ଯାହା ନିକଟରେ ଅଛି ସେ ବି ପାଗଳ, ଯାହା ନିକଟରେ ନାହିଁ ସେ ବି ପାଗଳ। ଯାହା ନିକଟରେ ବିଷୟ ଅଛି, ଧନ ସମ୍ପତ୍ତି ଅଛି, ତାକୁ ଯଦି କୁହାଯାଏ ଭାଇ ତୁ କାହିଁକି ଆଉ ରୋଜଗାର କରୁଛୁ, ଯେତିକି ତୋର ଅଛି ତୋ ଜୀବନଟା ତ ଚାଲିଯିବ ନା। ଯେତିକି ଜଣେ ରୋଜଗାର କରିଛି ସେତିକି ସେ ଭୋଗ କରିବା ଦରକାର, ଠିକ ଅଛି। ତୁମ କତିରେ ଲକ୍ଷେ ଟଙ୍କା ଅଛି, ତୁମେ ଲକ୍ଷେ ଟଙ୍କା ଖାଇକି ସାରି ସାର ତାର ପରେ ତୁମେ ରୋଜଗାର କରିବ ନା। ସେ ଏତେ ଆତୁର, ସେ ଟଙ୍କାଟାକୁ କେବଳ ରୋଜଗାର କରିବାର ଲାଗି ତାକୁ ଭୋଗ ହିଁ କରିପାରୁନି। କଳିଯୁଗରେ କିଏ ହାତ ଟେକି କହିଲେ ଆଜ୍ଞା ମୁଁ ରୋଜଗାର କରିକି ନିଜେ ଭୋଗ କରିଛି, ଭୋଗ କରିପାରିବେ। ଆରେ ଆତୁର ବ୍ୟକ୍ତି ଭୋଗ କରିବ କ'ଣ। ସେଥିପାଇଁ ଯେତେବେଳେ ଅବଧୂତ 24 ଗୁରୁ କଲେ ତା ଭିତରେ ଗୋଟେ ଗୁରୁ ରଖିଥିଲେ କାମ ଜାଣିଛନ୍ତି, ମହୁମାଛି, ଭ୍ରମରକୁ ମହୁମାଛି। ମହୁମାଛି ଏତେ ଆତୁର ଭାଇ, ଯେତିକି ମହୁ ପାଇଲୁ ସେଇ ଗୋଟେ ଦିନ ଚଳିଯା, ବା ଜାଣିକି ଷ୍ଟକ୍ ରଖିଲୁ ତାକୁ ଖାଇସାରିକି ପୁଣି ଯା ନା, ମୁଁ ଏକାଥରେ ରଖିବି, ଫୁଲ ହେଲା ପରେ ଖାଇବି। ଆଉ ଫୁଲ ହେଲା ବେଳକୁ ଆସିବ ତ ସେ ଯୋଉ ବାଣୁଆ ଆସିବ, ନିଆଁ ମାରିକି ଗେଞ୍ଜିକି ସବୁ ନେଇ ପଳେଇବ, ମହୁମାଛି ମରିବ, ଜୀବନ ସାରା ଯାହା କଲେକ୍ସନ କରିଥିବ ମହୁ, ଯାହା 6 ମାସ 7 ମାସ ଲାଗି ସିଏ ବି ଗଲେ, ଆମର ଏହା ହଉଛି ନା। ଏଣେ କାରଣ ଧନର ସ୍ୱଭାବ, ବିଷୟର ସ୍ୱଭାବ, ସୁନ୍ଦର ସ୍ୱାମୀ ବହୁତ ସୁନ୍ଦର ନୀତି ଦେଇଛନ୍ତି, ଆପଣ ଏଇଟା ଅନୁଭବ କରି ଦେଖନ୍ତୁ। ବିଷୟ ଆପଣଙ୍କୁ ଛାଡ଼ିକି ଯିବ ନା ଆପଣ ବିଷୟକୁ ଛାଡ଼ିକି ଯିବେ, ଏଇଟା ନିଶ୍ଚିତ। ଆତୁର ହେଇକି ଲାଭ କ'ଣ ଅଛି, ଆପଣ ଧନକୁ ରୋଜଗାର କରି କରି ରଖିଥିବା ଆପଣଙ୍କ ଆଖି ଆଗରେ ଧନଟା ପଳେଇଯିବ, ଏ ଧନର ସ୍ୱଭାବ, ବିଷୟର ସ୍ୱଭାବ, ଏ ରହିବେନି। କିମ୍ବା ଆପଣ ସବୁ ରଖିଥିବେ ଧନଟା ପଳେଇଯିବ, କିମ୍ବା ଧନ ଥିବ ଆପଣ ଚାଲିଯିବା, ଯିବେ ତ ନିଶ୍ଚିତ। ଧନଟା ଥିବ, ସବୁ ରୋଜଗାର ରହିଥିବେ, ଧନଟା ଭୋଗ କରିକରି ମହୁମାଛି ଭଳିଆ ରଖିଥିବେ, ସେ ଆଖି ଆଗରେ ଥିବ ଆପଣ ଚାଲିଯିବେ ବାସ। ନହେଲେ ଆପଣ ଥିବେ, ମହୁମାଛି ଥିବ, ଧନକୁ ନିଆଁ ଲଗେଇକି ନେଇଯିବେ ପୋଲିସ ନହେଲେ ଗଭର୍ଣ୍ଣମେଣ୍ଟ ନହେଲେ ପୁଅ ମଦ ଖାଇକି ଉଡ଼େଇବ, ନିଶ୍ଚିତ। ଆତୁର ହେଇକି ଲାଭ କ'ଣ ଅଛି, ସମଗ୍ର ଜୀବନ ଯେଉଁ ଏତେ ସମୟକୁ ନଷ୍ଟ କରି, ଏତେ ଶକ୍ତିକୁ ନଷ୍ଟ କରି, ଏତେ ଟେନସନ୍ ନେଇ ଆମେ ଯେଉଁ ବିଷୟ ପଛରେ ଧାଇଁଲେ, ଫଳଟା କ'ଣ ମିଳିଲା, ମୁଁ ତ ଭୋଗ କରିପାରିଲିନି। ମହୁମାଛି ଭଳି କେବଳ କଲେକ୍ସନ୍ କରିବାର ଲାଗିଲି, ଏଟାକୁ ଆତୁର କୁହାଯାଏ। ବ୍ୟକ୍ତି ଏଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ, ଭୋଗ ଶରୀର ଦେଇଛନ୍ତି ମାନେ ପ୍ରଭୁ, ଇନ୍ଦ୍ରିୟ ସୃଷ୍ଟି କରିବା ପୂର୍ବରୁ ଇନ୍ଦ୍ରିୟର ଭୋଗକୁ ସବୁ ଖଞ୍ଜିକି ଭଗବାନ ରଖିଦେଇଛନ୍ତି, କିଛି ଚେଷ୍ଟା କରିବା ଦରକାର। ଆଜ୍ଞା ଆମେ ବିବାହ ହେଲା ପରେ ପିଲା ଜନ୍ମ କରୁଛୁ, କିନ୍ତୁ ଗୋଟେ କୁକୁର ସେ ପିଲା ଜନ୍ମ କରିବା ପୂର୍ବରୁ ସେ ବିବାହ ହେଇଛି, ଚିନ୍ତା କରନ୍ତୁ। ତା ସଂସାର ବୃଦ୍ଧି କରିବା ପାଇଁ ଭଗବାନ ବି ଜାଣିଛନ୍ତି ତାଙ୍କୁ ଗୋଟେ ସ୍ତ୍ରୀ ମିଳିବ ବୋଲି। ଏ ଶରୀର ପାଇଁ ଯାହା ଯାହା ବସ୍ତୁ ଦରକାର, ଶରୀର ଖଞ୍ଜିବା ଲୋକ ଆଜ୍ଞା, ପାର୍ଟ ଯିଏ ଖଞ୍ଜୁଛି, ଯିଏ ପାର୍ଟ ତିଆରି କରୁଛି, ଯେଉଁ କମ୍ପାନୀ ଗାଡ଼ିଟାକୁ ଫିଟ୍ କରି ଛାଡ଼ିଛି, ସେ ସବୁ ସେଟ୍ ସିଷ୍ଟମଟାକୁ ରଖିକି ଛାଡ଼ିଛି ନା, କେମିତି ଚାଲିବ, ତାର ଖରାପ ହେଇଗଲେ ଆଉ ଏକ୍ସଟ୍ରା ପାର୍ଟ କେମିତି ଲଗା ହବ, ମେକାନିକ କେଉଁଠି ଆସିବ, ପୁରା ଆଗେ ଆଗେ ଡାଇଗ୍ରାମ କରୁଛି, ତାପରେ ଗୋଟେ ପ୍ରଡକ୍ଟ ବାହାର କରୁଛି ନା। ଭଗବାନ ସଂସାରକୁ ଗୋଟେ ଇଞ୍ଜିନ ଫିଟ୍ କରିବା ପୂର୍ବରୁ ଏ ଇଞ୍ଜିନ କେମିତି ଚାଲିବ, ଗୋଟେ ଜୀବ ଜୀବ କୋଉଠି ରହିବ, କେମିତି ଖାଇବ, କେମିତି ବିବାହ ହବ, କ'ଣ କରିବ, ସବ ବ୍ୟବସ୍ଥା କରି ରଖିଛନ୍ତି। ମାତୃଗର୍ଭକୁ ଆସିବା ପୂର୍ବ ବ୍ୟବସ୍ଥା ଅଛି, ଏଇଟା ଆପଣ ବିଚାର କରି ଦେଖନ୍ତୁ। ଆମେ ମନୁଷ୍ୟ ହିଁ ଆମର ବିଶ୍ୱାସ ଆସୁନି, କିନ୍ତୁ ଆପଣ କୁହନ୍ତୁ ନା, ଗୋଟେ ଅଜଗର କେତେ ବଡ଼ ହାତୀକି ଖାଇବ ବା ଗୋଟେ ପଶୁ ଖାଇବ, ସେ କ'ଣ କେବେ ଶିକାର କରୁଛି କି ଗୋଟେ ଜାଗାରେ ପଡ଼ିକି ରହୁଛି? ଅବଧୂତ ଚବିଶ ଗୁରୁ ଭିତରେ ଅଜଗର ଗୋଟେ ଗୁରୁ କରିଥିଲେ, ଏଇଥିପାଇଁ ସେ ପଡ଼ିକି ରହୁଛି, ତା ଶକ୍ତି ଅଛି, ସେ ଚାହିଁଲେ ଯେଉଁଠିକି ଯିବ ଯାହା ପରେ ତାକୁ ଖାଇଦେବ, କିନ୍ତୁ ଗୋଟିଏ ଜାଗାରେ ପଡ଼ିକି ରହୁଛି, ଭଗବାନ ତାଙ୍କ ମୁହଁକୁ ଆହାର ଦେଉଛନ୍ତି। ଅବଧୂତ କହିଲେ ମୁଁ କାହିଁକି ଶାନ୍ତିରେ ଅଛି? ଭଗବାନଙ୍କର ପିତୃପୁରୁଷ ଯେଉଁ ଯଦୁରାଜନ, ସେ ଦେଖିଲେ ଅବଧୂତକୁ, ଆରେ ଲଙ୍ଗଳା ହେଇକି ଲୋକ ଏତେ ଆନନ୍ଦରେ ଅଛି, ଯାହା କୁହନ୍ତି ଫେସିକ୍ସ ଦି ଇଣ୍ଡେକ୍ସ ଅଫ୍ ମାଇଣ୍ଡ, ଆପଣ କେତେ ଶାନ୍ତିରେ ଅଛନ୍ତି, କେତେ ଆନନ୍ଦରେ ଅଛନ୍ତି ମୁହଁରୁ ଜଣାପଡ଼େ। ଆଉ ଇଏ ତ ରାଜା ଅଛନ୍ତି, ଯଦୁରାଜନ କହୁଛନ୍ତି ମୋର ସବୁ ଭୋଗ ଅଛି, ମୋର ସ୍ତ୍ରୀ ଅଛି, ମୋର ଧନ ଅଛି, ମୋର ପୁତ୍ର ଅଛନ୍ତି, କିନ୍ତୁ ମୁଁ ତ ଏତେ ଆନନ୍ଦରେ ନାହିଁ। ଆପଣ ଜଣେ ସାଧୁ, ଏପରି ଦେହରେ କପଡ଼ା ହିଁ ନାହିଁ, କେତେ ଆନନ୍ଦରେ ଆପଣ ରହିଛନ୍ତି, ଏ ଆନନ୍ଦ ଆପଣ କେଉଁଠି ପାଉଛନ୍ତି, କେଉଁଠି ଆନନ୍ଦ ଆପଣଙ୍କୁ ମିଳୁଛି? ସେ କହିଲେ ଯଦୁରାଜନ ତୁମେ ମୋର ଆନନ୍ଦ ଶୁଣିବ, ମୁଁ ଆନନ୍ଦ କେଉଁଠି ପାଉଛି? ମୁଁ ଚବିଶ ଜଣଙ୍କୁ ଏ ଜଗତରେ ଶିକ୍ଷା ଗୁରୁ କରିଛି, ତା ଭିତରୁ ଅଜଗରକୁ ବି କରିଥିଲେ, ମୁହଁ ମାଛିକୁ ଗୁରୁ କରିଥିଲେ। ଜୀବ ଆତୁର ହଉଛି ସବୁ ସମୟରେ ଭୋଗ ପାଇଁ। ଭାଇ ତୁମେ ଯେତିକି ଆତୁର ହଉଛ ଭୋଗଟାକୁ ଭୋଗିବା ପାଇଁ, ଆଗେ ଯେତିକି ମିଳିଛି ସେତିକି ଭୋଗି ସାର ତାପରେ ଚିନ୍ତା କରିବ ନା? ଯୁବକ ବିଶେଷ କରି ଜୀବ କେତେବେଳେ ବେଶୀ ଆତୁର ହୁଏ, ଯୁବକ ଅବସ୍ଥାରେ। ଏ ଯୁବକ ଅବସ୍ଥାଟା ବଡ଼ ଖତରନାକ ଅବସ୍ଥା, କାରଣ ବିବାହ ହେବା ପୂର୍ବ ପର୍ଯ୍ୟନ୍ତ ବାପା ମା ଦାୟିତ୍ୱ ନିଅନ୍ତି, ସେତେବେଳେ ବାପା ମାଙ୍କ ଧନରେ ଚଳିଯିବ, ବିବାହ ହେଇସାରିଲା ପରେ ଏ ଆତୁର ଅବସ୍ଥାଟା ବେଶୀ ଆସେ, କେମିତି ମୁଁ ବିଷୟକୁ ଯୋଗେଇବି, ଘରଟା ଠିକ୍ କରିବି, ପିଲାଛୁଆକୁ ମଣିଷ କରିବି, ସବ ଧନ ରଖିବି, ଏହାର ଭିତରେ ବୃଦ୍ଧ ଅବସ୍ଥା ଆସିକି ପହଞ୍ଚାଏ। ବିଷୟକୁ ଯିଏ ରୋଜଗାର କରୁଛନ୍ତି, ମହୁ ମାଛି ମହୁ ଫୁଲ ଆଣୁଛି ରଖୁଛି, ଫୁଲ ଆଣୁଛି ରଖୁଛି, ତାକୁ ଭୋଗ କରିବାକୁ ସମୟ କାହିଁ? ଆପଣ ଦେଖନ୍ତୁ, ଯୁବକ ଅବସ୍ଥାରେ କେବଳ ଧନ ରୋଜ ଦୂରା ପୁରାଣ କାମେନ, ଗୋଟିଏ କାମନାକୁ ପୂର୍ଣ୍ଣ କରୁଥିବେ, ଆଉ ଗୋଟିଏ କାମନା ଯାତ୍ରା ହେଇଗଲାଣି। ଆତୁର ଟିଭିଟା ଆଣି ଘର ରଖିଲା ବେଳକୁ, ରେ ତାଙ୍କର ତ ଗୋଟେ ଡିସ୍କ ଲଗେଇଲେ, ଆମର ଗୋଟେ ଡିସ୍କ ଲଗେଇବାକୁ ପଡ଼ିବ, ଆତୁରତା ପ୍ରତି ସମୟରେ ପଡ଼ୁଛି। ଭାଇ ଡିସ୍କଟା ଲଗେଇଲେ ଟିକେ ବସିକି ଦେଖ, ବସିକି ଦେଖିବାକୁ ବି ସମୟ ନାହିଁ, ବସି ଖାଇବାକୁ ବି ସମୟ ନାହିଁ, ଠିଆ ଠିଆ ଖାଇବ କେମିତି ମୁଁ ଅଫିସକୁ ଯିବି, ଆତୁରତା। ଏ ମୁହଁ ଯୁବକ ଅବସ୍ଥାରେ ଇଏ ବଢି ବଢି ଚାଲିଛି, ଆଉ ବୃଦ୍ଧ ଅବସ୍ଥା ଆସିକି ପହଞ୍ଚିବ, ଆଉ ବୃଦ୍ଧ ଅବସ୍ଥାରେ କିଏ ଭୋଗ କଲାଣି ବିଷୟକୁ? ବିଷୟଟା ସମସ୍ତେ ତୁମ ଆଗରେ ଭୋଗ କରୁଥିବେ, ବୁଢ଼ା କାଲି ଦେଖିଲା ମାନେ ରାଗୁଥିବ, ବୁଢ଼ା ହେଇଗଲେ ଖାଲି ଚିଟିବ, ଭୋଗ କରିପାରିବେ ବିଷୟ? ତେଣୁ ନାରଦ ମୁନି କହୁଛନ୍ତି ଏ କଥା, ଏ ତତ୍ ହି ଆତୁର ଚେତାନାମ, ଏ ଜୀବ ଆତୁର ଚେତା କାହା ପାଇଁ? ମାତ୍ରା ବିଷୟ ପାଇଁ। ବିଷୟକୁ ଯେତିକି ହାତରେ ଆଣୁଛି ସେ ବିଷୟକୁ ଟିକେ ଭୋଗ ବି କରୁନି, କେବଳ ଆତୁର ହଉଛି, ସେତିକି ରଖିସାରିକି ଆଉ କେମିତି ଆଣିବ, ଆଉ କେମିତି ଆଣିବ? ସ୍ପର୍ଶା ଏଠି କହୁଛନ୍ତି ସିଦ୍ଧ ସ୍ୱାମୀ କହୁଛନ୍ତି, ଭୋଗ ସ୍ତେଷା, ବିଷୟକୁ ରଖିବି, ଆଉ ଯିଏ ବି ବିଷୟ ପାଇଗଲା ସିଏ ଖାଲି ବ୍ୟସ୍ତ ରହୁଛି କେମିତି ମୁଁ ଭୋଗିବି, କାରଣ ଭୋଗର ସନ୍ତୁଷ୍ଟ ହଉନି, ଭୋଗ ଖାଇକି କିଏ ସନ୍ତୁଷ୍ଟ ହେଲାଣି ନା ଭୋଗିକି କିଏ ସନ୍ତୁଷ୍ଟ ହେଲା? ତ ଯେତେ ଭୋଗ କରୁଛି ଇନ୍ଦ୍ରିୟମାନେ ଆହୁରି ଡିମାଣ୍ଡ କରୁଛନ୍ତି, ଯେତେ ଆପଣ ଭାବୁଥିବେ ମନଟା ହଉଛି ଏଇଟା ମୁଁ ଖାଇଦେଲେ ଆଉ ଇଚ୍ଛା ହବନି, ଯେଉଁ ଲୋକମାନେ କହନ୍ତି ହଉ ଠିକ୍ ଅଛି ମନ ତ କହୁଛି ଆଜି ଗୋଟେ ବିଡ଼ି ଖାଇଦିଅ ଆଉ କାଲିକି ନ ଖାଇବେ, ମନ କଥା ମାନେ ଆଜି ଗୋଟେ ଖାଇଦେଲା ପରେ ମନ ପୁଣି କହୁଛି ଆଉ ଦୁଇଟା ଖାଉନି, ଆଉ ଇନ୍ଦ୍ରିୟମାନଙ୍କର ସ୍ୱଭାବ ହେଲା ସେ ସନ୍ତୁଷ୍ଟ ହେବେନି। ନଜାତୁ କାମ କାମେନ ଉପଭୋଗ୍ୟାନ ସାମତେ, ଏଟା ଭୁଲ ଧାରଣା, ଏଟାକୁ ମୁଁ ଭୋଗି ଦେଲେ ମୋ କାମନାଟା ସନ୍ତୁଷ୍ଟ ହେଇଯିବ ନା, ଭୋଗିଲେ ସନ୍ତୁଷ୍ଟ ହବନି। ଇନ୍ଦ୍ରିୟ ମାନେ ବିଷଧର ସର୍ପ ଭଳି, ସାପକୁ ଆପଣ କ୍ଷୀର ଦେଲା ମାନେ ସେ ଶାନ୍ତ ହବ କି? ଯେତେ କ୍ଷୀର ଦେବେ ସେ ଦୁଷ୍ଟ ହବ, ସେଥିପାଇଁ ଯେଉଁ ସାପ ଆ କେଳା ସାପ ଧରେ ସେ ଆଗେ ତା ଦାନ୍ତକୁ ଭାଙ୍ଗି ଦେବ, ଭାଙ୍ଗି ଦେଇକି ସାତ ଆଠ ଦିନ ଖାଇବାକୁ କ୍ଷୀର ବି ଦେବନି, ତାପରେ ତା ବୋଲ ମାନେ। ଇନ୍ଦ୍ରିୟ ମାନେ ସେଭଳିଆ ଭୋଗ ଦେଲା ମାନେ ଆପଣ ସନ୍ତୁଷ୍ଟ କରିପାରିବେ, ସେ ଆହୁରି ଭୋଗ ମାଗିଲା।
ଆପଣ ଇନ୍ଦ୍ରିୟ ଭୋଗକୁ ପୂରଣ କରିବା ପାଇଁ ଜୀବନ ସାରା ଖଟିବେ ଆଉ କ'ଣ, କୋଉ ମନ ସନ୍ତୋଷ ହେଉଛି? ଏ ତ ଆତୁର ଅବସ୍ଥା ଆସିବ। ଛୟା ମୁହୁ 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 ଇନ୍ଦ୍ରିୟମାନେ ଖାଲି ଡିମାଣ୍ଡ କରିବେ। ଆଉ ବ୍ୟକ୍ତି ଯେତେବେଳେ ସବୁବେଳେ ଭୋଗରେ ଆତୁର ରହିଲା, ସେ ବିଶ୍ୱକୁ ଭୋଗକୁ ଭୋଗି ପାରିବନି କି ଶାନ୍ତି ପାଇପାରିବ। ଯେମିତି ଗୋଟେ ମାଙ୍କଡ଼ ଯିଏ ଧରନ୍ତି, ମାଙ୍କଡ଼ ଯିଏ ଧରନ୍ତି ମାଙ୍କିଡ଼ିଆ, ସେ କ'ଣ କରନ୍ତି ଜାଣିଛନ୍ତି? ମାଙ୍କଡ଼କୁ କେମିତି ଧରନ୍ତି? ସେ ଜାଣନ୍ତି ମାଙ୍କଡ଼ ଭାରି, ମାଙ୍କଡ଼ ଭାରି ଆତୁର। ଦେଖିଛନ୍ତି ନା ମାଙ୍କଡ଼କୁ? ମାଙ୍କଡ଼ ଯେତେବେଳେ ଖାଇବ, ଏକାଥର ଖାଇକି ଏଇଠି ଏଇଠି ମୁଣାରେ ରଖିଦେବ, ସେ କାଳେ ସରିଯିବ। ସେ ଖାଇକି ମୁଣାରେ ରଖିବ, ପଛରେ ଏମିତି 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 ମାରିକି ସେ ସବୁ ବାହାର କରିବ, ତାର ଦୁଇ ମୁଣାର ଆଗେ ଷ୍ଟକ୍ କରିଦେବ ଆତୁର ଖାଇବା ପାଇଁ। ତାକୁ ମାଙ୍କଡ଼ିଆ କେମିତି ଧରେ? ମାଙ୍କଡ଼ ଗଛରେ ବସିଥିବ, ତାକୁ ଦେଖେଇକି ଗୋଟେ କଳସୀ ତିଆରି କରିଥିବ। ସେ କଳସଟା କେମିତି? ସେ କଳସଟା ହେଉଛି ତାର ମୁହଁଟା ସରୁ, ମୁହଁଟା ସରୁ, ବହୁତ ସରୁ ଥିବ, ଯେମିତି ମାଙ୍କଡ଼ ହାତଟା ପଶିବ। ମାଙ୍କଡ଼କୁ ଦେଖେଇକି ମାଙ୍କଡ଼ିଆ କ'ଣ କରିବ? ଚଣା କେତେଟା ଗଳେଇଦେବ ଭିତରେ, ଚଣା। ମାଙ୍କଡ଼ ଦେଖିବ ଚଣା ପକେଇଲା, ମାଙ୍କଡ଼ିଆ ପଳେଇଯିବ। ସେ ତାର ଆସିବ, ମୁଠେ ଦୁଇ ମିଠା ଚଣା ପକେଇ ଦେଇଥିବ, ମାଙ୍କଡ଼ ତାର ଏକବାର ହାତଟାକୁ ପୁରେଇଦେବ, ପୁରେଇ ଦେଇକି ଚଣା ମୁଠାଟାକୁ ଏମିତି କରି ଧରିବ। ହାତ ପୁରେଇଲା ବେଳେ ମାଙ୍କଡ଼ ହାତଟା ସରୁ, କିନ୍ତୁ ଚଣା ମୁଠାଟାକୁ ଧରିଲା ବେଳକୁ ମୁଠା ବଡ଼ ହେଇଗଲା। ଆଉ ଏଇଟା ତ ଆତୁରିଆ, ସବୁବେଳେ ତ ଭୋଗ କରିବା ପାଇଁ ତାର ଇଚ୍ଛା, ଖାଉ ନ ଖାଉ ଆଗେ ଭରି କରି ଷ୍ଟକ୍ କରି ରଖିବ। ଆସି ତ ସେଇ ବୁଦ୍ଧି ତାର ଅଛି, ଆତୁର ହାତଟା ପୁରେଇଦେବ, ହାତଟା ପୁରେଇଦେଲେ ହାତଟାକୁ ମୁଠା କରିବ, ମୁଠା କରିକି ଆଉ ଛାଡ଼ିବା କଥା କହିବ, ମୁଠା କରି କଳିଷ୍ଠା ଗୋଡ଼ଉଥିବ ଏମିତି, ଆଉ ଯାଇ ପାରୁନଥିବ କଳିଷ୍ଠା ମଜୁନିଆ କଳିଷ୍ଠାକୁ ଧରି ଘୋଷାରୁଥିବ, ମାଙ୍କଡ଼ିଆ ହାଣୁ ଆସିବ ବେକକୁ ଧରିବ ଯିବ, ଏତିକି ବୁଦ୍ଧି ନାହିଁ ମୁଁ ଛାଡ଼ିଦେଲେ ପଳେଇ ଯିବି, ସେତିକି ବୁଦ୍ଧି ଆସିବେ ଆତୁର ପା ବିଷଟାକୁ ଭୋଗ କରିବି। ଆଉ ବିଷ ଭୋଗଟା କରିପାରିଲା ନା? ବିଷଟା ଭୋଗ କରିପାରିଲା କି? ମରଣକୁ ମରଣ ଆସିକି ପହଞ୍ଚିଲା। ଇଏ ଜୀବରେ ଏ ଅବସ୍ଥା ହେଉଛି, ଭୋଗଟାକୁ ଛାଡ଼ିଦେଲେ ମୁଁ ଶାନ୍ତି ପାଇଯିବି, ଭୋଗଟାକୁ ଛାଡ଼ିପାରୁନି। ଆଉ ଭୋଗଟା ତାହେଲେ ନ ଛାଡ଼ିପାରୁଛି, ଯୋଗାଡ଼ କରିବାକୁ ପଡ଼ୁଛି, ଏଇ ମାଙ୍କଡ଼ ଭଳି ହାତ ପୁରଉଛି, କେଉଁଠି ହାତ ପୁରିଲା ବେଳକୁ ଧରୁଛି, ଏ ଅବସ୍ଥା ହେଇଯାଉଛି। ନାରଦ ମୁନି କହୁଛନ୍ତି ଏଭଳିଆ ଜୀବ ଯିଏ ସବୁବେଳେ ଭୋଗରେ ଆତୁର, ତାଙ୍କର କେମିତି କଲ୍ୟାଣ ହବ, କେମିତି କଲ୍ୟାଣ ହବ ବ୍ୟାସଦେବ? ଯଦି ତୁମେ ହରିଙ୍କ କଥା ରଚନା ନ କରିବ, ଭାଗବତ ରଚନା ନ କରିବ, ସେଥିପାଇଁ ବ୍ୟାସଦେବ ଗୋଟିଏ ଶାସ୍ତ୍ର ରଚନା କଲେ ଯେଉଁଥିରେ ଜୀବର ଅନର୍ଥ ଯିବ। ଆଜ୍ଞା କେତେ ଦୋଷରେ ଦୋଷୀ ଆମେ ଚିନ୍ତା କଲେ, ଆଜ୍ଞା ପ୍ରତି ମୁହୂର୍ତ୍ତରେ ମନ ତ ଖରାପ ଚିନ୍ତା କରୁଛି, ପ୍ରତି ମୁହୂର୍ତ୍ତରେ ଆମେ ପରର ଧନ ପରର ବସ୍ତୁ ସବୁକିଛି ଭୋଗ କରିବା ପାଇଁ ଚାହୁଁଛେ। ଆମ ବାପା ଦେଖୁନାହାନ୍ତି, ବାପା ଯଦି ପାଞ୍ଚଟା ପୁଅ ପାଇଁ ପାଞ୍ଚଟା ଜିନିଷ ରଖିଦେଇଛନ୍ତି, ମୁଁ ଯଦି ଗୋଟେ ଜିନିଷ ଭୋଗ କରିସାରିକି ଆଉ ଗୋଟେ ଜିନିଷ ଆଉ ଆଉ ଗୋଟେ ପୁଅ କତୁରୁ ଆଣିବି, ବାପା ଖୁସି ହେବେ କି? ଈଶା ବାସ୍ୟମ ଇଦମ୍ ସର୍ବମ ଯତ୍କିଞ୍ଚିତ୍ ଜଗତା ଜଗତ୍ ତେନ ତେକ୍ତେନ ଭଞ୍ଜିତା ମା ଗୃଧି କଶ୍ଚିତ୍ ଧନ। ସବୁ ପୁଅ ପାଇଁ ଭଗବାନ ଧନ ବାଣ୍ଟି ଦେଇଛନ୍ତି ସବୁ ଜୀବ ପାଇଁ। ଆମେ ଅଧିକ ଧନ ରଖୁଛେ ମାନେ ଆପଣ ଭାବନ୍ତୁ ନା ଏଇଟା ଆମର ରାଇଟ୍ସ ବୋଲି ନା, ଆମେ ଅଲଗା ଜଣେ ଧନରୁ, ଅଲଗା ଜଣେ ବ୍ୟକ୍ତିର ଧନରୁ ଆମେ ଆଣିଛେ ଚୋରି କରି, ଜବରଦସ୍ତି କର୍ମ ଦ୍ୱାରା ଅସତ ଉପାୟ ଦ୍ୱାରା ଉପାର୍ଜନ କରୁଛେ, ତା ଭାଗଟାକୁ ଆମେ ଆଣିଛେ, ଏ ସତ୍ୟ। ହଉ ଯଦି ଆପଣଙ୍କର ସେ ଶକ୍ତି ଅଛି, ସାମର୍ଥ୍ୟ ଅଛି, ଆପଣ ରୋଜଗାର କରିପାରୁଛନ୍ତି, ତାହେଲେ ଆପଣ ପାଞ୍ଚଟା ପୁଅ ବାଣ୍ଟି ଦିଅନ୍ତୁ, ଆପଣ ଭାଇଙ୍କି ବାଣ୍ଟି ଦିଅନ୍ତୁ ନା, ଆତୁର ଚେତା ହଜାର ଅନର୍ଥ ଜୀବ। ଏ ଅନର୍ଥ ଗୁଡ଼ାକ ଗଲେ ତ ଜଣେ ଶାନ୍ତି ପାଇବ, ଅନର୍ଥ ମାନେ ଯୋଉଟା ଅର୍ଥ ନୁହେଁ, ଯୋଉଟା ଜୀବନର କୌଣସି କାର୍ଯ୍ୟରେ ଲାଗେ ନା। ଆପଣ ନିଜେ କୁହନ୍ତୁ, ନିଜେ ବିଚାର କରି କୁହନ୍ତୁ, ସ୍ୱାମୀ ସ୍ତ୍ରୀ ଯେତେବେଳେ ଗୋଟେ ଝଗଡ଼ା ହେଉଛି, ବାପ ପୁଅ ଯେତେବେଳେ ଝଗଡ଼ା ହେଉଛି, ସେଥିରେ କିଛି ଅର୍ଥ ଅଛି କି? ଆପଣଙ୍କ ନିକଟରୁ ସେ ଜନ୍ମ ହେଇଛି, ଆପଣ ଭାର୍ଯ୍ୟାକୁ ଧରିକି ଆଣିକି ପୋଷୁଛନ୍ତି, କିନ୍ତୁ ସିଏ ଆପଣ ସାଙ୍ଗରେ ଯୋଉ ଝଗଡ଼ା କରୁଛି, ଯୋଉ କଥାରେ, ଯୋଉ କଥାରେ କିଛି ଗୋଟେ ମୂଲ୍ୟ ନଥିବ, ଆଉ ସେଇ ଅନର୍ଥଟାକୁ ନେଇକି ଏପରିକି ବ୍ୟକ୍ତି କ'ଣ କରୁଛି, ନିଜେ ସୁଇସାଇଡ୍ କରିଦେଉଛି, ଆତ୍ମହତ୍ୟା କରିଦେଉଛି, ଏତେ ଏଇଟାକୁ ମୂଲ୍ୟବାନ ବୋଲି ମନେ କରୁଛି। ସବୁ ଜୀବନର ସବୁ ଜିନିଷ କିଛି ଅର୍ଥ ହିଁ ନାହିଁ, ଅନର୍ଥରେ ପଶିକି ରହିଛି। ସଂସାର ଜୀବନ ହଉ, ସବୁ ଜୀବନ ହଉ, ଏ ଅନର୍ଥ କିଭଳି ନଷ୍ଟ ହବ? ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗମ ଅଧକ୍ଷ ଯେ ଲୋକସ୍ୟ ଅବିଦ୍ୱାନ ଚକ୍ରେ ଶାଶ୍ୱତ ସଂହିତା। ଲୋକମାନେ ଜାଣନ୍ତି ନା ଅନର୍ଥଟାକୁ କିଭଳି ଦୂର କରିବି, ଭଗବାନଙ୍କୁ କିଭଳି ପାଇବି। ଆପଣ ଭାବନ୍ତୁ ନା ଭଗବାନଙ୍କୁ ପାଇଲେ ଆମର ଲସ୍ ହେଇଯିବ। ଆପଣ ଜଗତରେ ଜଣଙ୍କର ଉଦାହରଣ ଦେଇପାରିବେ, ସିଏ ଭଗବାନଙ୍କୁ ଡାକିକି ଲସ୍ରେ ପଡ଼ିଛି, ଘାଟାରେ ପଡ଼ିଛି,
କହିଲି
କେହି ଜଣେ ଭଗବାନଙ୍କୁ ଦେଇକି ଘାଟରେ ପଡ଼ିନି କିମ୍ବା ଭଗବାନଙ୍କ ନାମ କରିକି ଘାଟରେ ପଡ଼ିନି, ଜଗତରେ ଯେତେ ଜଣ ଆଜି ଘାଟରେ ପଡ଼ିଛନ୍ତି, ଅସୁବିଧାରେ ପଡ଼ିଛନ୍ତି, ତାଙ୍କୁ ନ ଡାକି ଗୋଟିଏ ପ୍ରମାଣ ଦିଅନ୍ତୁ ଦେଖିବ, ଆପଣଙ୍କ ଗାଁରେ ବି କୁହନ୍ତୁ ନା ସେ ଭଗବାନଙ୍କୁ ଡାକିକି ସେ ଅସୁବିଧାରେ ପଡ଼ିଛି ନା। ଘାଟରେ ସେମାନେ ପଡ଼ିବେ ଯେଉଁମାନେ ଭଗବାନଙ୍କୁ ଡାକିବେ। ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗମ ଅଧ୍ୟକ୍ଷ ଯେ, ଅନର୍ଥ ଗୁଡ଼ାକ ଉପଶମ ହେଇଯିବା। ଭଗବାନଙ୍କର କଥା ଶୁଣିଲେ ଏଇଟା ଲୋକ ଜାଣନ୍ତି ନା, ସେଥିପାଇଁ ବ୍ୟାସଦେବ କହିଲେ ମୁଁ ଏଭଳି ଗୋଟେ ଶାସ୍ତ୍ର ରଚନା କରିବି ଯେଉଁ ଶାସ୍ତ୍ରକୁ ଲୋକମାନେ ଶୁଣିଲେ ତାଙ୍କର ଅନର୍ଥ ଦୂର ହବ। ଉପଶମ, ଯେଭଳି ଜ୍ୱର ହେଇଛି ମେଡିସିନ ଖାଇଲେ ତ ଜ୍ୱରଟା ଉପଶମ ହବ, ଏ ସଂସାର ଅନର୍ଥଟା ଉପଶମ କେମିତି ହବ, ସଂସାର ଜ୍ୱରଟା କେମିତି ଛାଡ଼ିବ, ଉପାୟ ଆଉ କିଛି ନାହିଁ ଆଜ୍ଞା। ଯାଆନ୍ତୁ, ଲୋକମାନେ କେତେ କଥା ହିଁ କହୁଛନ୍ତି, କେତେ ସଂସ୍ଥା ବାହାରୁଛି, ଅକ୍ଷର ଅକ୍ଷର ଅଙ୍ଗେ ଲିଭେଇବେ ଭାଗବତ, ଏସବୁ ଶିକ୍ଷା ଦିଆଯାଏ। ସଂସାର ଉପଶମ ହବ, ଅନର୍ଥ ଉପଶମ ହବ, ଆଉ ଭକ୍ତି ଯୋଗ ମଦକ୍ଷ ଯେ ଭଗବାନଙ୍କୁ ଲାଭ କରିବେ, ସାକ୍ଷାତ ଭଗବାନ ଭକ୍ତି ମାର୍ଗ। କଣ ଅନର୍ଥ? ଲକ୍ଷ ଲକ୍ଷ ତ ଅନର୍ଥ ଅଛି, ତିନିଟା ଅନର୍ଥ କଥା କହୁଛନ୍ତି ସିଧ ସ୍ୱାମୀ କହୁଛନ୍ତି, ସଙ୍ଗୀତାୟ ଅନର୍ଥ ଉପସମର୍ଥମ ଦର୍ଶୟତେ। ଏ ଭାଗବତ ଶୁଣିଲେ ବା କହିଲେ ବା ପଢ଼ିଲେ କଣ ଅନର୍ଥ ଆମର ଦୂର ହବ, ଏଟା ଦେଖାଉଛନ୍ତି। ଯସ୍ୟା ଐଶ୍ୱର୍ଯ୍ୟମାନାୟ କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପଦ୍ୟତେ ପୁଂସ ଶୋକ ମୋହ ଭୟା ଅପହା। ଇଏ ଶୋକ ସୁତ ଗୋସ୍ୱାମୀ କହୁଛନ୍ତି, ଜୀବର ତିନିଟା ବଡ଼ ଅନର୍ଥ, ଏ ଅନର୍ଥ ତିନିଟା କେହି ଆଜି ପର୍ଯ୍ୟନ୍ତ ଦୂର କରିପାରିନା କେବେ ନା। କଣ? ଶୋକ, ଦୁଃଖୀ, ବିଶେଷ କରି ଏଇ କଳି ଯୁଗର ଲୋକ ଦେଖନ୍ତୁ, ପୁଅ ଆନନ୍ଦରେ ଡେଉଁଛି ବାପାର ଧନ ଖାଇକି, ଛୋଟ ପିଲାଟିଏ ସେ ବାପା କତୁରୁ, ବାପା ତାକୁ ଆଣି କଷ୍ଟ କରିକି ଧନ ଆଣିକି ଦଉଛି, ପିଲାଟି ଦେଖନ୍ତୁ କେତେ ଆନନ୍ଦରେ ରହୁଛି, କିନ୍ତୁ ବାପା ପିଲାର ଆନନ୍ଦ ଦେଖିକି ବି ସୁଖେଇ ପାରୁ, ମାନେ ଏତେ ଦୁଃଖୀ, କାହିଁକି ଦୁଃଖ? ସମସ୍ତଙ୍କ ମୁଖ ଦେଖିଲେ ଭାରାକ୍ରାନ୍ତ, କାହିଁକି? ଶୋକ, ଏ ଗୋଟେ ଅନର୍ଥ। ଶୋକ କେଉଁଥିପାଇଁ କରୁଛି? ଯେଉଁ ବସ୍ତୁଟା ଚାଲିଯାଇଛି, ଯେଉଁଟା ହେଇଯାଇଛି, ସେଇ ଘଟଣାଟାକୁ କେବଳ ମନରେ ପକେଇ ପକେଇ ଦୁଃଖୀ। ମୋର ଟଙ୍କା ପଳେଇଗଲା, ମୋର ଏଇଟା ହେଇଗଲା, ଭାଇ ସେଟା ତ ହେଇଯାଇଛି ନା, ଫେରିପାରିବ କି? ଯଦି 100 ଟଙ୍କା ଆପଣ ମହାକବ ଛକରେ ପକେଇ ଦେଇକି ଆସିଲେ, ବାଟ ସାରା ହାଏ 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 ଆସିକି ହେଲେ, ଦିନମାନ ହାଏ, ମୋ 100 ଟଙ୍କା ପଳେଇଲା, ମୋ 100 ଟଙ୍କା ପଳେଇଗଲା ତ ପଳେଇଗଲା, ପକେଟ ପଳେଇ ଆସିବେ କି? ତା ପାଇଁ ଶୋକ କରିକି ଦିନମାନେ ଖାଇବେ, ଆପଣଙ୍କର କଣ ଲାଭ ହେଲା? ବରଂ ଏଇ ଶୋକ ଦ୍ୱାରା ଆପଣ ଆପଣଙ୍କ କର୍ମଟା ଠିକ୍ ସେ କରିପାରିଲେ, ଜୀବର ତା ଅବସ୍ଥା ହଉଛି ନା। ସେ ପୂର୍ବ କଥାଟାକୁ କେବଳ ସ୍ମରଣ କରି, ମୋର ଏଇ ଜିନିଷ ହେଇଗଲା, ମୋର ଏଇ ଜିନିଷ ହେଇଗଲା, ଏଇ ପୂର୍ବ କଥାଟାକୁ ସ୍ମରଣ କରିକି ଶୋକ କରି କରିକି ତା ନିଜ କର୍ମଟା ବି କରିପାରୁ, ଏ ବଟ ଅନର୍ଥ। ଆରେ ଭାଇ ସେଟା ଚାଲିଗଲାଣି, ସେଟା ଭୁଲିବ କେମିତି? ଭୁଲିପାରିବନି, ଯିବ କେବେ ଭୁଲିପାରିବ? ଗୋଟେ ଗୋଟେ ଲୋକ ପାଗଳ ହେଇଯାଉଛନ୍ତି, ପୁଅ ମରିଗଲା, ଆରେ ପୁଅ ତ ମରିଗଲା, ପୁଅଟାକୁ ତୁମେ ଦେଇନଥିଲ ନା, ଭଗବାନ ଦେଇଥିଲେ, କେତେ ଲୋକର ପୁଅ ବି ନାହିଁ, ଦବା ଲୋକ ଯଦି ନେଇଗଲା ତୁମର ଦୁଃଖ କରିବାର କ'ଣ ଅଛି? ହେଲା, ଯୋଉ ପୁଅ ଚାଲିଗଲା ତା ପାଇଁ ତୁମେ ଦୁଃଖ କରି ପୁଅଟାକୁ ଫେରେଇ ପାରିବ କି? କିନ୍ତୁ ନିଜ କର୍ମ କରୁନାହାନ୍ତି, ପୁଅ ଚାଲିଗଲା, ପୁଅ ଚାଲିଗଲା ବୋଲି ଚିନ୍ତା କରିକି ସେ ବି ପାଗଳ ହେଲା, ଏ ତ ଅନର୍ଥ। ଯେଉଁ ବସ୍ତୁ ତୁମ ହାତରେ ନାହିଁ ତା ପାଇଁ ଚିନ୍ତା କରି ତୁମେ କାହିଁ ସମୟ ନଷ୍ଟ କରୁଛ? ବରଂ ତୁମ କର୍ତ୍ତବ୍ୟ କର୍ମରୁ ତୁମେ ଦୂରେଇ ଯାଉଛ, ତୁମେ ଦିନକୁ ଦିନ ଦୁର୍ବଳ ହେଇଯାଉଛ, ତୁମେ ଭାଙ୍ଗି ପଡ଼ୁଛ। ଦେଖନ୍ତୁ ସମସ୍ତେ, ଏ ଶୋକ ଆଉ ମୋହ, ଶୋକଟା ଅତୀତ କାଳ ପାଇଁ, ମୋହଟା ବର୍ତ୍ତମାନ କାଳ ପାଇଁ, ଦୁଃଖଟା ଅଧିକ ମିଳୁଛି ଯେତେବେଳେ ବ୍ୟକ୍ତି ନିଜର ନ କରିଥାଏ। ଆପଣ ଏକାକି ଥିଲେ, ଆପଣ ଦେଖୁନାହାନ୍ତି, ଆପଣ ଏକାକି ଥିଲେ, କେହି ନଥିଲେ, ଆପଣ ବିବାହ ହେଇନଥିଲେ ମନେକରନ୍ତୁ, ଆପଣ ଗାଁର ଗୋଟିଏ ଝିଅକୁ ଆପଣ ବିବାହ ହେବେ, ସେ ଝିଅକୁ ଆପଣ ଜାଣନ୍ତି, ଆପଣ ଜାଣନ୍ତି ନା ଆପଣ ସେ ତାଙ୍କର ବିବାହ ଉପରେ, କିନ୍ତୁ ବିବାହ ହେବା ପୂର୍ବରୁ ପ୍ରତିଦିନ ସେ ଝିଅକୁ ଦେଖୁଥିଲେ, ତା ପ୍ରତି ଆପଣଙ୍କର ମୋହ ନଥିଲା, କିନ୍ତୁ ଯେଉଁ ଦିନ ବିବାହ କରି ଦିଆଯିବ ସିଏ ବି ସେଇ ପରଲୋକ। ଆପଣଙ୍କର ତାଙ୍କର ବିବାହଟି ନିତ୍ୟ ନୁହେଁ, କିଛି ଦିନ ପାଇଁ ହେଇଛି। ଯେଉଁଦିନ ଆପଣ ତାଙ୍କର ବିବାହ କରିଦିଆଯିବ ସେଇଦିନ ଆପଣ ଭାବିବେ ସେ ମୋର ହେଇଗଲା, ତାର ସୁଖ ଦୁଃଖ ମୋର ସୁଖ ଦୁଃଖ। ସିଏ ସେଇ ଘରେ ଥିଲା, ସେଇ ଗାଁରେ ଥିଲା, ସେ ଘର ପାଖରେ ଥିଲା, ତାର ସୁଖ ଦୁଃଖ ଆପଣଙ୍କୁ ନିଜର ଅନୁଭୂତି ହେଉନଥିଲା। କାରଣ ଭାଇ ଆପଣ ସିନା ସ୍ତ୍ରୀଟାକୁ ଗ୍ରହଣ କଲେ, କିନ୍ତୁ ସ୍ତ୍ରୀର କର୍ମଫଳଟା ଅଲଗା ନା। ଆପଣଙ୍କ ଇଞ୍ଜିନ୍ ଫିଟ୍ ହେଇଛି ଅଲଗା, ଆପଣଙ୍କ ଇଞ୍ଜିନ୍ ଟାଟା ଇଞ୍ଜିନ୍, ତାର ଅଲଗା ଇଞ୍ଜିନ୍, ତାର ସୁଜିକି ଇଞ୍ଜିନ୍, ସମସ୍ତେ ବାପାର ଇଞ୍ଜିନ୍ ଅଲଗା, ପୁଅର ଇଞ୍ଜିନ୍ ବି ଅଲଗା, ଏସବୁ ଫିଟ୍ କରିକି ଛଡ଼ା ହେଉଛି। ତା କର୍ମଫଳଟା ସିଏ ଭୋଗୁଛି, ଆପଣ କର୍ମଫଳ ଆପଣ ଭୋଗୁଛେ। କିନ୍ତୁ ଜୀବ ଏତେ ଅଜ୍ଞାନୀ, ଯେତେବେଳେ ସିଏ ନିଜର ବୋଲି କିଛି କରିନେଉଛି, ସ୍ତ୍ରୀ ହଉ ପିଲା ହଉ ଯାହାକୁ ନିଜର କରିନେଉଛି, ସେ ଭାବୁଛି ମୋର, ତା ପାଇଁ ଦୁଃଖ। ଇଏ ଜୀବନ ଚାଲିଯାଉଛି ମୋହରେ, ଇଏ ମୋର, ଇଏ ମୋର, ଇଏ ଭଗବାନଙ୍କର, ଏଇ ଚିନ୍ତା କରିପାରୁନି, ଏଥିରେ ସେ ଭାଙ୍ଗି ପଡ଼ୁଛି। ଏଇଟା ଅନର୍ଥ, ଶୋକ ମୋହ ଭୟ, ଭୟଟା କେଉଁ କାଳ ପାଇଁ, ଭବିଷ୍ୟତ କାଳ ପାଇଁ। ଏତେ ଟଙ୍କା ରଖିଛି ଭଗବାନ ତ ଏଦିନ ଚଳେଇଲେ, ଭବିଷ୍ୟତରେ ମୋର ବିଜନେସ୍ଟା ନ ଚାଲିବ ମୁଁ କ'ଣ କରିବି। ଯଦି 20 ବର୍ଷ ଭଗବାନ ଆପଣଙ୍କୁ ଚଳେଇକି ଆଣିଲେ, ଆଉ 10 ବର୍ଷ ପରେ କ'ଣ ଭଗବାନଙ୍କର ପୋଷ୍ଟ ପଳେଇଯିବ, ଭଗବାନ କୁଆଡ଼େ ପଳେଇଯିବ ନା କ'ଣ? ଯେ 20 ବର୍ଷ ମାତୃ ଗର୍ଭରୁ ଖାଇବାକୁ ଦେଇକି ଆଣିଛନ୍ତି ଲୋକ, ଆଜି ବି ଚିନ୍ତା କରୁନାହାନ୍ତି, ଏଦିନ ତ ମାଲିକି ଚଳେଇ ଆଣିଲା, ଭବିଷ୍ୟତରେ କ'ଣ ହବ କିଏ ଜାଣେ। ଯଦି ଏତେ ଦିନ ଯିଏ ଚଳେଇକି ଆଣିଲା ତାଙ୍କ, ସିଏ କ'ଣ ସରକାର ଚେଞ୍ଜ ହେଇଯିବେ କି? ସେ ଭଗବାନ କ'ଣ ଆଉ ରହିବେନି? ଲୋକର ଏତିକି ବିଶ୍ୱାସ ନାହିଁ, ଲୋକ ଯେତିକି ରଖିଛି ସେତିକି ଖାଇକି ସାରିପାରିବନି, ପୁଣି ବି ବିଜନେସ୍ କରୁଛି, ପୁଣି ଟଙ୍କା ରୋଜଗାର କରୁଛି, ପୁଣି ବି ଚିନ୍ତା କରୁଛି ଭବିଷ୍ୟତରେ ମୋ ବିଜନେସ୍ ଯଦି ବନ୍ଦ ହେଇଯାଏ। ଆରେ ତୁମର ବିଜନେସ୍କୁ କିଏ ଚଳେଇଥିଲେ, କିଏ ସାହାଯ୍ୟ କରୁଥିଲେ? ଯିଏ ଏତେ ଦିନ ତୁମକୁ ସାହାଯ୍ୟ କରିକି ଆସିଛନ୍ତି ସେ କ'ଣ ଭବିଷ୍ୟତରେ ପଳେଇଯିବେ କୁଆଡ଼େ? ଭଗବାନ କ'ଣ ଏ ବ୍ରହ୍ମାଣ୍ଡ ଛାଡ଼ି କୁଆଡ଼େ ପଳେଇଯିବେ ନା? ତାଙ୍କ ପୋଷ୍ଟ ଚେଞ୍ଜ ହେଇଯିବ, ଭୟ ମୋର କ'ଣ ହବ, ମୁଁ ବୁଢ଼ା ହେଇଗଲେ ମୋର କ'ଣ ହବ, ମୁଁ ଟଙ୍କା ନ ରଖିଲେ ମୋର କ'ଣ ହବ, ଭୟ। ଏ ତିନିଟା ବଡ଼ ଅନର୍ଥ ଆଜ୍ଞା। ମଣିଷ ଶାନ୍ତି କେତେବେଳେ ମୋତେ କହିଲେ? ଯାହା ହେଇଗଲା ତା ପାଇଁ ଦୁଃଖ କରୁଛି, ବର୍ତ୍ତମାନ ଯାହା ଅଛି ତାକୁ ଭୋଗ କରିପାରୁନି, କେବଳ ମୋହରେ, ଇଏ ମୋର, ଇଏ ମୋର, ଇଏ ମୋର, ଏତେ ଦୁଃଖ। ଭବିଷ୍ୟତ ପାଇଁ ଭୟ, ଚିନ୍ତାରେ ଦୁଃଖ। ଆଉ ସୁଖ କେତେବେଳେ? ସୁଖ ମଝିରେ ମଝିରେ କେତେବେଳେ ଟିକେ ଏ କୁଣ୍ଡିଆ କୁଣ୍ଡେଲା ଭଳିଆ, କୁଣ୍ଡିଆ ବାହାରିଲା ପରେ କୁଣ୍ଡାନ୍ତିନି ଲୋକ ଆଙ୍ଗୁଳି କରେ, କେତେ ଆନନ୍ଦ ଲାଗୁଛି କୁଣ୍ଡିଆ, ଚପଳ ସୁଖ, ଟିକେ ସୁଖ। ଏହି ସୁଖରେ ଜୀବନ ସବ ମଣିଷ ସବୁ ଦୁଃଖ ଭୁଲିଯାଉଛି, କେତେ କଷ୍ଟ ହେଉଛି ଟିକେ ସୁଖରେ ସବୁ ଭୁଲିଯାଉଛି। ଇଏ ଅନର୍ଥ, ଏ ଅନର୍ଥ କେବଳ ଦୂର ହବ ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗମ ଅଧ୍ୟକ୍ଷ ଯେ ଭଗବାନ ଭକ୍ତି, ଭଗବାନଙ୍କ ଚରଣରେ ଭକ୍ତି ଲାଭ କରିବ, ଅନର୍ଥ ପଳେଇବ କେମିତି? ଯସ୍ୟମ ବୈଶ୍ରୟମାଣାୟ, ଭଗବାନ କଥା ଶୁଣିଲା ଆଜ୍ଞା, ଏ କଥାଟା ଶୁଣି ଶୁଣି ଆଜି ଯିଏ ବି କୁହନ୍ତୁ, ଆଜି ଯିଏ ଯେଉଁ ଫିଲ୍ମ ଷ୍ଟାର୍କୁ ଭଲ ପାଉଛି, ଯିଏ ଯେଉଁ କ୍ରିକେଟ୍ ଷ୍ଟାର୍କୁ ଭଲ ପାଉଛି, ବା ଯିଏ ଯାହାକୁ ଆଜି ଭଲ ପାଉଛି, ଯେଉଁ ନେତାକୁ ଭଲ ପାଉଛି, ସେ ଆଗେ ତା ବିଷୟରେ ଶୁଣିଛି, ବହୁତ ଶୁଣିଛି, ବହୁତ ଜାଣିଛି, ତାପରେ ତାକୁ ଭଲ ପାଇଛି। କିଏ କାହା କଥା ନ ଶୁଣିକି କିଏ କାହାକୁ ଭଲ ପାଇପାରିବ ନା? ଭଲ ପାଇବାକୁ ଆଜି କାହିଁକି ଲୋକମାନେ ଭଗବାନଙ୍କୁ ଭଲ ପାଉନାହାନ୍ତି? ଆଜି ଲୋକମାନେ ଗଡ଼୍କୁ ଭଲ ପାଇ ଡଗ୍କୁ କାହିଁ ଭଲ ପାଉଛନ୍ତି? ଆଜି ଗଡ଼୍ଙ୍କର ଆଡ଼ଭର୍ଟାଇଜ୍ ନାହିଁ, ଭଗବାନଙ୍କର ଆଡ଼ଭର୍ଟାଇଜ୍ ନାହିଁ, ଡଗ୍ର ଆଡ଼ଭର୍ଟାଇଜ୍ ବେଶୀ। ସେମିତି ଦେଖନ୍ତୁ ଆମ ଛୁଆଙ୍କର ଖେଳନାରେ କୁକୁର, ଆମ ପିଲା ଛୁଆମାନେ କୁକୁର ଖେଳନା ଧରି ବୁଲିଲେ, ସାଇକେଲ ଚେନରେ କୁକୁର, ସାଇକେଲ ଯେଉଁ କ'ଣ ଚାବିରେ, ଘର ଘର ଚାବିରେ କୁକୁର, ଘର ଆଗକୁ ଯିବ କୁକୁର ଫଟୋ। ଆଉ ତୁମେ ତ ଡଗ୍ ମେଣ୍ଟାଲିଟିରେ ରହିଲ, ଆଉ ତୁମର ଗଡ଼୍ ମେଣ୍ଟାଲିଟି କେମିତି ହବ? ଆଉ ଟିଭି ଖୋଲିଲେ ସେଇ ଡଗ୍, କିଏ କୁକୁର ଭଳିଆ ଭୋଗୁଥିବ, କୁକୁର ଭଳିଆ ସ୍ୱଭାବ। ଆରେ ଯାହା ବିଷୟରେ ବ୍ୟକ୍ତି ଶୁଣିବ ତାର ଅନ୍ତଃକରଣଟା ସେଇଭଳି ହେଇଯିବ। ଆପଣ ଦେଖୁନାହାନ୍ତି, ଆପଣ ଏଇଠି ବସିଛନ୍ତି, ଗୋଟେ ଭଲ କଥା ଶୁଣୁଛନ୍ତି, ଆପଣଙ୍କ ଅନ୍ତଃକରଣ ଗୋଟେ ଅଲଗା ଭାବନାରେ ଅଛି। ଆମେ ଏଇଠି ଗୋଟେ କଳିବଳ, ଆପଣ ଆପଣଙ୍କର ମୋର ଭିତରେ ଗୋଟେ କଳିବଳ ହେଇଯିବ, ସାଙ୍ଗେ ସାଙ୍ଗେ ଅନ୍ତଃକରଣର କୋଷ ଯେଉଁ ଅଛନ୍ତି ତା ଭାବନାଟା ବଦଳିଯିବ, ସାଙ୍ଗେ ସାଙ୍ଗେ ଉତ୍ତେଜିତ ହେଇଯିବ। ଆମ ଜନ୍ମ ବେଳୁ ଆଗରୁ ଛୋଟ ପିଲାମାନଙ୍କୁ ଆଟଲିଷ୍ଟ ଆମର ଗୋଟେ ସଂସ୍କାର ଥିଲା ହିନ୍ଦୁ ଧର୍ମରେ, ଲୋକମାନେ ଆଗେ ମହତ୍ ପୁରୁଷଙ୍କର କଥା ଶୁଣାଉଥିଲେ। ଭଗବାନ ରାମଚନ୍ଦ୍ର ମହାପ୍ରଭୁ ଯେତେବେଳେ ରାମ ଲକ୍ଷ୍ମଣ ଭରତ ତାଙ୍କୁ ଦଶରଥ ମହାରାଜ ନୃସିଂହ ପୁରାଣ ନୃସିଂହଦେବଙ୍କ ଚରିତ୍ର କଥା ଶୁଣାଉଥିଲେ, ତାଙ୍କର ପୂର୍ବପୁରୁଷ କଥା ଶୁଣାଉଥିଲେ,
ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଛୋଟ ବାଳକ ହେଇଥିଲେ ତାଙ୍କ ପ୍ରତିଦିନ ନନ୍ଦ ମହାରାଜଙ୍କ ଅଗଣାରେ ନାଟକ ହୁଏ, ଭଗବାନଙ୍କର ନାଟକ ଭଗବାନ ନିଜେ ଦେଖନ୍ତି, ଶିକ୍ଷା ଦେଉଛନ୍ତି। ଆରେ ଜଣେ ମହତ କେମିତି ହବ? ଆଜିକାଲି ଆମ ପିଲା ଛୁଆମାନଙ୍କର ଚେତନା ଏତେ ନୀଚ କାହିଁକି ହେଇଯାଇଛି? ତାଙ୍କୁ ଆମେ ନୀଚ ଶିକ୍ଷା ଦେଉଛେ, ଏଇ ଡଗ୍ ସିଭିଲାଇଜେସନର ଶିକ୍ଷା ଦେଉଛେ, ଗଡ୍ ସିଭିଲାଇଜେସନ ଶିକ୍ଷା ଦେଉଛେ, କୁକୁର ସଭ୍ୟତାର ଶିକ୍ଷା ଦେଉଛେ। ତୁ ଟାଇ ଟାଇ କର, ବାଏ ବାଏ କର, ଏମିତି କହ, ସେମିତି କହ, ତୁ ଫରୱାର୍ଡ଼ ହବୁ। ତାକୁ ମହତ ପୁରୁଷଙ୍କର କଥା ଶିକ୍ଷା ଦେଉନା ଆମେ। ବାପା ତୁ ଏମିତି ବିପଦରୁ, ଗଜେନ୍ଦ୍ର ଏଭଳି ବିପଦରୁ ରକ୍ଷା ପାଇଥିଲା, କିଏ ଦିନେ ତା ପୁଅକୁ କହିଛି? କିଏ କହିଛି ବାପା ତୋ ଜୀବନରେ ବିପଦ ଆସିବ, ତୁ ହରିଙ୍କୁ ଆଶ୍ରୟ କର, କିଏ କହିଛି? କିନ୍ତୁ ଆମ ସଭ୍ୟତାରେ ରାଜାର ପୁଅ ଧ୍ରୁବ ମହାରାଜଙ୍କୁ ଯେତେବେଳେ ପିତା ଉତ୍ଥାନ ପାତ କୋଳରୁ କାଢ଼ିଦେଲେ, ତାର ମା କଣ କହିଲେ? ପାଞ୍ଚ ବର୍ଷର ପୁଅକୁ ବାଡ଼େଇ ବାଡ଼େଇ ଯେମିତି ଘରୁ ବାହାର କରେ ସେଭଳି କହୁଛନ୍ତି, ଏ ଯା ଯା ଯା, ତୋ ମା ବିମାତା ଯାହା କହିଛି ଠିକ କହିଛି, ମୁଁ କିଛି ତା ଦୁଃଖ ହରଣ କରିପାରିବିନି, ତୁ ଯା ଭଗବାନଙ୍କ ଶରଣ। ଦେଖ ଆରେ ଭାଇ, ଆମେ ସିନା ସନ୍ତାନଟାକୁ ଜନ୍ମ ଦେଇଛେ, ତାର ତା ପାଇଁ ଆମେ କଣ କରିଛେ? କେଉଁ ଆପଣ LIC କରିଦେଉଛନ୍ତି ନା, ଲାଇଫ ଇନ୍ସୁରାନ୍ସ। ଆରେ ଭାଇ, ଏଇଟା ମନି ଇନ୍ସୁରାନ୍ସ, ଲାଇଫ ଇନ୍ସୁରାନ୍ସ, ଜୀବନ ବୀମା ଏଇଟା ନା ଟଙ୍କା ବୀମା? ଏ ଜୀବନକୁ ବୀମା କିଏ କରିଛି? କଣ ଆପଣଙ୍କ ଜୀବନ ବୀମା? ଆପଣଙ୍କ ମୃତ୍ୟୁ ହେଇଗଲା ପରେ ଆପଣଙ୍କ ଜୀବନ ଫେରେଇ ଦିଆଯାଉଛି? ଆପଣ ପୁଅ ମରିଗଲା ପରେ ଆପଣଙ୍କୁ କିଏ ଫେରେଇଦେବ? ଏଇଟା ଲାଇଫ ଇନ୍ସୁରାନ୍ସ ନା ଦିଆହେଇଛି, ଲାଇଫ ଇନ୍ସୁରାନ୍ସ, କିନ୍ତୁ ଟଙ୍କା ଡିପୋଜିଟ୍ କରାଯାଏ ଟଙ୍କା ପାଇବା ପାଇଁ। ଭାଇ ଜୀବନ ବୀମା କେମିତି କରିବେ? ଇଏ ଲାଇଫ ଇନ୍ସୁରାନ୍ସ ଅଜାମିଲ କଲା, ଅଜାମିଲ ଲାଇଫ ଇନ୍ସୁରାନ୍ସ କଲା ପ୍ରଭୁଙ୍କର ନାମ କରି। ଛୁଆଟି ବାଳକ ଅବସ୍ଥାରେ ତାର ବାପା ଶିଖିଥିଲା, ପ୍ରତିଦିନ ନାରାୟଣ ଶାଳଗ୍ରାମକୁ ବ୍ରାହ୍ମଣ ଘରେ ଜନ୍ମ ହେଇଛି, ପ୍ରତିଦିନ ବାପା ସାଙ୍ଗରେ ଅର୍ଚ୍ଚନ କରେ, ଏ ବାପା କହେ ଅଜାମିଲ ପ୍ରଣାମ କର, ପ୍ରଣାମ କର। ଆଜି ବାପା ସିନା ତାକୁ ସାହାଯ୍ୟ କରିଥିଲା ବୋଲି, ବାଲ୍ୟ ଅବସ୍ଥାରେ ଶିକ୍ଷା ଦେଇଥିଲା ବୋଲି, ଆଜି ବିପଦରେ ପଡ଼ିଗଲା ପରେ ବି ପ୍ରଭୁ ସାହାଯ୍ୟ କଲେ। ଆମେ ପିଲାଛୁଆ ପାଇଁ ସବୁ କରୁଛେ, କିନ୍ତୁ ତାଙ୍କ ବିପଦରୁ ଉଦ୍ଧାର କରିବା ପାଇଁ କ'ଣ କେହି ଜଣେ ବାପା କହିଲେ? ଦେଖିବା, ଟଙ୍କା ଆପଣ ରଖିଦେଇପାରିବେ, ଏଜୁକେସନ୍ ଦେଇପାରିବେ, କିନ୍ତୁ ବିପଦ ଯେତେବେଳେ ଆସିକି ପଡ଼ିବ ଆପଣ ସାହାଯ୍ୟ କରିପାରିବେ? ବିପଦରେ ଯେତେବେଳେ ଆପଣ ଜଣଙ୍କ ପାଇଁ ବିପଦର ରାସ୍ତାଟାକୁ ବନ୍ଦ କରିଦେଇପାରିଲେ, ଆପଣ ବନ୍ଧୁ ବାପା, ଆପଣ ପୁଅ ଜନ୍ମ କରି ଯଦି ପୁଅର ସୁରକ୍ଷା ପାଇଁ ଆପଣ ତାକୁ ରାସ୍ତା ଦେଖେଇଦେଲେ, ବାପା ଯେତେବେଳେ ତୁମେ ବିପଦ ଆସିବ ତୁ ପ୍ରଭୁଙ୍କୁ ଡାକିବୁ, ଏଇ ରାସ୍ତା ଯଦି ଆପଣ ପୁଅକୁ ଦେଖେଇଦେଲେ ନା ଆପଣ ବାପା, ଆପଣ ପ୍ରକୃତରେ ବାପା। ଇଏ ସଭ୍ୟତା, ଏ ଶିକ୍ଷା ଆମର ଥିଲା, ବର୍ତ୍ତମାନ ଏଗୁଡ଼ିକ ସବୁ ପୁରୁଣା କଥା ଲୋକମାନଙ୍କରେ କଲେ, ଏଗୁଡ଼ା କେହି ଆଉ ଚିନ୍ତା ହିଁ କରୁନାହାନ୍ତି। ଭାଇ ବଞ୍ଚିବା ପାଇଁ କ'ଣ ଏତେ ଦରକାର? ନିହାତି ଜଣେ ଇଞ୍ଜିନିୟର ପଢ଼ିବ, ନିଜେ ଡକ୍ଟର ପଢ଼ିବ? ଆମେ ଚୋରି କରିକି ଆମ ପିଲା ଛୁଆଙ୍କୁ ପାଠ ପଢ଼େଇବା ନା? ବଞ୍ଚିବା ପାଇଁ ଆପଣଙ୍କ ବାବା, ଆପଣଙ୍କର ଜେଜେ, ଏମାନେ କ'ଣ ଡକ୍ଟର ଇଞ୍ଜିନିୟର ଥିଲେ? ଏମାନଙ୍କ ଚରିତ୍ରକୁ ଆପଣ ହିସାବ କରନ୍ତୁ ଆମ ଚରିତ୍ର ସହିତ, ଏମାନଙ୍କର ବଞ୍ଚିବା ଶୈଳୀ ଆମର ବଞ୍ଚିବା ଶୈଳୀ ଚିନ୍ତା କରନ୍ତୁ। ସେମାନେ କେତେ ବନ୍ଧୁତ୍ୱରେ ନିଜର ଭାଇ, ସ୍ତ୍ରୀ, ଛୁଆ, ପିଲାଙ୍କ ସହିତ କେତେ ସୁନ୍ଦର ଭାବରେ ଚଳୁଥିଲେ। ଆପଣ ଦେଖିଥିବେ ଆପଣଙ୍କ ଘରେ ସବ୍ଜି ହେଲା ମାନେ, ତରକାରୀ ହେଲା ମାନେ, ସେ ଆର ଭାଇ ଘରକୁ ଦେଉଥିଲା। କିଭଳି ଗୋଟେ ପରିବାର, ଗୋଟେ ମାନବ ଯାହା କୁହନ୍ତି ସାମାଜିକ ପ୍ରାଣୀ ହିସାବରେ ଥିଲେ, ବର୍ତ୍ତମାନ ମଣିଷ ସାମାଜିକ ପ୍ରାଣୀ କୁହାଯିବ କି? ମଣିଷ ସାମାଜିକ ପ୍ରାଣୀ କୁହାଯିବ? ଜଣଙ୍କ ଘର ପାଖରେ ଘର ଲୋକ କ'ଣ କରୁଛି ଆମର ହିସାବ ନାହିଁ, ଏସବୁ ଚେତନା ଆମର କେମିତି ହେଇଗଲା? ଏ ଭଗବାନଙ୍କୁ ଭୁଲି ଆଜ୍ଞା, ପ୍ରଭୁଙ୍କୁ ଭୁଲି, ପ୍ରଭୁଙ୍କର କଥାକୁ ନ ଜାଣି, ଭଗବାନଙ୍କୁ ଭଲ ନ ପାଇ, ଇତର କଥା ଶୁଣି ଶୁଣି ଆମର ଅନ୍ତକୋଷ ଗୁଡ଼ିକ ସବୁ ବଦଳିଗଲା। ତେଣୁ ଭଗବାନଙ୍କର କଥା ଜଣେ ଜାଣିଲେ, ଭଗବତ ବିଶ୍ୱାସ ଜଣେ ଆସ୍ତିକ ହେଲେ, ତା ଜୀବନରେ ସବୁ ହାତର ଖେଳ ହେଇଯିବ ଆଜ୍ଞା। ଟଙ୍କା ପଇସା ଆପଣଙ୍କ ହାତରେ ରିମୋଟ କଣ୍ଟ୍ରୋଲ ରହିବ, ଯେ ଆପଣ ଭଗବାନଙ୍କୁ ବିଶ୍ୱାସ କରେ, ଯାହା ଯେତେବେଳେ ପ୍ରଭୁଙ୍କୁ ପ୍ରାର୍ଥନା କରିବେ ଅଭାବ ହବ ନା, ବେଶୀ ମାଲିକ ନ ଦେଇପାରେ, କିନ୍ତୁ ଯାହା ଦରକାର ଯେତିକିରେ ଆପଣ ସନ୍ତୁଷ୍ଟ ରହିବେ, ଆପଣଙ୍କର ଅକଲ୍ୟାଣ ହବ ନା, ସେତିକି ଭଗବାନ ଦେବେ। ଭଗବାନ ରାବଣଙ୍କୁ, କଂସକୁ, ତାଙ୍କୁ ଦେଲାବେଳେ ଭଗବାନ ହିସାବ କରି ଦେଇନାହାନ୍ତି, ଅଧିକା ଧନ ବି ଦେଇଛନ୍ତି, କାହିଁକି ଦେଇଛନ୍ତି? ତାଙ୍କୁ ଅସୁବିଧାରେ ପକେଇବା ପାଇଁ। କିନ୍ତୁ ଭଗବାନ ଆପଣଙ୍କୁ ଏତିକି ଧନ ଦେବେ ଯେତିକି ଆପଣ ଭୋଗ କରିପାରିବେ, ଆପଣଙ୍କର ଅସୁବିଧା ହବ ନା। ଆସ୍ତିକ ହେଲେ
ଏତିକ ଲାଭ। କେବେ ଆପଣ ପରୀକ୍ଷା କରି ଥରେ ଦେଖନ୍ତୁ, ପ୍ରଭୁଙ୍କର ନାମ କରି ପ୍ରଭୁଙ୍କର ଗୀତା ଭାଗବତ ଆଶ୍ରୟ କରନ୍ତୁ, ଆପଣ ଜୀବନରେ ଗୋଟିଏ ଜିନିଷ ଆପଣ ଅନୁଭବ କରିବେ, ମୋ ଜୀବନରେ ବିପଦ ଆସୁଛି କିନ୍ତୁ ମୋ ଆଖି ଆଗରୁ ତ କାଇଁ ଦୂରେଇ ପଳାଉଛି, ମୁଁ ଜଣାପଡ଼ୁଛି ବିପଦ ଭଳି, କିନ୍ତୁ ସେ ବିପଦ ପଳାଇ ଯାଉଛି। ମୋର ଏତିକି ଟଙ୍କା ଦରକାର, ନହେଲେ ତ ଚଳିବ, କିନ୍ତୁ ଠିକ୍ ସମୟରେ ଆପଣ ଜଣେ କି ଆଣିକି ସାହାଯ୍ୟ କରିବ। ଆସ୍ତିକ ହେଲେ ଏଇ ଜିନିଷ ଭଗବାନ, ନହେଲେ ଭାଗବତର ସଂସ୍କୃତି ଆଜି ପର୍ଯ୍ୟନ୍ତ ବଞ୍ଚିକି ରହିଛି କିଭଳି? ଲକ୍ଷ ଲକ୍ଷ ସାଧୁ ଆଜି ବି, ଲକ୍ଷ ଲକ୍ଷ ଲୋକ ଆଜି ଘର ଛାଡ଼ି ଆଜି ବି ବୃନ୍ଦାବନ ଧାମରେ ମଥୁରା ଧାମରେ ଆଶ୍ରୟ କରିକି ରହିଛନ୍ତି, ଆଜି ପ୍ରଭୁଙ୍କ ନାମ ଭଜନ କରି ଆନନ୍ଦ ରହିଛନ୍ତି। ଏ ବିଚିତ୍ର ନାହିଁ, ସାକ୍ଷାତ ଫଳ ଦେଖୁଛନ୍ତି ହାତରେ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣ ଟିକେ ଧୈର୍ଯ୍ୟରେ ସାତ ଦିନ ଆସିବେ, ଟିକେ ପ୍ରଭୁଙ୍କର କଥା ଶୁଣିବେ। ଆମେ ଆସିବୁ ଆପଣଙ୍କୁ, ଆପଣ ମୁଁ ପ୍ରଥମ ଦିନ ଆପଣଙ୍କୁ କହିଦେଉଛି, ଆମର ଅଲଗା କୌଣସି ମନୋବୃତ୍ତି ନାହିଁ। ଆମେ ଏମିତି ଗୋଟେ ଆସିବୁ ଯେ ଆପଣ ଖାଲି ଦୀକ୍ଷା ନେଇଯାଆନ୍ତୁ, ଆପଣ କିଛି ପ୍ରଫିଟ୍ ଟଙ୍କା ପଇସା ଆମକୁ ଦିଅନ୍ତୁ, ଚେଲା ହେଇଯାଆନ୍ତୁ, ନାହିଁ। ଆପଣ ଯେଉଁ ସ୍ଥିତିରେ ଯେଭଳି ଭାବରେ ଅଛନ୍ତି, ଯେଉଁ କର୍ମ କରୁଛନ୍ତି, କେବଳ ଆପଣ ଶାନ୍ତିରେ ରୁହନ୍ତୁ, ପ୍ରଭୁଙ୍କର ନିୟମ ମାନନ୍ତୁ, ପାପକୁ ଟିକେ ଛାଡ଼ନ୍ତୁ, ଆପଣ ପିଲା ଛୁଆ ସହିତ ଆପଣମାନେ ଶାନ୍ତିରେ ରୁହନ୍ତୁ। ଏଇ ଉଦ୍ଦେଶ୍ୟରେ ଏ ସଂକଳ୍ପ ନେଇ ପ୍ରଭୁଙ୍କର କଥା ଅଜାମିଲ ଚରିତ୍ର ମୁଁ ଆରମ୍ଭ କରୁଛି। ଏ ଅଜାମିଲ ଚରିତ୍ରରେ ସିଦ୍ଧ ସ୍ୱାମୀ ପ୍ରଥମେ ଲେଖୁଛନ୍ତି, ବହୁତ ସୁନ୍ଦର ଟୀକା ଲେଖୁଛନ୍ତି। ଏ ଅଜାମିଲ ଷଷ୍ଠ ସ୍କନ୍ଦ ହେଉଛନ୍ତି, ଆପଣମାନେ ଭାଗବତ ପୂର୍ବରୁ ଶୁଣିନଥିବେ, ଆପଣମାନେ ପ୍ରଭୁଜନ ଶୁଣିଛନ୍ତି, ମୁଁ ଟିକେ ବେଶୀ ଗୀତ ଗଳ୍ପ ଏସବୁ ଜିନିଷ ଆମେ ଏଇଟା ତତ୍ତ୍ୱ କଥା ଟିକେ ଆଲୋଚନା ହେବ। ଆପଣ ଗୋଟେ ଦିନ ଦୁଇ ଦିନ ଶୁଣିଗଲା ପରେ ଆପଣ କିଛି ଖରାପ ଲାଗିବ ନା। ଭଗବାନଙ୍କର ଷଷ୍ଠ ଏଇ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତମ ଅଛନ୍ତି, ଷଷ୍ଠ ସ୍କନ୍ଦକୁ ଭାଗବତର ଦଶଟା ଲକ୍ଷଣ ଅଛନ୍ତି। ଷଷ୍ଠ ସ୍କନ୍ଦର ଲକ୍ଷଣ ହେଲା ପୋଷଣ, ଭଗବାନ ଶିକ୍ଷା ଦେଉଛନ୍ତି ମୁଁ କେମିତି ଭକ୍ତକୁ ପୋଷେ। ଆପଣ କୁହନ୍ତୁ, ଆପଣଙ୍କ ପୁଅ, ଆପଣଙ୍କ ପୁଅ ଯଦି ଆପଣଙ୍କୁ ସମ୍ମାନ ନ ଦେଲା, ଗାଳି ଗୁଲଜ କଲା, ଆପଣ ତାକୁ ପୋଷିବେ କି ପୋଷିବେ? ତାକୁ କହି ଘରୁ ବାହାର କରିଦେବେ? ବାପ ବି ପୁଅକୁ ପୋଷୁଛି ତାହାର ମର୍ଯ୍ୟାଦା ରଖିକି। ପୁଅ ଯଦି ବାପାକୁ ବାପାର ମର୍ଯ୍ୟାଦା ନଦେଲା, ବାପା ତାକୁ ପୋଷିବନି। ସ୍ତ୍ରୀ ଯଦି ସ୍ୱାମୀକୁ ସ୍ୱାମୀର ମର୍ଯ୍ୟାଦା ନଦେଲା, ସ୍ୱାମୀ ସ୍ତ୍ରୀକୁ ପୋଷଣ କରିବନି, କରିବ? କେହି କରିବେନି ଏ ଜଗତରେ। ବନ୍ଧୁ ଯଦି ବନ୍ଧୁର ମର୍ଯ୍ୟାଦା ନଦେଲା, କେହି ବନ୍ଧୁ ବନ୍ଧୁକୁ ସାହାଯ୍ୟ କରିବେ? ଭଗବାନ ତାହା ନୁହଁ। ଭଗବାନ ଆଉ ଜୀବ ଭିତରେ ଏତିକି ହେଉଛି ପାର୍ଥକ୍ୟ। ସମସ୍ତେ ସମସ୍ତଙ୍କର ମର୍ଯ୍ୟାଦା ରଖି, ସମସ୍ତଙ୍କର ସ୍ଥିତି ରଖି, ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରନ୍ତି, ପୋଷନ୍ତି, ପୋଷଣ କରନ୍ତି, କିନ୍ତୁ ଭଗବାନ ତାହା ନୁହନ୍ତି। ଅତି ଲଙ୍ଘିତ ମର୍ଯ୍ୟାଦା ଭକ୍ତ ରକ୍ଷଣ ଲକ୍ଷଣ, ଭଗବାନ ଭକ୍ତକୁ ରକ୍ଷା କରିବା ପାଇଁ ମର୍ଯ୍ୟାଦା ଲଙ୍ଘି ଦେଇଛନ୍ତି। ଏଇଟା ଷଷ୍ଠ ସ୍କନ୍ଦର ସାର ଲୋକ, ଏଇଟା ଶୁଣିଲେ ଆମର ଭଗବାନ ପ୍ରତି ବିଶ୍ୱାସ ଆସିବା। ଲୋକ ଯେଉଁ କହୁଛନ୍ତି ଭଗବାନ ମୋତେ ରକ୍ଷା କରିଦେବେ, ରକ୍ଷା କରିବେନି ଭାଇ। କିଏ କାହା ମର୍ଯ୍ୟାଦା ରଖିକି, ମର୍ଯ୍ୟାଦା ରଖିକି କିଏ କାହାକୁ ସାହାଯ୍ୟ କରେ? କିନ୍ତୁ ଅଜାମିଲକୁ ଭଗବାନ ରକ୍ଷା କଲାବେଳେ ମର୍ଯ୍ୟାଦା ରଖିନାହାନ୍ତି, କ'ଣ ମର୍ଯ୍ୟାଦାକୁ ଭାଙ୍ଗିଦେଲେ? ଆରେ ଏତେ ବଡ଼ ଯିଏ ପାପୀ, ବ୍ରାହ୍ମଣ କୂଳରେ ଜନ୍ମ ହେଇଛି ବେଶ୍ୟାସକ୍ତ ପୁରୁଷ, ଯିଏ ଭଗବାନଙ୍କୁ ପୁରା ସମ୍ପୂର୍ଣ୍ଣ ଭୁଲି ଯାଇଛି, ଆଉ ଯିଏ ପୁଅକୁ ଡାକିଛି, ଭଗବାନଙ୍କୁ ଡାକିନି, ତାକୁ ଭଗବାନ ଆସିକି ସାହାଯ୍ୟ କଲେ, ପ୍ରଭୁଙ୍କର ଏଇଟା କେତେ ବଡ଼ ଦୟା! ମର୍ଯ୍ୟାଦାକୁ ଲଙ୍ଘିଦେଲେ ନା? ଆରେ ଯେଉଁ କ'ଣ ମର୍ଯ୍ୟାଦାକୁ ଲଙ୍ଘିଲେ? ଜନ୍ମ 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 ମୁନି ଯତ୍ନ କରାଇ ଅନ୍ତେ ରାମ କହ ଆବତନା। ଜନ୍ମ ଜନ୍ମ ମୁନିମାନେ ଯତ୍ନ କରୁଛନ୍ତି ଅନ୍ତ ସମୟରେ ଟିକେ ରାମ ନାମ, ନାରାୟଣ ନାମ, କୃଷ୍ଣ ନାମ ନେବା ପାଇଁ। ଜନ୍ମ ଜନ୍ମ ଯତ୍ନ କରି ଯାହାଙ୍କ ମୁଖରେ ନାରାୟଣ ନାମ ଆସିଲା ନା, କିନ୍ତୁ ଭଗବାନ 88 ବର୍ଷ ବୟସରେ ମ୍ରିୟମାଣ ଅବସ୍ଥାରେ ମୃତ୍ୟୁ ମୁଖରେ ପଡ଼ିଥିବା ଅଜାମିଲ ପୁତ୍ରକୁ ଡାକିଛି, ଭଗବାନଙ୍କୁ ଡାକିନି, ଭଗବାନ ଦୂତକୁ ପଠେଇଲେ। ସାଧୁଙ୍କ ପାଖକୁ ଭଗବାନ ଦୂତ ପଠେଇ ନାହାନ୍ତି, ସାଧୁଙ୍କ ପାଖକୁ ଭଗବାନ ବିମାନ ପଠେଇ ନାହାନ୍ତି, ଭଗବାନ ଜୀବକୁ କେତେ ଭଲ ପାଆନ୍ତି ଅଜାମିଲ ଦ୍ୱାରା ଦେଖାଉଛନ୍ତି। ଜୀବ କେବେ ଦୂରେଇ ଯିବା ଉଚିତ ନୁହେଁ, ମୁଁ ପାପୀ, ମୁଁ ଭଗବାନଙ୍କୁ ଡାକି ପାରିବି ନା, ମୋର ମୁଁ ଭଗବାନଙ୍କୁ ଭଜନ କରିପାରିବି ନା। ଆପଣ କେତେ ପାପୀ ହୁଅନ୍ତୁ,
କେତେ ଦୁଃଖୀ ହୁଅନ୍ତୁ, ଭଗବାନଙ୍କ ଦୃଷ୍ଟିରେ ଆପଣ ତାଙ୍କର ସନ୍ତାନ। ପୁଅ କେତେ ଖରାପ ହେଇଗଲି, ବାପା ସବୁବେଳେ ତାକୁ ଭଲ ଦୃଷ୍ଟିରେ ଦେଖେ ନା। ଏ ଅଜାମିଲ ଚରିତ୍ରଟା ଶୁଣିଲେ ଆପଣଙ୍କର ବିଶ୍ୱାସ ଆସିବ, ଭଗବାନ କିଭଳି ମର୍ଯ୍ୟାଦାକୁ ଲଙ୍ଘନ କରିକି ସାଧୁଙ୍କୁ କୃପା କଲେ। ଯେଉଁ ସାଧୁମାନେ କୋଟି କୋଟି ଜନ୍ମ ତପସ୍ୟା କରୁଛନ୍ତି ଅନ୍ତକାଳରେ କେବଳ ରାମ ନାମଟା ନେବା ପାଇଁ, ଭଗବାନ ତାଙ୍କୁ ସାହାଯ୍ୟ କରୁନାହାନ୍ତି, ତାଙ୍କୁ ଏତେ ଦୟା କରିନାହାନ୍ତି। କିନ୍ତୁ ଅଜାମିଲ ଜୀବନ ସାରା ପାପ କାର୍ଯ୍ୟ କରିଛି, ବେଶ୍ୟାସକ୍ତ ପୁରୁଷ ତାକୁ ସାହାଯ୍ୟ କରିଛନ୍ତି। ଏଇଟା ହଉଛି ପୋଷଣ। ଆଉ ଷଷ୍ଠ ସ୍କନ୍ଧର ଦ୍ୱିତୀୟ ପୋଷଣ କଣ? ଭଗବାନଙ୍କର ଭକ୍ତ ହେଲେ ଭଗବାନ ଆପଣଙ୍କୁ ନିଶ୍ଚିତ ସୁରକ୍ଷା ଦେବେ। ଇନ୍ଦ୍ର ମନୁଷ୍ୟ ଭିତରେ ସବୁଠୁ ବଡ ପାପୀ, ଅଜାମିଲକୁ ଭଗବାନ ସାହାଯ୍ୟ କଲେ। ଆଉ ଦେବତା ଭିତରେ ସବୁଠୁ ବଡ ରାଜା ଯିଏ ଦେବତା ଇନ୍ଦ୍ର, ସେ ଆଜ୍ଞା ବ୍ରାହ୍ମଣଙ୍କୁ ହିଁ ମାରନ୍ତି, ବିଶ୍ୱରୂପ ତାଙ୍କର ଗୁରୁଦେବଙ୍କୁ ମାରିଦେଲେ ସ୍ୱାର୍ଥ ପାଇଁ, କାହିଁକି ବିଶ୍ୱରୂପ ଅସୁର କୂଳରେ ଜନ୍ମ ହେଇଥିଲେ। ସେତେବେଳେ ଇନ୍ଦ୍ରଙ୍କ ନାଁରେ ଆହୁତି କରୁଥିଲେ ଦେବତା କୂଳରେ, ସେ ମଝିରେ ମଝିରେ ଅସୁରଙ୍କ କୂଳରେ ବି ତାଙ୍କ କୂଳକୁ ବି ଘିଅ ଦେଉଥିଲେ ଆହୁତି। ଇନ୍ଦ୍ର ଦେଖିଦେଲେ, ଆରେ ମୋର ପୁରୋହିତ ହେଇକି ଇଏ ତାର ଅସୁର କୂଳରେ ଆହୁତି ଦେଉଛି, ଇନ୍ଦ୍ର ଦେବତା ଭିତରେ ଶ୍ରେଷ୍ଠ। କିନ୍ତୁ ସାଙ୍ଗେ ସାଙ୍ଗେ ଅସ୍ତ୍ର ଧରି କାଟିଦେଲେ, ଦେଖ ଗୁରୁଦେବଙ୍କୁ ମାରିଦେଲେ, କିନ୍ତୁ ତାଙ୍କୁ ବି ଭଗବାନ ସାହାଯ୍ୟ କରେ। କାହିଁକି? ଭଗବାନ ପୋଷଣ କରନ୍ତି, ସେ ଦେବତା ହଉ ଭଗବାନ ଶିକ୍ଷା ଦେଉଛନ୍ତି। ଦେବତା ଭିତରେ ଇନ୍ଦ୍ର ସେ ପାପୀ ହେଇ ମଧ୍ୟ ମୁଁ ତାକୁ ସାହାଯ୍ୟ କଲି, ଆଉ ତାର ଭାଇ ରୂପରେ ମୁଁ ରହିଲି ଉପେନ୍ଦ୍ର ରୂପରେ, ଭଗବାନ ବାମନଦେବ ରୂପରେ ରହିଛନ୍ତି ନା। ଆଉ ଅଜାମିଲର କେହି ନାହାନ୍ତି ସବୁଠୁ ବଡ ପାପୀ, ତାକୁ ହିଁ ମଧ୍ୟ ସାହାଯ୍ୟ ଭଗବାନ ଏ ଷଷ୍ଠ ସ୍କନ୍ଧର ଇଏ ହେଉଛନ୍ତି ଶିକ୍ଷା। ତେବେ ଏବେ ଆମେ ଷଷ୍ଠ ସ୍କନ୍ଧ ଆରମ୍ଭ କରିବା। ଏ ପ୍ରଥମ ଶ୍ଲୋକ, ଏ ଶ୍ଲୋକଟି ଆପଣ ମୋ ସାଙ୍ଗରେ ପ୍ରଥମ ଗୋଟିଏ ଦିନ ଆଜି ଏ ଶ୍ଲୋକଟି ଭୁଲିବେ, ଭାଗବତର ଶ୍ଲୋକଟି ମୁଖରେ ଉଚ୍ଚାରଣ କରନ୍ତୁ। ଶୁକ ଉବାଚ ନିବୃତ୍ତି ମାର୍ଗ କଥିତ ଆଦୌ ଭଗବତା ଯଥା କ୍ରମଯୋଗ ଉପଲବ୍ଧେନ ବ୍ରହ୍ମଣା ଯଦ ଅସଂସୃତି ନିବୃତ୍ତି ମାର୍ଗ କଥିତ ଆଦୌ ଭଗବତ ଯଥା କ୍ରମଯୋଗ ଉପଲବ୍ଧେନ ବ୍ରହ୍ମଣା ଯଦ ଅସଂସୃତି ନିବୃତ୍ତି ମାର୍ଗ କଥିତ ଆଦୌ ଭଗବତା ଯଥା କ୍ରମଯୋଗ ଉପଲବ୍ଧେନ ବ୍ରହ୍ମଣା ଯଦ ସଂସୃତି। ଇଏ ଷଷ୍ଠ ସ୍କନ୍ଧାର ଏ ଯେଉଁ ଅଧ୍ୟାୟ ଆରମ୍ଭ ହେଉଛନ୍ତି, ଏ ଷଷ୍ଠ ସ୍କନ୍ଧ ହେଉଛନ୍ତି ଷୋହଳ ଉଣେଇଶ ଅଧ୍ୟାୟ। ଉଣେଇଶ ଅଧ୍ୟାୟ ଭିତରୁ ଅଜାମିଲ ଚରିତ ହେଉଛନ୍ତି ତିନୋଟି ଅଧ୍ୟାୟ। ମୁଁ କେଉଁଠି ସାରିନି, ମୁଁ ଭାବୁଛି ସାତ ଦିନ ଏଠି ସାରିବି ବୋଲି ଇଚ୍ଛା କରିଛି, ଦେଖାଯାଉ ପ୍ରଭୁ କେତେ ସାହାଯ୍ୟ କରୁଛନ୍ତି। ଏ ଉଣେଇଶ ଅଧ୍ୟାୟରେ ତିନୋଟି ଅଧ୍ୟାୟ ହେଉଛନ୍ତି ଅଜାମିଲ ଚରିତ। ଅଜାମିଲ ଚରିତ କାହିଁକି ଆସୁଛି? ଇଏ ପରୀକ୍ଷିତ ମହାରାଜ, ସେ ରାଜ ଉବାଚ, ମୁଁ କହିଥିଲି କି ସୁଖଦେବ ଉବାଚ ବୋଲି ନା, ରାଜ ଉବାଚ ପରୀକ୍ଷିତ ପଚାରୁଛନ୍ତି। ପରୀକ୍ଷିତ ପ୍ରଥମେ ପ୍ରଶ୍ନ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ହେ ଗୁରୁଦେବ ମୋର ଗୋଟେ ବହୁତ ସନ୍ଦେହ ଜାତ ହେଇଛି। କ'ଣ ସନ୍ଦେହ ଜାତ ହେଇଛି ନା, ପୂର୍ବେ ଉକ୍ତାନୁବାଦ ପୂର୍ବକମ୍ ନିରନ୍ତର ଉକ୍ତ ନରକ ପରିହାର ଉପାୟ ପୃଚ୍ଛତି। ପଞ୍ଚମ ସ୍କନ୍ଧରେ କେତୋଟି ଅଧ୍ୟାୟ ନା, ଛବିଶଟି ଅଧ୍ୟାୟ। ପଞ୍ଚମ ସ୍କନ୍ଧର ଶେଷ ଅଧ୍ୟାୟ କ'ଣ ଜାଣିଛନ୍ତି? ନରକ ବର୍ଣ୍ଣନା, ବ୍ୟକ୍ତି କେଉଁ କର୍ମ କଲେ ତାର ପ୍ରତିକ୍ରିୟା ସ୍ୱରୂପ କେଉଁ ନରକକୁ ଯିବ, ଏଇଟା ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାହେଇଛି। ଏ ସରି, ପଞ୍ଚମ ସ୍କନ୍ଧର ଶେଷ ଅଧ୍ୟାୟରେ, ଛବିଶ ଅଧ୍ୟାୟ ଶେଷ ଅଧ୍ୟାୟ। ପରୀକ୍ଷିତ ମହାରାଜ ଯେତେବେଳେ ଶୁଣିଦେଲେ ନର୍କର ବିବରଣୀ, ଆପଣ ଟିକେ ମୁଁ ସଂକ୍ଷେପରେ କହିବି, ଆପଣ ଶୁଣିବେ। ନର୍କରେ ଜୀବ ଏତେ କଷ୍ଟ ପାଏ
ଇଏ କୌଣସି କଳ୍ପନା ଜିନିଷ ନାହିଁ। ସମସ୍ତେ ଆମେ ନର୍କ ଡିପାର୍ଟମେଣ୍ଟରୁ ବୁଲିକି ଆସିଛେ, କଷ୍ଟ ହିଁ ପାଇଛେ ଆଉ କଷ୍ଟ ହିଁ ପାଇବା, ଏଇଟା ଗ୍ୟାରେଣ୍ଟି। କେହି ଜଣେ ଆପଣମାନଙ୍କୁ ମୁଁ କହୁଛି, ଆପଣମାନଙ୍କର ପ୍ରତିଦିନ ଶୁଣିବେ ଯେଉଁ ଯେଉଁ ପ୍ରଶ୍ନ ଥିବ ଆପଣମାନେ ବି ଲେଖିକି ଆଣିବେ, ଆମର ପାର୍ଥସାରଥୀ ପ୍ରଭୁ ହଉ ନହେଲେ ଆମ ପ୍ରଦୀପ ବାବୁ ହଉ ନହେଲେ ସେ ପ୍ରଭୁଙ୍କ ପାଖରୁ ଆପଣ ଦେଇଦେବେ। ଯଦି ଏ ପ୍ରସଙ୍ଗ ଉପରେ ଆପଣ କିଛି ସନ୍ଦେହ ଆସେ ଆପଣ ଲେଖିଦେବେ, ଆମେ ତାର ସମାଧାନ କରିଦେବୁ। ଏ ନିଶ୍ଚିତ ନର୍କକୁ ଯିବାକୁ ପଡ଼ିବ, ଆଉ ନର୍କରେ ବି ଆମେ ଥିଲେ, କିନ୍ତୁ ପଞ୍ଚମ ସ୍କନ୍ଧ ଶେଷ ଅଧ୍ୟାୟରେ ଯେତେବେଳେ ଶୁଣିଦେଲେ ପରୀକ୍ଷିତ ମହାରାଜଙ୍କର ଅନ୍ତର ପୁରା ସାଧୁ ହୃଦୟ। ତ ଆଜ୍ଞା, ସାଧୁ କ'ଣ ତାର ନିଜର ସୁଖ ଦୁଃଖ ଦେଖେ କି ସାଧୁ ଜୀବର ସୁଖ ଦୁଃଖ ଦେଖେ? ସାଧୁ ଆମର ସେ କମଳତାରା ସେ କଥା ପଡ଼ିଥିଲା, ସାଧୁ ଅସାଧୁ ଭିତରେ ପାର୍ଥକ୍ୟ କ'ଣ? ବେଶୀ ପାର୍ଥକ୍ୟ ନା। ସାଧୁ କ'ଣ କେବଳ ବେଶରେ ସାଧୁ, ଆଉ ଅସାଧୁ କ'ଣ କେବଳ ବେଶରେ ଅସାଧୁ? ନା ଆଜ୍ଞା, ସାଧୁ ହୃଦୟରେ, ଅସାଧୁ ହୃଦୟରେ। ସାଧୁ କିଏ? ଯିଏ ପର ଦୁଃଖ ଦେଖିକି କାତର ହେଇଯାଉଛି ସିଏ ସାଧୁ, ଆଉ ପର ସୁଖ ଦେଖିକି ଯିଏ ଉତ୍ଫୁଲ୍ଲିତ ହେଉଛି ସିଏ ହେଉଛି ସାଧୁ। ଆଉ ଅସାଧୁ କିଏ? ଯିଏ ପର ଦୁଃଖରେ ସୁଖୀ, ପର ଦୁଃଖରେ ସୁଖୀ ପର ସୁଖରେ ଦୁଃଖୀ ସିଏ ଅସାଧୁ। ପରୀକ୍ଷିତ ମହାରାଜଙ୍କର 7 ଦିନ ସମୟ ଅଛି, କିନ୍ତୁ ସିଏ କହୁନାହାନ୍ତି ଗୁରୁଦେବ ମୋର କେମିତି ଉଦ୍ଧାର ହବ, ସୁଖଦେବ ଗୋସ୍ୱାମୀ ମୋର କେମିତି ଉଦ୍ଧାର ହବ, ସିଏ ଆଗେ ପଚାରୁଛନ୍ତି ଜୀବର କେମିତି ଉଦ୍ଧାର ହବ। କାହିଁକି? ଜୀବ ନିଶ୍ଚିତ ନର୍କକୁ ଯିବ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ, ମୁଁ 28ଟି ନର୍କର କଥା ତ ମୁଁ କହିଲି, କିନ୍ତୁ ହଜାର ହଜାର ନର୍କ ଅଛି, ହଜାର ହଜାର ନର୍କ। ନର୍କ ମାନେ ଜେଲ, ଯେଭଳି ଏଠି ସରକାରର ନିୟମ ଭାଙ୍ଗିଲେ ଜେଲ ଅଛି, ଭଗବାନଙ୍କର ନର୍କ ପୁର ଗୋଟେ ଅଛି, କଳ୍ପନା ନାହିଁ। ଯଦି ଆପଣଙ୍କ ସରକାର ପ୍ରତି ସବ୍ଡିଭିଜନରେ ଗୋଟିଏ ଗୋଟିଏ ଜେଲ ରଖିଛନ୍ତି, ଭଗବାନଙ୍କର ଏତେ ବଡ଼ ଦରବାର ଅଛି, ଭଗବାନଙ୍କର ଜେଲ ନାହିଁ? ଭଗବାନ କିଛି ନିୟମ ରଖିନାହାନ୍ତି? ଅଛି ଆଜ୍ଞା, ଏ କଳ୍ପନା କଥା ନାହିଁ। ଆପଣ ଶୁଣିବେ କେତେ ଦୂରତ୍ୱ, କେଉଁଠି ସେ ଜାଗା, କିଭଳି ଦଣ୍ଡ ଦିଆଯାଏ, କିଭଳି ବ୍ୟକ୍ତି ଦଣ୍ଡ ପାଏ, ଏ କଳ୍ପନା ନାହିଁ, ନିଶ୍ଚିତ। କେହି ଯୁକ୍ତି କରି ପରାସ୍ତ କରିପାରିବେ ନା, ନିଶ୍ଚିତ। ପରୀକ୍ଷିତ ଶୁଣିକି ଭୟ କରିଦେଲେ, ତାଙ୍କର ଦୟାଦ୍ର ହୃଦୟ। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ନରାଣାମ ନରକ ପାତ ଯାତନା ଶ୍ରବଣେନ ଦୟାର୍ଦ୍ର ହୃଦୟନ ସ୍ତତ୍ ନିସ୍ତାର ଉପାୟସ୍ୟ ପୃଚ୍ଛତି। ଦୟା ଦୟା ହୃଦୟ ଆସିଗଲା, ଜୀବମାନେ ସବୁ ନର୍କକୁ ଯିବେ? ସୁଖଦେବ ଗୋସ୍ୱାମୀ ପଚାରୁଛନ୍ତି, ଗୁରୁଦେବ ଜୀବମାନେ କିଭଳି ନର୍କକୁ ନ ଯିବେ? 6ଟି ଶ୍ଳୋକରେ ପଚାରିବେ ବର୍ତ୍ତମାନ, 6ଟି ଶ୍ଳୋକରେ। ଏବଂ ପ୍ରଥମ ଶ୍ଳୋକଠୁ ସେ କହି କହିକି ଯାଉଛନ୍ତି, ପ୍ରଥମ ଦ୍ୱିତୀୟ ସ୍କନ୍ଧରୁ କ'ଣ କ'ଣ ଶୁଣି ଶୁଣିକି ଆସୁଛନ୍ତି ସେ କହୁଛନ୍ତି। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜୀବ କିଭଳି ନର୍କକୁ ନ ଯିବ, ମୋତେ ସେଇ କଥାଟା କୁହନ୍ତୁ, ଜୀବର କିଭଳି ବୈକୁଣ୍ଠକୁ ଯିବ। ପ୍ରଥମେ କହୁଛନ୍ତି, ମୁଁ ଦ୍ୱିତୀୟ ସ୍କନ୍ଧରେ ଆପଣଙ୍କ ନିକଟରୁ ଶୁଣିଛି ପରୀକ୍ଷିତ, ଯାହା ଯାହା ଶୁଣିଥିଲେ କାହା କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ନିବୃତ୍ତି ମାର୍ଗ। ଏ ଜଗତରେ 2ଟି ମାର୍ଗ ଅଛି, ଆପଣ ଯେଉଁମାନେ ଭାଗବତ ବି ପଢ଼ିନାହାନ୍ତି, ଆପଣ ଦ୍ୱିତୀୟ ସ୍କନ୍ଧର ସାର କଥାଟା ମୁଁ ଆପଣଙ୍କୁ ଏଠି କହିଦେଉଛି। ଦ୍ୱିତୀୟ ସ୍କନ୍ଧର ସାର ଜିନିଷ ହେଲା ନିବୃତ୍ତି ମାର୍ଗ, ଏ ପ୍ରବୃତ୍ତି, ହଁ ପ୍ରଥମ ଶ୍ଲୋକ ତ, ହଁ ନିବୃତ୍ତି ମାର୍ଗ କଥିତ, ଠିକ ଅଛି। ଦ୍ୱିତୀୟ ସ୍କନ୍ଧର ସାର ହେଲା ନିବୃତ୍ତି ମାର୍ଗ, ଜୀବ ତା ବୃତ୍ତିରୁ ଯେ ଦୂରେଇ ଯିବ। ଜୀବର ବୃତ୍ତି କ'ଣ? ଏ ଶରୀରର ବୃତ୍ତିରୁ ସେ ଦୂରେଇବ, ଆତ୍ମବୃତ୍ତି ଆଡ଼କୁ ଯିବ। ଏ ଶରୀରର ବୃତ୍ତି ହେଲା ଆମର ଆହାର, ନିଦ୍ରା, ଭୟ ଆଉ ମୈଥୁନ, କେମିତି ଭଲ ଭାବରେ ଖାଇବି, କେମିତି ଭଲ ଭାବରେ ଶୋଇବି, କେମିତି ଭଲ ଭାବରେ ପିଲାଛୁଆ ଜନ୍ମ କରିବି, କିଭଳି ଭଲ ଭାବରେ ସୁରକ୍ଷା ଦେବି। ନିବୃତ୍ତି ମାର୍ଗ ଅର୍ଥ ଏ 4ଟାକୁ ବନ୍ଦ କରିବା ନୁହେଁ। ଆପଣ କେହି ଭାବନ୍ତୁ ନା, ଭଗବାନଙ୍କୁ ଡାକିଲେ ଖାଇବାକୁ ପଡ଼ିବନି, ଶୋଇବାକୁ ପଡ଼ିବନି, ସବୁ କରିବେ, କିନ୍ତୁ ଏଟାକୁ ଶୁଦ୍ଧ କରିବେ। କାରଣ ଯେଉଁ ବୃତ୍ତି ଯୋଗୁଁ ଆମେ ସଂସାରରେ ପଡ଼ିଛେ, କେବଳ ଏଇ ଆହାର, ନିଦ୍ରା, ଭୟ, ମୈଥୁନ, ୟା ପ୍ରତି ଆସକ୍ତ ହେଇକି ସଂସାର ଦୁଃଖ ପାଉଛେ, ଏଇଟାକୁ ଶୁଦ୍ଧ କରିବା ପ୍ରବୃତ୍ତି ମାର୍ଗରେ, ଏଇଟା ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା ଅଛି। ପ୍ରବୃତ୍ତି ମାର୍ଗ ମାନେ ଆତ୍ମବୃତ୍ତିଟାକୁ ଜାଗ୍ରତ କରିବା। ଆତ୍ମବୃତ୍ତି ମାନେ ଆମକୁ ଗୋଟେ ଛୋଟ ଉଦାହରଣ ଦେଉଛି, କେତୋଟି ଉଦାହରଣ ଆପଣଙ୍କୁ ନିଶ୍ଚିତ ଦେବାକୁ ପଡ଼ିବ, ଏଇ ଉଦାହରଣ ମୁଁ ବାରବାର ଦିଏ ହିଁ। ଯେମିତି ଆପଣଙ୍କର
ଚନ୍ଦନେଶ୍ୱରରୁ ବା ଦୀଘାରୁ ବସ୍ ଯାଉଛି ଭୁବନେଶ୍ୱର, ଯେଉଁ ବସ୍ଟି ଯାଉଛି ଗୋଟେ ବସ୍ର ନାମ କୁହନ୍ତୁ, ଦେବୀ ବସ୍ ଯାଉଛି, ଦେବୀ ବସ୍ ଯେଉଁ ଯାଉଛି ଚନ୍ଦନେଶ୍ୱରରୁ ବା ଦୀଘାରୁ ଯାଉଛି ଭୁବନେଶ୍ୱର, ତିନି ଶ୍ରେଣୀ ବସ୍କୁ ଦେଖିକି ତିନି ଶ୍ରେଣୀର ଲୋକ ତିନି ପ୍ରକାର ଚିନ୍ତା କରୁଛନ୍ତି, ତିନି ପ୍ରକାର ଲୋକଙ୍କର ଭାବନା, ତିନି ପ୍ରକାର ଏଇ ସଂସାର ସେଭଳି ତିନି ପ୍ରକାର ଲୋକ ଅଛନ୍ତି। ମୁଁ ବସ୍ ଉଦାହରଣ ଏଥିପାଇଁ ଦେଉଛି ଯେ ପ୍ରଥମେ ସିଟ୍ ବୁକିଂ କରୁଛି ଭୁବନେଶ୍ୱର ପାଇଁ, ସେ ଫାଷ୍ଟ କହୁଛି ଦେବୀ ବସ୍ରେ, ଦେବୀ ବସ୍ରେ ମୋର ସିଟ୍ଟା ବୁକିଂ କର। ସେ କାହିଁ ସିଟ୍ ବୁକିଂ କରିବା ପାଇଁ କହୁଛି ଫାଷ୍ଟ? ସେ ଆଗେ ଦେଖୁଛି ବସ୍ରେ ବଢ଼ିଆ ସିଟ୍ ଅଛି, ବଢ଼ିଆ କଣ୍ଡିସନ, ସ୍ଲିପିଂ କୋଚ୍, ସେ ଆଗେ ସିଟ୍ଟା ବୁକିଂ କରିଦେଉଛି। ତାର ସେତିକି ଜ୍ଞାନ, ତାର ସେତିକି ଜ୍ଞାନ, ସେ କେବଳ ବସ୍ଟାକୁ ଦେଖୁଛି, ତାର ଆଉ ଜ୍ଞାନ ନାହିଁ। ଦ୍ୱିତୀୟ ଶ୍ରେଣୀର ଲୋକ ସିଏ ଟିକେ ଚିନ୍ତା, ସିଏ ଯେତେବେଳେ ଟିକେଟ୍ ବୁକିଂ କରୁଛି ସେ ଆଗେ ଟାଇମ୍ଟା ବୁଝୁଛି, ଆରେ ଭୁବନେଶ୍ୱରରୁ ଏ ଚନ୍ଦ୍ରେଶ୍ୱର ଛାଡ଼ିବେ ଭୁବନେଶ୍ୱର ଠିକ୍ ଟାଇମ୍ରେ ପହଞ୍ଚେଇବେ କି ନାହିଁ, ସେ ଡ୍ରାଇଭର ବିଷୟରେ ଆଗେ ଜିଜ୍ଞାସା କରେ, ଆଚ୍ଛା ଡ୍ରାଇଭରଟା ଠିକ୍ ଡ୍ରାଇଭର କି ନାହିଁ, ଠିକ୍ ଟାଇମ୍ରେ ପହଞ୍ଚୁଛି କି ନାହିଁ, କାଉଣ୍ଟର୍ରୁ ଆଗେ ବୁଝି ନେଉଛି, କାଉଣ୍ଟର୍ ବାଲା କ'ଣ କହୁଛି, ଏ ଆମ ଡ୍ରାଇଭର ଏକ ନମ୍ବର ଡ୍ରାଇଭର ଠିକ୍ ଟାଇମ୍ରେ ନେଇକି ପହଞ୍ଚୁଛି। ଆଉ ତୃତୀୟ ଶ୍ରେଣୀର ଲୋକ ଯିଏ ସେ ଟିକେଟ୍ କାଟିଲା ବେଳେ ସେ ଡ୍ରାଇଭର କଥା ପଚାରୁଛି, ଗାଡ଼ି କଥା ହିଁ ପଚାରୁଛି, ଗାଡ଼ିର ସିଟ୍ ଭଲ ଅଛି, ଠିକ୍ ଟାଇମ୍ରେ ପହଞ୍ଚଉଛି, କିଏ ମାଲିକ, ଉଡ଼ିକାର ମାଲିକ, ବଦମାସ ମାଲିକ ନୁହେଁ ତ, ଗାଡ଼ି ସିଟ୍ କ୍ୟାନସଲ୍ କରିଦେବନି ତ, ଗାଡ଼ି ଠିକ୍ ମାଲିକ ଯଦି ଭଲ ଥିବ ତାହେଲେ ସେ ଟିକେଟ୍ଟା ରିଜର୍ଭେସନ୍ କରୁଛି। ତେଣୁ ତିନି ଶ୍ରେଣୀ ଭିତରେ ବୁଦ୍ଧିମାନ କିଏ, ଯିଏ ଗାଡ଼ି ବିଷୟରେ ପଚାରିଲା, ଯିଏ ଡ୍ରାଇଭର ବିଷୟରେ ପଚାରିଲା, ଯିଏ ମାଲିକ ବିଷୟରେ ପଚାରିଲା, ସେ ହେଉଛି ବୁଦ୍ଧିମାନ। ଯିଏ ପ୍ରଥମେ ଖାଲି ଗାଡ଼ି ସିଟ୍ କି ଦେଖି ଦେଖି ଟିକେଟ୍ ବୁକିଂ କରିଦେଲା, କିନ୍ତୁ ଗାଡ଼ି କ୍ୟାନସଲ୍ ହବ, ଡ୍ରାଇଭର ଠିକ୍ କି ନାହିଁ, ଟାଇମ୍ରେ ପହଞ୍ଚି କି ନାହିଁ, ମାଲିକ ଠିକ୍ କି ନା ଜାଣିନି, ସେ ବୁଦ୍ଧିମାନ। ଆମେ ଏ ଜଗତରେ ପ୍ରାୟ ଲୋକ ସବୁ ତିନି ନମ୍ବର ଲୋକ, ଆଗେ ସିଟ୍ ବୁକିଂ କରାହଉଛି, ଗାଡ଼ି ବିଷୟରେ ଧାରଣା ନାହିଁ କି ଡ୍ରାଇଭର ବିଷୟରେ ଧାରଣା ନାହିଁ କି ମାଲିକ ବିଷୟରେ ଧାରଣା। ଏ ଉଦାହରଣ ଦେବାର ତାତ୍ପର୍ଯ୍ୟ ପ୍ରାୟ ଲୋକ ଏ ଜଗତରେ କେବଳ ସ୍ୱରଟାକୁ ଦେଖୁଛନ୍ତି, ସ୍ୱର ପାଇଁ କର୍ମ କରୁଛନ୍ତି, ଏତେ ବଢ଼ିଆ ସ୍ୱର ହେଇଛି ଆଉ, ଇଏ ତ ବଢ଼ିଆ ଜ୍ଞାନୀ ଲୋକଟା ଆଉ, ଇଏ ତ ବଢ଼ିଆ ଧନୀ ଲୋକଟା ଆଉ, ଇଏ ତ ବଢ଼ିଆ ଲୋକ, ଆରେ ସବୁ ବଢ଼ିଆଟାକୁ ଦେଖୁଛ ଯେ, ଗାଡ଼ିଟାକୁ ଦେଖୁଛ ଯେ, ଯେମିତି ବସ୍ଟା କ'ଣ ଚନ୍ଦନେଶ୍ୱରରୁ ଭୁବନେଶ୍ୱରକୁ ମନେ ମନେ ପଳାଉଛି କି, ବସ୍ଟା କେତେ ସୁନ୍ଦର ହେଇଥାଉ, ଠିକ୍ ସେ ଲାଗିଥାଉ, ବ୍ୟାଟେରୀ ଟାୟାର ଡିଜେଲ ପଡ଼ି ସବୁ ଥାଉ, ଡ୍ରାଇଭର ଷ୍ଟାର୍ଟ ନକଲେ ଗାଡ଼ିଟା ଯିବ କି, କିନ୍ତୁ ଯେ ବୋକା ଲୋକ ସେ ଖାଲି ବସ୍କୁ ପ୍ରଶଂସା କରୁଛି ନା, ତାର ବସ୍ ଉପରେ ଜ୍ଞାନ ନା, ତାର ଡ୍ରାଇଭର ଉପରେ ଜ୍ଞାନ ନା। ଏ ଜଗତରେ କେତେ ଜଣ ଲୋକ ବିଚାର କରୁଛନ୍ତି, ଭାଇ ମୁଁ ଯେଉଁ କର୍ମ କରୁଛି କାହା ବଳରେ କରୁଛି, ମୋ ଡ୍ରାଇଭର କିଏ ଆସ ମୋ ବସ୍ରେ, ଆଜ୍ଞା ଡ୍ରାଇଭର ଯେଉଁଦିନ ଓହ୍ଲା ହେଇଯିବ, ଯେଉଁଠି ଆପଣ ଦେଖନ୍ତୁ ଚନ୍ଦ୍ରେଶ୍ୱର ଟୁ ଭୁବନେଶ୍ୱର ଭିତରେ ଡ୍ରାଇଭର ଯେଉଁଠି ରଖିଲା ଗାଡ଼ି ସେଇଠି ରହିବ, ସେ ପରିସ୍ରା କରିବାକୁ ଗଲା ତ ଗାଡ଼ି ପଡ଼ିକି ରହିବ, ବାସ୍ ଆଉ କେହି ଚଳେଇ ପାରିବେ, ଇଏ ସର ସେୟା। ଇଏ ଡ୍ରାଇଭର ଯେଉଁଦିନ ସୁଇଚ୍ ବନ୍ଦ କରିବେ, ଷ୍ଟାର୍ଟ ବନ୍ଦ କଲେ ସରିଲା, କିନ୍ତୁ କେତେଜଣ ଡ୍ରାଇଭର କଥା ଚିନ୍ତା କଲେଣି କୁହନ୍ତୁ, କିଏ ଏ ଗାଡ଼ିଟାକୁ ଚଲେଇକି ନଉଛି, ମୁଁ ଆଜି ଜ୍ଞାନୀ ହେଇଛି, ମୁଁ ଆଜି ଜଣେ ଶିକ୍ଷିତ ଲୋକ ହେଇଛି, ମୁଁ ଆଜି ଧନ ରୋଜଗାର କରିଛି, ମୁଁ ଆଜି ଏତେ ଟଙ୍କା ପାଇଛି, କିଏ ମୋତେ ଏସବୁ କାମ କରୁଛନ୍ତି, କିଏ ମୋତେ ସବୁ ମୋର କିଏ ମୋ ସରଟାକୁ ଚଳଉଛନ୍ତି, କିଏ ଏ କଥା କେତେଜଣ ଆଜ୍ଞା ଚିନ୍ତା କରୁଛନ୍ତି, ଆପଣ ହିସାବ କରି ଦେଖନ୍ତୁ ଆମେ କେଉଁ ଶ୍ରେଣୀର ଲୋକ, ଆମର କେବଳ ସ୍ୱରର ପ୍ରତି, ଆମେ କେବଳ ବସ୍କୁ ଦେଖୁଛେ, ଡ୍ରାଇଭର କଥା ଟୋଟାଲ ଚିନ୍ତା, ଚଳେଇବା ଲୋକ କଥା, ଯିଏ ଡ୍ରାଇଭର ଚଳଉଛି ତା କଥା ଚିନ୍ତା, ଆଉ ଦ୍ୱିତୀୟ ଶ୍ରେଣୀର ଲୋକ କିଏ, ସେ କେବଳ ଡ୍ରାଇଭରକୁ ପ୍ରଶଂସା କରୁଛି, ଆ ବଢ଼ିଆ ଡ୍ରାଇଭର ଭାଇ, ବଢ଼ିଆ ଚଳଉ, ତୁ ଠିକ୍ ଟାଇମ୍ରେ ଆଣିକି ପହଞ୍ଚେଇ ଦେଉଛୁ। ଭାଇ ଦ୍ୱିତୀୟ ଶ୍ରେଣୀର ଲୋକ ବି ବୁଦ୍ଧିମାନ ନୁହେଁ, ସେ ବସ୍ ସହିତ ଡ୍ରାଇଭରକୁ ଯିଏ ପ୍ରଶଂସା କରୁଛି ସେ ବି ବୁଦ୍ଧିମାନ ଲୋକ ନୁହେଁ, କାହିଁକି ଭାଇ ଡ୍ରାଇଭରଟା ଯେଉଁ ଚଲଉଛି ତା ମନକୁ ମନ ଚଲଉଛି କି, ମାଲିକ ଯଦି ଠିକ୍ ସେ ପେମେଣ୍ଟ ନଦେବ, ଆଉ ଠିକ୍ ଟାଇମ୍ରେ ଡ୍ରାଇଭର ଯଦି ଚନ୍ଦ୍ରେଶ୍ୱର ନେଇ ଭୁବନେଶ୍ୱର ନ ପହଞ୍ଚେଇବ, ମାଲିକ ସେ ଡ୍ରାଇଭରକୁ ଚେଞ୍ଜ କରିଦେବ, ହେ ତୁ ଠିକ୍ ଟାଇମ୍ରେ ପହଞ୍ଚୁନି, ଲୋକ ମୋ ଗାଡ଼ିରେ ରହୁନାହିଁ, ଉଲା
ଆଉ ଡ୍ରାଇଭର ବି ଠିକ ପେମେଣ୍ଟ ନ ପାଇବ, ସେ ବି ଗାଡ଼ି ଠିକ ଚଲେଇବ। ତେଣୁ ଯେ ବୁଦ୍ଧିମାନ ଲୋକ ସେ ମାଲିକ ହିଁ ପ୍ରଶଂସା କରିବ, କାହିଁକି ନା ମାଲିକ ବସ୍କୁ ଠିକ ସେ ଦେଖୁଛି, ବସ୍ ବସ୍କୁ ମେଣ୍ଟେନ୍ କରୁଛି, ଡ୍ରାଇଭରକୁ ମେଣ୍ଟେନ୍ କରୁଛି। ମାଲିକକୁ ଦେଖିବ ନା, ଏ ଶରୀରରେ ଡ୍ରାଇଭର ଅଛନ୍ତି ଆଜ୍ଞା, ଏ ଶରୀରକୁ ଚଳଉଛନ୍ତି। ମୁଁ ଆଜି ଏଠି ଆପଣଙ୍କୁ ପ୍ରଭୁଙ୍କର କଥା କହୁଛି, ଡ୍ରାଇଭର ଚଲଉଛି ନା, ସିଏ ଚଲଉଛି, ସିଏ ଯେତେବେଳେ ବନ୍ଦ କରିଦେବ ବର୍ତ୍ତମାନ କୁଆଡ଼େ ବୁଲାଇଲେ ମୁଁ ବୁଲିଯିବ ସାଙ୍ଗେ ସାଙ୍ଗେ, ଡ୍ରାଇଭର ଅଛନ୍ତି ନା। ଆଉ ଡ୍ରାଇଭର ହଉଛି କିଏ ନା, ଜୀବାତ୍ମା, ଜୀବାତ୍ମା ଅଛନ୍ତି ନା। ଆଉ ଜୀବାତ୍ମା ବୈଜ୍ଞାନିକ ମାନେ ମାନୁଛନ୍ତି, ଜୀବାତ୍ମା କେଉଁଠି ଅଛନ୍ତି, ହୃଦୟରେ, ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟ, ହୃଦୟରେ ଅଛନ୍ତି। ବୈଜ୍ଞାନିକ ମାନେ ପରୀକ୍ଷା କରି ଦେଖିସାରିଲେଣି, ଶରୀରର ସବୁ ଶକ୍ତି ହାର୍ଟରୁ ଆସୁଛି, ହୃଦୟରୁ ଆସୁଛି। ଆଉ ଆମର ଦେଖୁନାହାନ୍ତି ଡାକ୍ତରମାନେ କହୁଛନ୍ତି ଏହାର ହାର୍ଟ ଫେଲ୍ ହେଇଗଲା, ହାର୍ଟ ଷ୍ଟ୍ରୋକ୍ ହେଲା। ଶରୀରର ସବୁ ଅଙ୍ଗ ଚାଲୁଥିଲେ ସୁଦ୍ଧା ଭଗବାନ ହୃଦୟରେ ରହିଛନ୍ତି, ପରମାତ୍ମା ଏ ଆତ୍ମା ରୂପରେ, ଜୀବାତ୍ମା ରୂପରେ ବହୁତ ସୂକ୍ଷ୍ମ ଭଗବାନଙ୍କର ଶକ୍ତି ରହିଛି, ଏ ଶରୀରକୁ ଚଳୁଛି, ଏ ଡ୍ରାଇଭର ଚଳୁଛି। ଆଉ ଏ ଡ୍ରାଇଭରର କେତେ ଶକ୍ତି ଦେଖନ୍ତୁ, ବସ୍ ଡ୍ରାଇଭର ତ ଟୋଟାଲ ବସ୍କୁ କଣ୍ଟ୍ରୋଲ କରୁଛି, ଗୋଟେ ଗୋଟେ ପାର୍ଟକୁ କଣ୍ଟ୍ରୋଲ କରିପାରିବନି, କିନ୍ତୁ ଭଗବାନଙ୍କର ଏତେ ଶକ୍ତି ଗୋଟିଏ ଜାଗାରେ ରହିଛନ୍ତି, ଜୀବାତ୍ମା ସବୁଆଡ଼େ କିରଣ ଦେଉଛନ୍ତି, ଶକ୍ତି ଦେଉଛନ୍ତି। ଏ ହାତଟା ଚାଲିଛି, ଏଇ ହାତ, ଏଇ ହାତର ଗୋଟିଏ ପାର୍ଟକୁ ଏମିତି କରି ରଖିଦେବେ, ଏଇ ହାତରେ ଏତିକି ଅଂଶ ଚଲୁଥିବ, ଏତିକି ଅଂଶ ଚାଲିବ, ଇଏ ଅଦ୍ଭୁତ ଡ୍ରାଇଭର। ଦେଖୁନାହାନ୍ତି କାହାକୁ ପାରାଲିସିସ୍ ହେଉଛି, ତ ଡାଣା ତ ଠିକ ଥିବ, ବାଁ ବାଁ ତ ଠିକ ଥିବ, ଡାଣା କାହାର ଶକ୍ତି ଅଛି ଜଗତରେ ଡାକିଲେ? ଯେଉଁମାନେ ଆଜି କହୁଛନ୍ତି ଈଶ୍ୱର ନାହିଁ, ଭଗବାନ କିଏ ଆସି ତାଙ୍କୁ ଡାକିଲେ ମୋର କ'ଣ ହବ, ସବୁ ବିଶ୍ୱର ଲୋକ ମିଶି ଗୋଟିଏ ଗୋଟିଏ ପାରାଲିସିସ୍ ଲୋକ ହାତରେ ଶକ୍ତିଟା ଦେଇକି ହାତକୁ ଚଲେଇ ଦିଅନ୍ତୁ, ଭଗବାନ କିଏ ଜାଣିବା ପାଇଁ ଚାହୁଁଛ, ତ ଦେଖ ଇଏ ଭଗବାନ। ଗୋଟିଏ ଅଙ୍ଗକୁ ବନ୍ଦ କରିଦେଲା ପରେ ଜଗତର ସମସ୍ତେ ଆସି ସେ ଅଙ୍ଗଟାକୁ ଚଳେଇ ପାରୁନାହାନ୍ତି, ଅଙ୍ଗଟାକୁ ଚଳେଇ ପାରୁନାହାନ୍ତି, ସିଏ ଭଗବାନ, ସିଏ ପ୍ରଭୁ ପରମ ଆତ୍ମା। ଆଉ ଆତ୍ମାକୁ କିଏ ମେଣ୍ଟେନ୍ କରୁଛନ୍ତି, ମାଲିକ କିଏ, ପରମାତ୍ମା, ସିଏ ଆଜ୍ଞା ବନ୍ଧୁ ମାଲିକ। ଯେଉଁ ଯେଉଁ ଶରୀରକୁ ଆମେ ଯାଉଛେ, ଯେତେ ନିଜ ଶରୀରକୁ ଗଲେ ବି ପରମାତ୍ମା ଯାଉଛନ୍ତି ସାକ୍ଷୀ ରୂପରେ, ସେ ବହୁତ ଦୁଃଖ ଭୋଗୁଛନ୍ତି, କେତେ କଷ୍ଟ ଭୋଗୁଛି, ଜୀବ କେତେବେଳେ ମୋ ନିକଟକୁ ଫେରିବ, ସେ ସାକ୍ଷୀ ରୂପରେ କେବଳ ରହିଛନ୍ତି। ଆଉ ସେ ବୁଦ୍ଧି ଦେଉଛନ୍ତି, ଆମେ ତ ଗ୍ରହଣ କରୁନି, ହୃଦୟରେ ସେ ରହିଛନ୍ତି। ଏଇ ପ୍ରବୃତ୍ତି ମାର୍ଗ, ଏ ନିବୃତ୍ତି ମାର୍ଗ ମାନେ ଏଇ ଆଜ୍ଞା ଡ୍ରାଇଭର ଆଉ ମାଲିକ କଥା ଟିକେ ଚିନ୍ତା କରିବା, ମଣିଷ ଜନ୍ମ ଏ ଶରୀରଟାକୁ କିଏ ଚଳଉଛି, ଆଉ ଶରୀରକୁ ଚଳେଇବା ପାଇଁ ମୋ ଶରୀରକୁ ଚଳଉଛି, ମୋ ଏଇ ଜୀବାତ୍ମାକୁ ବି ଚଳଉଛି, କିଏ ସିଏ? ଏଇଟା ହଉଛି ନିବୃତ୍ତି ମାର୍ଗ, ଆତ୍ମଚେତନାକୁ ଟିକେ ଆସିବା ଆଜ୍ଞା, ଏଇଥିରେ ଜୀବନର ମୁକ୍ତି ମାର୍ଗର ଦ୍ୱାରଟା ଖୋଲେ। ଭାଇ ସ୍ୱର ସୁଖ ତ ସମସ୍ତେ କରୁଛନ୍ତି, ସ୍ୱର ଭୋଗ ତ ସମସ୍ତଙ୍କି ଅଛି, ଏଇ ସୁଖଟା କାହାକୁ, ଏଇ ଆତ୍ମଚେତନାଟା କାହାର ଅଛି, ଏଇଟା ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏଇଟା କିଛି କଷ୍ଟ ନୁହେଁ, କେବଳ କଷ୍ଟ ଯେତେବେଳେ ସାଧୁ, ଏ କେବଳ ସହଜ ହବ ଯେତେବେଳେ ସାଧୁ ଗୁରୁଙ୍କର ଆଶ୍ରୟ ରହିଯିବେ, ଭଗବାନ ଭଗବାନଙ୍କର ଭକ୍ତଙ୍କର ସଙ୍ଗ କରିବେ, ସେତେବେଳେ ଆପଣଙ୍କର ଦୁଃଖ ରହିବ। ଭକ୍ତଙ୍କର ସଙ୍ଗ କଲେ ଏଇ ନିବୃତ୍ତି ମାର୍ଗକୁ ଧୀରେ ଧୀରେ ଆସିବା, ନହେଲେ ଯିଏ ଆତ୍ମଚେତନାରେ ଅଛନ୍ତି ସେ ସବୁବେଳେ ଭଗବାନଙ୍କ କଥା କହି କହି ଆପଣଙ୍କର ଚେତନାକୁ ଜାଗ୍ରତ କରିବ, ନହେଲେ ହେଇପାରିବ। କାମ କ୍ରୋଧର ଦାସ ହୟା ତାର ଲାଠି ଖାଇ, କାମ କ୍ରୋଧର ଦାସ ହୟା ତାର ଲାଠି ଖାଇ, ଭ୍ରମିତେ ଭ୍ରମିତେ ଯଦି ସାଧୁ ବୈଦ୍ୟ ପାଇ, ଭ୍ରମିତେ ସାଧୁକୁ ଆଜ୍ଞା ବୈଦ୍ୟ କୁହାଯାଇଛି, ଭ୍ରମିତେ ଭ୍ରମିତେ, କେତେ ବ୍ରହ୍ମାଣ୍ଡରେ କେତେ ଜୀବଜ୍ୱନୀରେ ଆମେ ବୁଲିଲେଣି ହିସାବ ଅଛି, 84 ଲକ୍ଷ ଜୀବଜ୍ୱନୀ କୁହାଯାଇଛି, କିନ୍ତୁ କେଉଁ ଜ୍ୱନୀରେ କେତେ ବାର ବୁଲିଛେ, କେଉଁ ବ୍ରହ୍ମାଣ୍ଡରେ ବୁଲିଛେ, କିଏ ହିସାବ ଦେବ, କିଏ ହିସାବ ଦେବ? ଆଉ ସବୁ ବ୍ରହ୍ମାଣ୍ଡ ଗଲେ ଦୁଃଖ ପାଉଛେ, ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଚୈତନ୍ୟ ଚରିତାମୃତରେ, ନିତ୍ୟବଦ୍ଧ କୃଷ୍ଣ ହୈତେ ନିତ୍ୟ ବହିର୍ମୁଖ, ନିତ୍ୟବଦ୍ଧ କୃଷ୍ଣ ହୈତେ ନିତ୍ୟ ବହିର୍ମୁଖ,
संसार भुंजे नरकादि दुख नित्य संसार भुंजे नरकादि दुख से दोषे माया पिशाची दंड करे तारे से दोषे माया पिशाची दंड करे आध्यात्मिक आदि तापत्र तारे जारी मारे आध्यात्मिक आदि तापत्र तारे जारी मारे
आज्ञा ये ड्राइवर आ मालिक कथा न जानिकी केते ब्रह्मांड रे भूलिलेनी तार हिसाब
नित्य बहिर्मुख भगवान को भूली कि ड्राइवर को भूली गले मालिक की भगवान को भूली गले आत्मा चेतनार नाही परमात्मा को न जानिकी भूलुछन आ कोन फल मिलुछि आध्यात्मिक आदि त्रापत्रय तिनि तापरे जारी कि मरुछि
आदि दैविक आदि भौतिक आध्यात्मिक ए तिनि तापरे जारी कि मरुछि
କେତେବେଳେ ନିବୃତ୍ତି ମାର୍ଗକୁ ଆସିବା
ଏଠି
ଆଉ ତିନି ତାପରେ ତ ଦୁଃଖ ପାଉଛେ ପୁଣି ସର ଦୁଃଖ ଦଉଛି ବାଡ଼ି କିଏ ବାଡ଼ଉଛି କି ଆଜ୍ଞା ଆଉ ନିଜେ ନିଜକୁ ପିଟି ହଉଛି ଏ ଲୋକ ଏତେ ବୋକା ସେ ଭାବୁଛି ମୋତେ କିଏ ମାରୁଛି ଆଉ ତୁମକୁ କିଏ ମାରୁଛି ତୁମେ ନିଜକୁ ନିଜେ ବାଡ଼େଇ ହେଉଛ ନିଜକୁ ନିଜେ ଦୁଃଖ ପାଉଛ କେମିତି
ନା କାମ କ୍ରୋଧରେ ନିଜେ ଦାସ ହଉଛ ତାର ଲାତ ଖାଉଛ
ଆ ତୁମେ ସିନା କ୍ରୋଧ କଲାବେଳକୁ ତୁମେ କାହାକୁ ପିଟୁଛ କିଏ ତୁମକୁ ପିଟୁଛି ଆଉ କ୍ରୋଧଟା କାହା ତୁମ ଦେହରୁ ଜାତ ହେଲା ନା ତୁମେ ନିଜକୁ ନିଜେ ବାଡ଼େଇ ହଉଛ ଲାତ ଖାଉଛ
କାମ କ୍ରୋଧର ଦାସ ହୟା ତାର ଲାତି ଖାଏ କାମ କ୍ରୋଧର ଦାସ ହୟା ଭ୍ରମିତେ ଭ୍ରମିତେ ଯଦି ସାଧୁ ବୈଦ୍ୟ ପାଏ ଭ୍ରମିତେ ଭ୍ରମିତେ ତାର ଉପଦେଶ ମନ୍ତ୍ରେ ପିଶାଚି ପଲା ତାର ଉପଦେଶ ମନ୍ତ୍ରେ କୃଷ୍ଣ ଭକ୍ତି ପାଏ ତବୁ କୃଷ୍ଣ ନିକଟେ ଯାଏ କୃଷ୍ଣ ଭକ୍ତି ପାଏ ତବୁ କୃଷ୍ଣ ନିକଟେ ଯାଏ
ଭ୍ରମିତେ ଭ୍ରମିତେ ଯଦି ସାଧୁ ବୈଦ୍ୟ ପାଏ ଏ କାମ କ୍ରୋଧର ଦାସ ହୋଇକି ତାର ଲାତି ଖାଇ ଖାଇ କେତେ ଜନ୍ମ ଗଲେଣି ଯଦି ଏଇ ଜନ୍ମରେ ଭାଗ୍ୟବାନ ହେଇକି ଏ ଯାହା କୁହନ୍ତି ଡ୍ରାଇଭର କଥା ମାଲିକ କଥା ଏ ଶରୀରର କିଏ ଡ୍ରାଇଭର କିଏ ମାଲିକ ତା କଥା ଚିନ୍ତା କରିପାରିଲେ ତାହେଲେ ସାଧୁଗୁରୁଙ୍କ ସଙ୍ଗ କରିକି ତାଙ୍କ ମନ୍ତ୍ର ତାଙ୍କର ଉପଦେଶରେ ଭାଗବତ କଥା ଶୁଣିକି ଆମେ ନିବୃତ୍ତି ମାର୍ଗକୁ ଆସିବୁ
ଏଟା ସଂସାରୀ ଲୋକ ପାଇଁ ସମ୍ଭବ ଏ ସାଧୁ ମୁନି ଋଷି କଥା କୁହାଯାଉନି ସଂସାରୀ ଲୋକମାନେ ଆପଣ ଘର ସଂସାର ଭିତରେ ରହିକି ବି ଏଟା ସମ୍ଭବ ହବ ଏଟା କଠିନ ଜିନିଷ ନାହିଁ ଆପଣଙ୍କ ସ୍ଥାନ ସ୍ଥିତି କିଛି ପରିବର୍ତ୍ତନ କରିବାକୁ ପଡ଼ିବନି କେବଳ ମାଲିକ ବିଷୟରେ ଚିନ୍ତା କରିବାକୁ ପଡ଼ିବ ସବୁ କର୍ମରେ କେମିତି ଗୋଟେ ଛୋଟ ଉଦାହରଣ ନିଅନ୍ତୁ ଲୋକମାନେ କୁହନ୍ତି କ'ଣ ବାବାଜୀ ହେଲେ ଯାଇକି ହବ ନା ଆଉ ସବୁ କାମ ଛାଡ଼ିଲେ ଯାଇକି କିଛି ହବ ନା 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 ସବୁ ସ୍ଥିତିରେ ଆପଣଙ୍କୁ ମାଲିକ କଥା ଚିନ୍ତା କରିବାକୁ ପଡ଼ିବ ଗୋଟେ ପ୍ରଭୁବାଜୀ ଗୋଟେ ଉଦାହରଣ ଦିଅନ୍ତି ସୁନ୍ଦର ଉଦାହରଣ ଯେମିତି ଆପଣଙ୍କର ପୋଖରୀ ଅଛି ପୋଖରୀକି ଲୋକମାନେ ମା ମାନେ କିଏ ପାଟି କରୁଛନ୍ତି ପାଟି କରନ୍ତୁନି ବସନ୍ତି କିଣି ପୋଖରୀ ଅଛି ପୋଖରୀକୁ ଯଦି ଆପଣଙ୍କ ଗାଁରେ ଦୁଇ ତିନି ଜଣ ସ୍ତ୍ରୀ ଲୋକ ମାତାଜୀ ଲୋକ ଯାଉଛନ୍ତି ସ୍ନାନ କରିବା ପାଇଁ ମାତାଜୀ ମାନେ ତ ସ୍ନାନ କରିବା ପାଇଁ ଯାଉଛନ୍ତି ସ୍ତ୍ରୀ ଲୋକମାନେ ଜଣେ ମାତାଜୀ ଯାଇଛି କ'ଣ କରିଛି ସ୍ତ୍ରୀ ଲୋକଟି ତାର ଛୋଟ ପୁଅଟାକୁ ଟିକେ ଛୁଆଟା କାନ୍ଦିବ ସେ ତା କୋଳରେ ଧରିକି ଯାଇଛି ଆଉ ଗୋଟେ ତାଠୁ ବଡ଼ ପୁଅଟାକୁ ହାତରେ ଧରିଛି ବା ହାତରେ ଚଲେଇ ଚଲେଇ କାନ୍ଦିଛି କିଛି ଲୁଗା ଅଧୁଆ ଲୁଗାକୁ ନେଇକି ଯାଇଛି ପୋଖରୀରେ ଧୋଇକି ଆଣିବ ତାକୁ କାନ୍ଧରେ ପକେଇକି ନେଇକି ଯାଇଛି
ଆଉ ହାତରେ ଗୋଟେ କଳସୀ ବି ଧରିକି ନେଇକି ଯାଇଛି। କାହିଁକି ଗାଧେଇ ସାରିକି ପୋଖରୀରୁ ପାଣି ଧରିକି ଆସେ ବା ନଦୀରୁ ପାଣି ଧରିକି ଆସେ, କିନ୍ତୁ ଗାଧେଇଲା ଛୋଟ ପୁଅକୁ ବସେଇଦେଲା ନଦୀରେ ଗାଧେଇଲା ବି ପୋଖରୀରେ ଗାଧେଇଲା, ଗାଧେଇ ସାରିକି ପାଣି କଳସୀ ଉଠେଇଲା, ଲୁଗାକୁ ବି ଧୋଇ କାନ୍ଧରେ ପକେଇଲା, ତା ସାଙ୍ଗରେ ଆଉ ବି ସ୍ତ୍ରୀ ଲୋକ ଯାଇଛନ୍ତି। ଯେତେବେଳେ ଫେରୁଛି ସେ କ'ଣ କରୁଛି, କଳସୀଟାକୁ ମଥା ଉପରେ ରଖିଛି, କାନ୍ଧରେ ଧୂଆ ଲୁଗାକୁ ରଖିଛି, କୋଳରେ ଛୋଟ ପିଲାକୁ ଧରିଛି, ଆଉ ଗୋଟେ ଡାଣ ହାତରେ ତାର ବଡ଼ ଆଉ ଟିକେ ବଡ଼ ପୁଅକୁ ଧରିକି ଚଲାଉଛି, ଆଉ ଆଉ ଅଲଗା ସ୍ତ୍ରୀ ଲୋକ ସାଙ୍ଗରେ କଥାବାର୍ତ୍ତା କରୁଛି, ରାସ୍ତାକୁ ବି ଦେଖିକି ଚାଲୁଛି, ଏତିକି କାର୍ଯ୍ୟ ସିଏ କରୁଛି। ଚିନ୍ତା କର, ରାସ୍ତାକୁ ଦେଖିକି ଚାଲୁଛି, ମଥା ଉପରେ କଳସୀ ରଖିଛି, କାଖରେ ପୁଅକୁ ଧରିଛି, ତାର ଶାଶୁ କ'ଣ କହୁଛି, ତାର ସ୍ୱାମୀ କ'ଣ କହୁଛି, ତାର ଶ୍ୱଶୁର କ'ଣ କହୁଛି, ଏ କଥା ବି କଥାବାର୍ତ୍ତା ହେଉଛି, କି ତାର ଲକ୍ଷ୍ୟଟା କ'ଣ ଥାଏ, ଲକ୍ଷ୍ୟଟା ତାର ଜଳ କଳସୀ ଉପରେ। ସେ ଏତେ କର୍ମ କରୁଛି, ପୁଅଟାକୁ ଧରିଛି, ରାସ୍ତାକୁ ଦେଖୁଛି, କଥାବାର୍ତ୍ତା କରୁଛି, ଶାଶୁ ଶ୍ୱଶୁର କଥା କହୁଛି, କିନ୍ତୁ ସବୁ କର୍ମ କରିବା ଭିତରେ ତାର ସବୁବେଳେ ଲକ୍ଷ୍ୟ ଏ ଜଳ କଳସୀ ଉପରେ। କାଳେ ଜଳ କଳସୀଟା ପଡ଼ିଯିବ କି, କଳସୀଟା ଭାଙ୍ଗିବ, ମୋ ଶ୍ରମ ବି ବେକାର ହେଇଯିବ। ମଣିଷ ଜୀବନରେ ସବୁବେଳେ ନିବୃତ୍ତି ମାର୍ଗ ମାନେ ଏଇଟା, ସବୁବେଳେ ପରମାତ୍ମା ମାଲିକର କଥା ଚିନ୍ତା। ଆମର ଯେଉଁ ସ୍ଥିତିରେ ରୁହନ୍ତୁ, ମାନେ କୌଣସି ଯେମିତି ସ୍ତ୍ରୀ ଲୋକଟି ସବୁ କର୍ମ କରୁଛି, କେତେ କେତେ ଧନ୍ଦାରେ ଲାଗିଛି, କିନ୍ତୁ ଲକ୍ଷ୍ୟଟା ତାର ଜଳ କଳସୀ ଉପରେ। ଭାଗବତ ଏଇ ଶିକ୍ଷା ଦେଉଛନ୍ତି, ଭାଗବତ କହୁନାହାନ୍ତି ଆପଣ ସମସ୍ତେ ଅଳସୁଆ ହେଇକି ବସନ୍ତୁ କର୍ମ କରନ୍ତୁ, ଆପଣ କର୍ମ କରନ୍ତୁ ଯେଭଳି ସ୍ତ୍ରୀ ଲୋକଟି ମଥା ଉପରେ କଳସୀଟାକୁ ରଖି ସବୁବେଳେ କଳସୀ କଥା ଚିନ୍ତା କରୁଛି ସବୁ କର୍ମ କଲା ଭିତରେ, ସେଭଳି ଆପଣ ସଂସାରରେ ସବୁ କର୍ମ କଲା ଭିତରେ କଳସୀ ରହିଛି ଭାଙ୍ଗିଯିବ, ଏ ସରତନ ଏ ସରଟା ଭାଙ୍ଗିଯିବ ନା। ମୁଖ୍ୟ କର୍ମ କ'ଣ ଆପଣଙ୍କର, ମାଲିକ କଥା, ପରମାତ୍ମାଙ୍କର କଥା, ତା କଥା ଟିକେ ଚିନ୍ତା କର। କାହିଁକି ସମ୍ଭବ ନାହିଁ, ସମସ୍ତଙ୍କ ପାଇଁ ଏଟା ସମ୍ଭବ, ଏଟା ଦ୍ୱିତୀୟ ସ୍କନ୍ଧରେ କୁହାଯାଇଛି। ପରୀକ୍ଷିତ କହିଛନ୍ତି ଗୁରୁଦେବ ନିବୃତ୍ତି ମାର୍ଗ କଥା ଆପଣ ଦ୍ୱିତୀୟ ସ୍କନ୍ଧରେ କହିଛନ୍ତି, କିଭଳି ଯିବ ଏ ସଂସାରରୁ ଉଦ୍ଧାର ହେଇକି ବ୍ରହ୍ମାଙ୍କ ନିକଟକୁ ଯିବ, ଏବଂ ବ୍ରହ୍ମାଙ୍କ ନିକଟରେ ଦୁଇ ପରାବ୍ଧ କାଳ ରହିକି ବ୍ରହ୍ମା ମୁକ୍ତି ହେଲେ ସେ ମୁକ୍ତି ହବ। ପୁଣ୍ୟ କରିକରି ଯଦି ଉଚ୍ଚ ଲୋକକୁ ଯିବେ ସେଠି ବ୍ରହ୍ମାଙ୍କ ସାଙ୍ଗରେ ରହିବେ, ବ୍ରହ୍ମା ଯେତେବେଳେ ମୁକ୍ତି ହେବେ ଆପଣ ମୁକ୍ତି ହେବେ, କିନ୍ତୁ ଏଇ ଜନ୍ମରେ ଯଦି ଭଗବାନଙ୍କୁ ଡାକିଲେ ମୃତ୍ୟୁ ସମୟରେ ଭଗବାନଙ୍କୁ ସ୍ମରଣ କରିଦେଲେ ଏଇ ଜନ୍ମରେ ଭଗବାନଙ୍କ ନିକଟକୁ ଡାଇରେକ୍ଟ ଯିବେ। ଭଗବାନ ଗୀତାରେ କହୁଛୁ ଅନ୍ତକାଳେ ଚମାମେବ ସ୍ମରଣ ମୁକ୍ତ କଲେବର ଜ ପ୍ରୟାସୀ ସମଦ୍ଭାବ ଯାତ୍ରୀ ନତ୍ରସ୍ତ ସଂଶୟ। ଆଜ୍ଞା ଯମରାଜ କ୍ୟାମେରା ଫିଟ୍ କରି ରଖିଛନ୍ତି, ଏଇ ଯେଉଁ ଆଜିକାଲି ଡିଜିଟାଲ କ୍ୟାମେରା କ'ଣ ସାଟେଲାଇଟ, ଇଏ ତ ବେଳେବେଳେ ଫେଲ୍ ହେଇଯାଉଛି, ସିଏ ଫେଲ୍ ହବ ମୃତ୍ୟୁ ସମୟରେ, ଯେମିତି ଷ୍ଟୁଡ଼ିଓକୁ ଯାଉଛନ୍ତି ଆପଣ ଫଟୋ ଉଠେଇବା ପାଇଁ, ଯେମିତି ପୋଜିସନ ନେଇଥିବ ବଙ୍କା ବଙ୍କା ମୁହଁ ହେଇଥିବ ତ ଆଖି ବଙ୍କା ହେଇଥିବ ତ ଫଟୋ ଉଠିବ ବଙ୍କା, ଷ୍ଟୁଡ଼ିଓ ବାଲା ଗାଳି ଦେଇପାରିବେନି କି କ୍ୟାମେରାକୁ ବାଡ଼ିକି ଭାଙ୍ଗି ପାରିବେନି, କାହିଁକି କ୍ୟାମେରା ଭୁଲ କଲା, କ୍ୟାମେରାର ଦୋଷ କ'ଣ ଭାଇ, କ୍ୟାମେରା ତ ଲେନ୍ସ, ସିଏ ତାର ଠିକ ଜିନିଷଟା ଉଠିବ, ତାର ଭୁଲ ନାହିଁ, ତୁମର ପୋଜିସନ ନେବାର ଭୁଲ ଅଛି। ମୃତ୍ୟୁ ସମୟରେ ଯେଉଁ ଚେତନାରେ ଥିବେ ସେ ଫଟୋ ଉଠାଇବ, ଆଉ ଭଗବାନ କହୁଛନ୍ତି ଯାହାର ମୋ ଚିନ୍ତାଧାରା ଥିବ ମୋ ଚେତନାରେ ଥିବେ ମୋତେ ସ୍ମରଣ କରୁଥିବେ ସେ ମୋ ନିକଟକୁ ଯିବେ, ଏଇଟା ନିବୃତ୍ତି ମାର୍ଗରେ ଭଗବାନଙ୍କୁ ସ୍ମରଣ କରିଦେଲେ ମୃତ୍ୟୁ ସମୟରେ, ଏଇଟା ବର୍ତ୍ତମାନ ଅଭ୍ୟାସ ଚାଲିଛି ନା। ଯଦି କର୍ମ ଭିତରେ ଆମେ ଛୋଟ ପିଲାବେଳୁ ପଢ଼ିବା ବେଳୁ ଆରମ୍ଭ କରି ଚାକିରି କତୁରୁ ବିବାହ କତୁରୁ ସବୁ କର୍ମରେ ପ୍ରତିଦିନ ମାଲିକର କଥା ଡ୍ରାଇଭରର କଥା ଚିନ୍ତା କରୁଥିବା ମୃତ୍ୟୁ ସମୟରେ ଆମର ସ୍ମରଣ ଆସିବନି, ଯଦି ଦିନବେଳେ ହଳ ବିଲ କଥା ଗୋରୁ ଗାଈ କଥା ଚିନ୍ତା କରିକି ରାତିରେ ସେଇ ସ୍ୱପ୍ନଟା ଦେଖୁଛି। ଆଜି ଗୋଟେ ଦିନରେ ଆପଣ ଯଦି ବଳଦକୁ ବାଡ଼ାବାଡ଼ି କରିଥିବେ ଭଲ ମନ୍ଦ କରିଥିବେ ବଳଦ ହଇରାଣ କରିଥିବେ ରାତିରେ ଶୋଇଲା ବେଳେ ସେଇ ଚିନ୍ତା ଦେଖୁଛି ସେଇ ସ୍ୱପ୍ନ ଦେଖୁଛି। ଆଉ ଜୀବନ ସାରା ଯିଏ ପ୍ରତିଦିନ ପରମାତ୍ମାଙ୍କୁ ଚିନ୍ତା କରିଛି ପ୍ରତିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଚିନ୍ତା କରିବ ମୃତ୍ୟୁ ସମୟ ସ୍ମରଣ ଆସିବ ଆସିବ, ଏଇ ଅଭ୍ୟାସଟା ଏବେଠୁ ଲଗେଇବାକୁ ପଡ଼ିବ, ଏଟା ନିବୃତ୍ତି ମାର୍ଗ। ଏବଂ ଦ୍ୱିତୀୟ ସ୍କନ୍ଧରେ କ'ଣ କହୁଛନ୍ତି, ତୃତୀୟ ସ୍କନ୍ଧରେ କ'ଣ କହୁଛନ୍ତି ନା, ପ୍ରଭୃତି ଲକ୍ଷଣ ଶୈବ ତ୍ରୈଗୁଣ୍ୟ ବିଷୟ ମୁନେ ଯଶାବଳୀନ ପ୍ରକୃତି ଗୁଣେ ସ୍ୱର୍ଗ ପୁନଃ ପୁନଃ। ମୁଁ ଏ ଶ୍ଳୋକ ଗୁଡ଼ିକୁ ବେଶୀ ବ୍ୟାଖ୍ୟା କରିବିନି, ସଂକ୍ଷେପରେ କହିକି ଯିବି, କାରଣ ଅଜାମିଳ ଚରିତ୍ରକୁ ଆମେ ସାରିବା ଏଠି। ପ୍ରବୃତ୍ତି ଲକ୍ଷଣ, ନିବୃତ୍ତି ଲକ୍ଷଣ କ'ଣ ଶୁଣିଲେ, ନିବୃତ୍ତି ଲକ୍ଷଣ ମାନେ ମୁକ୍ତି ମାର୍ଗ, ଏ ମଣିଷ ଯୋଉ ଶରୀର ରହିଛେ ମଣିଷ ଶରୀରରୁ କିଭଳି ଧୀରେ ଧୀରେ ଆତ୍ମା ପରମାତ୍ମାଙ୍କୁ ଜାଣି ଭଗବାନଙ୍କୁ ଜାଣି ଉଦ୍ଧାର ପାଇବା,
ଉଦ୍ଧାର ନ ପାଇଲେ କଣ ଆମ ପ୍ରବୃତ୍ତି ମାର୍ଗରେ ରହିବ?
ଏଠି ଯୋଉ ବିଷୟକୁ ଭୋଗ କରୁଛେ ତିନି ଗୁଣ ଦ୍ୱାରା, ସତ ରଜ ତମ ତିନି ଗୁଣ ଦ୍ୱାରା ସମସ୍ତେ ଭୋଗ କରୁଛେ ନା, ଏଇ ଗୁଣ ଦ୍ୱାରା ଯୋଉ ବିଷୟକୁ ଭୋଗ କରୁଛେ ୟାର କଣ ଅବସ୍ଥା ହବ? ଯଦି ଭଗବାନଙ୍କୁ ଡ୍ରାଇଭରକୁ ନ ଜାଣିଲେ ମାଲିକକୁ ନ ଜାଣିଲେ ଗାଡି ଆଜ୍ଞା କ୍ୟାନସଲ ହେଇଯିବ, ଗାଡି କ୍ୟାନସଲ ହେଇଯିବ, ରାତି ଅନିଦ୍ରା ହେବ, ଯେମିତି ହୁଏ ସେଭଳି ଅବସ୍ଥା ହବ। ଏ ଶରୀର ଆଉ ମାନବ ଶରୀର ମିଳିବ ନା ପ୍ରବୃତ୍ତି ମାର୍ଗରେ। ଏଇ ଯୋଉ ମଣିଷ କହୁଛି ମୁଁ ମଣିଷ ପରେ ମଣିଷ ହେବି, ଏ ନିୟମ ଭଗବାନଙ୍କ ଦରବାରରେ ନାହିଁ। ମଣିଷ ଯେ କେବଳ ମଣିଷ ହବ ତା ନାହିଁ, ଭଗବାନ ଭଗବତ ଗୀତାରେ କହୁଛନ୍ତି ଜଂ ଜଂ ବା ପି ସ୍ମରଣ ଭାବମ ତ୍ୟଜନ୍ତ ଅନ୍ତେ କଲେ ବରଂ ତମ ତମ ବେତି କୁନ୍ତେ ସଦା ତଦ୍ଭାବ ଭାବିତା। ଏ କୁନ୍ତୀ ପୁତ୍ର ମୃତ୍ୟୁ ସମୟରେ ଯାହାର ଯେଉଁ ଚେତନାରେ ଥିବ, ଯିଏ ଯେଉଁ ଚେତନାରେ ଥିବ ସେ ତଦନୁରୂପ ସ୍ୱରୂପ। ମଣିଷ ଯେ ମଣିଷ ହବ, ମଣିଷ ଯେ ମଣିଷର କର୍ମ ଆପଣ କରିଥିବେ, ଭଗବାନ କେମିତି ଆପଣଙ୍କୁ ଏତେ ବଡ ଦୁର୍ଲଭ ଶରୀର ଦେବେ? କଥା ନା, ଯେଉଁ ଗୁଣରେ ଆପଣଙ୍କର ପ୍ରମିନେନ୍ସ ଥିବ, ଆପଣ ଯେଉଁ ଗୁଣରେ ପ୍ରାଧାନ୍ୟ ଥିବ, ପ୍ରାଧାନ୍ୟ ହିସାବରେ ଆପଣଙ୍କୁ ସେ ଶରୀର ମିଳିବ। ମନେ ରଖନ୍ତୁ, ମଣିଷ ମଣିଷ ହେଇପାରିବ ନା? ଯଦି ମଣିଷ କର୍ମ ନ କରିଥିବ, ଅନ୍ତ ସମୟରେ ତାର ଚେତନା ଦୂଷିତ ହେଇଯାଇଥିବ। ଆଜି କୁହନ୍ତୁ ଯେଉଁମାନେ ଏ ଅସୁର ସାଚିଛନ୍ତି, ସେମାନଙ୍କର କେବେ ହେଲେ ମୃତ୍ୟୁ ସମୟରେ, ଯିଏ ଜୀବନ ସାରା ଅସୁରତ୍ୱ କର୍ମ କରିଛି, ପର ଜୀବକୁ କଷ୍ଟ ଦେଇଛି, ପର ପୀଡ଼ା କରିଛି, ପର ଧନ ଚୋରି କରିଛି, ମୃତ୍ୟୁ ସମୟରେ ସେ କେବେ ହେଲେ ଭଗବାନଙ୍କୁ ସ୍ମରଣ କରିପାରିବ ନା କୌଣସି ଶୁଭ କର୍ମ କରିପାରିବ ନା ଚିନ୍ତା କରିପାରିବ? କେବେ ନାହିଁ। ସେ ତୀର୍ଥକୁ ଯାଇଥିଲେ ବି ତୀର୍ଥ ଚିନ୍ତା ହବନି, କାହିଁକି ନା ଜୀବନ ସାରା ଆପଣ ଯେଉଁ କର୍ମ କରିଥିବେ, ହୃଦୟର ଅନ୍ତଃକରଣ ଯେଉଁ କୋଷ ଗୁଡ଼ିକ ଅଛି, ସେଇ ହିସାବରେ ସେଲ୍ ଗୁଡ଼ିକ ସବୁ ତିଆରି ହେଇଥିବେ। ଆପଣ ଆସିକି ଆପଣ ତ ସେଭଳିଆ ଲୋକଙ୍କୁ ଡାକି ପଡ଼ୁନାହାନ୍ତି, ଭାଗବତ କଥାରେ ସେ ବସିଲେ ବି ସେ ଭାଗବତ କଥା ଶୁଣିପାରିବେ, ତାଙ୍କର ଅନ୍ତର୍କୋଷ ଗୁଡ଼ାକ ଅଲଗା ହେଇଯାଇଛି, ବଡ଼ କଷ୍ଟ। ତାଙ୍କୁ କେବେ ଭଗବାନ କଥା ସ୍ମରଣ ଆସିବନି? ମୃତ୍ୟୁ 45 ବର୍ଷ 50 ବର୍ଷ ହେଇଗଲା ପରେ ଓ ଆପଣଙ୍କର ଅଭ୍ୟାସ ତ ବଦଳିବା ବହୁତ କଷ୍ଟ, ବହୁତ କଷ୍ଟ। କେତେ ପ୍ରାକ୍ଟିସ୍ କଲେ, ସେଥିପାଇଁ ଡବଲ ପରିଶ୍ରମ କରିବାକୁ ପଡ଼ିବ ଆପଣଙ୍କୁ। ଯଦି ବାଳକ ବେଳୁ ନ କରିଥିବେ, ବୁଢ଼ା ବୟସରେ ଆକୁ ଧରିବା ବହୁ କଷ୍ଟ, କାରଣ ଶରୀର ପ୍ରତିବନ୍ଧକ ହଉଥିବ, ଜୀବନ ସାରା ଯେଉଁ କର୍ମ କରିଥିବେ ବୁଢ଼ା ବୟସରେ ସବୁ ସ୍ମରଣ ଆସିବ। ଦେଖନ୍ତୁ ଆପଣ ଯୁବକ ବୟସରେ ଇନ୍ଦ୍ରିୟ ଗୁଡ଼ିକ ଆକ୍ଟିଭ୍ ଅଛନ୍ତି ବୋଲି ସେ ଏନଗେଜ୍ ହେଇଯାଉଛନ୍ତି, ସେ ସେଥିପାଇଁ କିଛି ପିକ୍ଚର ଆଣୁନି, କିନ୍ତୁ ବୁଢ଼ା ବୟସରେ ଯେତେବେଳେ ଆପଣ ଗୋଟେ ଜାଗାରେ ବସିବେ, ଯେଉଁଠି ଯାହା କରିଥିବେ ଛୁଆଟି ବେଳୁ ସବୁ କଥା ମନେ ପଡ଼ିବ। ଆଉ ଭଗବାନ ସ୍ମରଣ କେମିତି ଆସିବ ଆଜ୍ଞା? କେବେ ଭଗବାନ ସ୍ମରଣ ଆସିବ? ତେଣୁ ପ୍ରବୃତ୍ତି ମାର୍ଗ ମାନେ ଏ ବିଷୟକୁ ଭୋଗ କଲେ ମୃତ୍ୟୁ ସମୟରେ ଖରାପ ଚେତନା ଆସିବ, ପୁଣି ଇତର ଯୋଗିକି ଯିବେ। ମୁଁ ସଂକ୍ଷେପରେ କହିଦେଉଛି, ଆପଣ ତ ଏଠି ବାରବାର ଭକ୍ତମାନେ ଆସନ୍ତି, ପ୍ରବଚନ ହୁଏ, ଆଉ ପୁରୁଷୋତ୍ତମ ମହାରାଜ ବି ଆସନ୍ତି, ମହାରାଜ ବି ଆସିଥିଲେ, ପୂଜ୍ୟପାଦ ଆମର ଜୟପତିକା ସ୍ୱାମୀ ମହାରାଜ ବି ଆସିଥିଲେ, ବୈଷ୍ଣବମାନେ ତ ଆସିଛନ୍ତି, ଆପଣଙ୍କୁ କହିଥିବେ 84 ଲକ୍ଷ ଜୀବଜନୀର କଥା। ଏ ମାଛ ଆଉ କେଉଁ ବ୍ୟକ୍ତି ହେଉନି, ମଣିଷ ହିଁ ମାଛ ହେଉଛି, ମନେ ରଖନ୍ତୁ ଆଜ୍ଞା। ଏଇଟା ଗୋଟେ ଜୀବନ ଚକ୍ର ଚାଲିଛି, ମାଛ ଆଉ କେହି ନୁହେଁ। ଆପଣ ଭାବୁଛନ୍ତି ମାଛ ଗୋଟେ ସ୍ୱତନ୍ତ୍ର ତିଆରି ହେଉଛନ୍ତି କେଉଁଠି, ପକ୍ଷୀ ଆଉ ଗୋଟେ କେଉଁଠି ତିଆରି ହେଉଛନ୍ତି, ଛେଳି ଆଉ କେଉଁଠି ତିଆରି ହେଉଛନ୍ତି? ଏ 84 ଲକ୍ଷ ଜୀବଜନୀର ଗୋଟେ ଚକ୍ର ଚାଲିଛି, ଏଇଟାକୁ ପ୍ରବୃତ୍ତି ମାର୍ଗ କୁହାଯାଉଛି। ବିଷୟକୁ ଭୋଗ କରୁଛି, ମୃତ୍ୟୁ ସମୟରେ ଯେଉଁ ଚେତନା ହେଉଛି ସେ ରୂପ ସର ରହୁଛି। ଯେମିତି ମଲାବେଳେ, ମଲାବେଳେ ଯିଏ ମାଛ ଜୀବନ ସାରା ଖାଇଛି, ମଲାବେଳେ ଯଦି ମାଛ ଚିନ୍ତା ଆସିଲା, ସେ କ'ଣ ହବ? ମାଛ ହବନି, ତାକୁ ଭଗବାନ ତାର କାମନାଟା ରହିଲା ମାଛ ଖାଇବି, ଯଦି ମାଛ ଖାଇବାର କାମନା ରହିଲା ତାକୁ ବଗ କରିଦେବେ ଭଗବାନ, ଯା ବାପା ବଗ ହେଇକି ମାଛ ଖା। ପ୍ରବୃତ୍ତିର ପ୍ରବୃତ୍ତି ନେଇକି ଚେତନାଟା ନେଇକି ଭଗବାନ ଜନ୍ମ ଦେଇ ତାର ଭୋଗଟା ରହିଲା ମାଛ ଖାଇବି, ଏଇ ଭୋଗ କରିବାର ବସ୍ତୁ ରହିଲା। ବଡ଼ ମାଛ ଖାଇବାକୁ ଭୋଗ କରିବ, ଭଗବାନ କୁମ୍ଭୀର ଜନ୍ମ ଦେଇଦେବେ, ଯା ବାପା କୁମ୍ଭୀର ହେଇକି ସୁବର୍ଣ୍ଣରେଖାରେ ରହିବ, ଏଇ ଛୋଟ ମାଛ ଖାଇବାକୁ ଇଚ୍ଛା ହେଇଥିବ, ତାହେଲେ ଭଗ ହେଇକି ଠିଆ ହବ ଗଛ ଇଏ ପୋଖରୀ ମୁଣ୍ଡରେ, ତୁମର କାମନା ସେ ଆଉ କେହି ଡିଫରେଣ୍ଟ କେହି ଜନ୍ମ ହଉନାହାନ୍ତି। ବଗ ଜାତି ଗୋଟେ ସୃଷ୍ଟି ଆରମ୍ଭ ରହିଛି, ସେ ବଗ ମରୁଛି, ସେ ପୁଣି ବଗ ହଉଛି, ନାଇଁ ଆଜ୍ଞା ଇଏ ପାଠ ନାହିଁ। ସେଥିପାଇଁ ଏଇ ଚକ୍ର ଚାଲିଛି, ଜଳଜାନ ବଲକ୍ଷାଣି ସ୍ଥାବରା ବିଂଶ ଲକ୍ଷତି କୃମୟ ରୁଦ୍ର ସଂଖ୍ୟକମ ପକ୍ଷୀଣାମ 10 ଲକ୍ଷାଣ 30 ଲକ୍ଷାଣି ପଶବ 4 ଲକ୍ଷାଣି ମାନବା। 9 ଲକ୍ଷ ପ୍ରକାର ଜଳଜୀବ ଅଛନ୍ତି, ଏ ଜଳଜୀବ ଯୋଉ ପରିବର୍ତ୍ତନ ହେଉଛନ୍ତି,
ଅଶୀ ଲକ୍ଷ ଇତର ଜଣେ ଉପରକୁ ଉଠୁଛନ୍ତି, ମନେ ରଖନ୍ତୁ ଉପରକୁ ଉଠୁଠି ମଣିଷ ସ୍ତରକୁ ଆସିବେ ଏଇଠୁ। ଏଇଟା ଗୋଟେ ଜାଗା ଯେମିତି ଏରୋଡ୍ରମ୍ ଫିଲ୍ଡ ନାହିଁ କି, ଆପଣ ବର୍ତ୍ତମାନ ଦିଲ୍ଲୀ ଯିବେ, ଦିଲ୍ଲୀ ଗଲେ ଆପଣ କୁଆଡ଼େ ଯିବାକୁ ପଡ଼ିବ, ଏରୋଡ୍ରମ୍ ଫିଲ୍ଡ ଯିବାକୁ ପଡ଼ିବ ନା ଭୁବନେଶ୍ୱର ଯିବେ ତମେ କାଲକାଟା ଯିବେ, ସେଇଠୁ ସବୁ ଫ୍ଲାଇଟ୍ ସେଇଠି ଲ୍ୟାଣ୍ଡିଂ ହେଉଛି ସେଇଠୁ ଛାଡ଼ୁଛି। ଇଏ ମଣିଷ ଶରୀରରେ ଏଇଠୁ ଆଜ୍ଞା ଉପରକୁ ଉଠିବେ, ନହେଲେ ଫ୍ଲାଇଟ୍ ଡିଲେ ହେଲା ଏଇଠି ରହିଲା। ଇଏ ସବୁ ବାଘ ମଲେ ସିଏ ଉପରକୁ ଉଠିବ, ବଗ ମଲେ ସିଏ ଉପରକୁ ଉଠିବ, ସବୁ ଜୀବ ଜ୍ୱନି ଗଛକୁ କାଟୁଛେ ସିଏ ଉପର ଜ୍ୱନି ପାଇବ, କିନ୍ତୁ ମଣିଷର ତା ନାହିଁ। ମଣିଷ ଯଦି ଏହି ସମୟରେ ଭଗବାନଙ୍କୁ ସ୍ମରଣ ନ କରିଲେ ଭଗବାନଙ୍କ ନିକଟକୁ ନ ଯାଇପାରିଲା, ତା ଚେତନା ହିସାବରେ ପୁଣି 4,00,000 ପ୍ରକାର ମାନବ ହେଉଛି ସର୍ବୋଚ୍ଚ ସ୍ଥିତି, ତାର ପରେ ପୁଣି ତଳକୁ ଆସିଲା ଏଇ 80,00,000 ଇତର ଜ୍ୱନିରେ। 9,00,000 ପ୍ରକାର ଜଳଜୀବ ଭିତରେ ଜନ୍ମ ହେଇପାରେ, ସ୍ଥାବରା 20,00,000 ତି 20,00,000 ପ୍ରକାର ସ୍ଥାବର ଜ୍ୱନି ଭିତରେ ଜନ୍ମ ହେଇପାରେ, କୃମୟ ରୁଦ୍ର ସଂଖ୍ୟକ 11,00,000 ପ୍ରକାର କୃମି କୀଟ ଭିତରେ ଜନ୍ମ ହେଇପାରେ, କିମ୍ବା 10,00,000 ପ୍ରକାର ପକ୍ଷୀ ଭିତରେ ଜନ୍ମ ହେଇପାରେ, କିମ୍ବା 30,00,000 ପ୍ରକାର ପଶୁ ଭିତରେ ଜନ୍ମ ହେଇପାରେ ନିଶ୍ଚିତ। କାରଣ ଯାହାକୁ ଭଲ ପାଇଥିବ ମନଟା ହେଲା, ମନଟା ଗୋଟେ ଆଜ୍ଞା ଭଲ ପାଇବା ଅବସ୍ଥା, ଏ ମନ ପାଗଳା ମନ, ସେ ଯାହାକୁ ଭଲ ପାଇଯାଇଥିବ ତାକୁ ତ ଭଲ ପାଇବ। ଆଉ ମନ ଯଦି ଏ ବିଦେଶରେ ଯିବେ ଦେଖିବେ ସବୁ କୁକୁର ବିରାଡ଼ି ନାଁରେ ଟଙ୍କା ରଖିଛନ୍ତି, ବିରାଡ଼ି ନାଁରେ ଟଙ୍କା, ଯୁଆଡ଼େ ଯାଉଥିବ ବିରାଡ଼ିକି ଧରି ଯାଉଥିବେ, ସେ କୁକୁରକୁ ଦେଖିଲେ ଆପଣ କେତେ ଡିଜାଇନ୍ରେ ତାଙ୍କ ଚୁଟି କଟା ହେଇଯିବ, ତାଙ୍କ ସବୁ ଡ୍ରେସ୍ ପିନ୍ଧୁଛନ୍ତି, ସେ ଦିନ ସବୁ ଡ୍ରେସ୍ ପିନ୍ଧୁଛନ୍ତି, ତାଙ୍କୁ କୂଳରେ ଧରିକି ବୁଲୁଥିବେ, ଏଇଟା ତାଙ୍କର ସଭ୍ୟତା, ତାଙ୍କ ନାଁରେ ବ୍ୟାଙ୍କରେ ପଇସା ରଖା ହେଇଛି, ଘର ବି ତାଙ୍କ ନାଁରେ କରିଦିଆ ହେଇଛି। ଆଉ ସେ ମଲାବେଳେ ସେ ଲୋକ କ'ଣ ଚିନ୍ତା କରିବ, ଚିନ୍ତା କରନ୍ତୁ କୁକୁର ଚିନ୍ତା କରିବ ନା, ଭଲ ପାଇଛି ଗଡ଼କୁ ଭଲ ପାଇଛି ଡଗକୁ ଭଲ ପାଇଛି, ଆଉ କୁକୁର ହବ, ଏଇ ହେଉଛି ପ୍ରବୃତ୍ତି ମାର୍ଗ। ଜୀବ ତାର ସ୍ୱଭାବକୁ ପରିବର୍ତ୍ତନ ନକରି ତ୍ରିଗୁଣ ତିନିଗୁଣ ଭିତରେ ରହିକି 84,00,000 ଜୀବ ଜୀବନରେ ବୁଲୁଛି, ଏଇଟା ତୃତୀୟ ସ୍କନ୍ଧରେ କୁହାଯାଉଛି। ଏବଂ ତାପରେ ଚତୁର୍ଥ ସ୍କନ୍ଧରେ କ'ଣ କୁହାଯାଇଛି, ଆପଣମାନେ ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ଯଦି ନ ପଡ଼ିଛନ୍ତି ସାର କଥା ଶୁଣନ୍ତୁ, ତୃତୀୟ ସ୍କନ୍ଧରେ ଜୀବ କେମିତି କର୍ମ ବନ୍ଧନରେ ପଡ଼ୁଛି ପ୍ରବୃତ୍ତି ମାର୍ଗରେ, ବିଭିନ୍ନ ବିଭିନ୍ନ ଜୀବ ଜୀବନକୁ ଯାଉଛି, ଆଉ ଦ୍ୱିତୀୟ ସ୍କନ୍ଧରେ କିଭଳି ମୁକ୍ତି ପାଉଛି ଏଇଟା କୁହାଯାଇଛି। ଏଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଚତୁର୍ଥ ଆଉ ପଞ୍ଚମ ସ୍କନ୍ଧରେ କ'ଣ ଅଛି, ସେ ପ୍ରଶ୍ନ କ'ଣ ପଚାରିବେ, ଜୀବ କିଭଳି ନର୍କକୁ ନ ଯିବ, କିନ୍ତୁ ତା ପୂର୍ବରୁ ସେ କ'ଣ କ'ଣ ଶୁଣିଛନ୍ତି ସେଇଟା ତାଙ୍କ ଗୁରୁଦେବଙ୍କୁ କହୁଛନ୍ତି। ଅଧର୍ମ ଲକ୍ଷଣ ନାନା ନରକାଶ୍ଚନୁବର୍ଣ୍ଣିତ ମନ୍ୱନ୍ତରସ୍ୟ ବାଖ୍ୟାତ ଆଦ୍ୟ ସ୍ୱୟଂଭୁବ ଯଥା। ହେ ଗୁରୁଦେବ, ଚତୁର୍ଥ ସ୍କନ୍ଧରେ ସ୍ୱୟଂଭୁବ ମନୁ ଧ୍ରୁବ ମହାରାଜଙ୍କର ବଂଶ ଚରିତ୍ର ଆପଣ ବର୍ଣ୍ଣନା କରିଛନ୍ତି, ମୁଁ ଶୁଣିଲି, ଆଉ ପଞ୍ଚମ ସ୍କନ୍ଧରେ କ'ଣ ବର୍ଣ୍ଣନା କରିଛନ୍ତି, ଅଧର୍ମ ଲକ୍ଷଣ ନାନା, ଅଧର୍ମର ଆଜ୍ଞା ଗୋଟେ ଲକ୍ଷଣ ବି ମୁଣି ଅଛି, କେହି ବି ଅଧର୍ମ ବ୍ୟକ୍ତି ସେ କହୁଛି କି ମୁଁ ଅଧର୍ମ ବୋଲି ଅଧାର୍ମିକ ବୋଲି କେହି କହୁନି ନା, ତାର ଲକ୍ଷଣଟା କ'ଣ, ତାର ଲକ୍ଷଣ ଗୁଡ଼ିକ ଶୁଣିବେ, ସେ କହୁଛନ୍ତି କ'ଣ ନା ଅଧର୍ମର ଲକ୍ଷଣ ହେଲା ନର୍କ, ନର୍କକୁ ସେ ଯିବ, ଏ ଅଧର୍ମର ଲକ୍ଷଣ କ'ଣ, ତାର ଦଣ୍ଡ କ'ଣ, ଏଇଟା ଆପଣ ପଞ୍ଚମ ସ୍କନ୍ଧରେ କହିଛନ୍ତି, ଏଇଟା ମୁଁ ଶୁଣିଛି। ଏବଂ ଚତୁର୍ଥ ସ୍କନ୍ଧରେ ଆଉ କ'ଣ ଶୁଣିଛି ନା, ପ୍ରିୟବର୍ତ୍ତା ଉତ୍ଥାନ ପାଦ ବଂଶ ତତ୍ଚରିତା ନିଚ ଦୀପ ବର୍ଷ ସମୁଦ୍ର ଆଦି ନଦୀ ଉଦ୍ୟାନ ବନସ୍ପତି ଧରାମଣ୍ଡଳ ସଂସ୍ଥାନ ଭାଗ ଲକ୍ଷଣ ମାନତ ଜ୍ୟୋତିଷା ବିବରଣାଂଚ ଯଥେତ୍ ଇଦମ୍ ଅଶ୍ରୁଜତ୍ ବିଭୁ। ଭଗବାନ ଆପଣ ଯେଉଁ କହିଲେ ପଞ୍ଚମ ସ୍କନ୍ଧରେ, ପଞ୍ଚମ ସ୍କନ୍ଧ ହେଉଛି ଭଗବାନଙ୍କର ମ୍ୟାପ୍, ସୃଷ୍ଟିର ମ୍ୟାପ୍। ଆଜ୍ଞା ଆପଣଙ୍କ ଏଇଟା ଗ୍ରାମ ପଞ୍ଚାୟତ କି, ଆପଣଙ୍କ ଗ୍ରାମ ପଞ୍ଚାୟତରେ କେଉଁଠି ନଳକୂଅ ଅଛି, କେଉଁଠି ଶୌଚାଳୟ ଅଛି, କେଉଁଠି ପୋଖରୀ ଅଛି, ଆପଣଙ୍କ ମ୍ୟାପ୍ଟା ମିଳିବ କି ନାହିଁ, ଆପଣ ଗ୍ରାମ ପଞ୍ଚାୟତରେ ମିଳିଯିବ, କାହା ଘର କେଉଁଠି, କାହାର କେତେ ନମ୍ବର ପ୍ଲଟ, ଭଗବାନଙ୍କର ଏଇ ସୃଷ୍ଟିରେ ପ୍ଲଟ୍ ନମ୍ବର ନାହିଁ, ଭଗବାନଙ୍କର ପ୍ଲଟ୍ ନମ୍ବର, ଭଗବାନ କେଉଁଠି ଜେଲ୍ ଡିପାର୍ଟମେଣ୍ଟ ରଖିଛନ୍ତି, କେଉଁଠି ସ୍ୱର୍ଗ ଡିପାର୍ଟମେଣ୍ଟ ରଖିଛନ୍ତି, କେଉଁଠି ପର୍ବତ ରଖିଛନ୍ତି, କେଉଁଠି ନଦୀ ରଖିଛନ୍ତି, ସବୁ ପଞ୍ଚମ ସ୍କନ୍ଧରେ ଅଛନ୍ତି। ଆପଣ ଆପଣ ଗ୍ରାମ ପଞ୍ଚାୟତ ଡିକ୍ଲେୟାର କରିବା ପୂର୍ବରୁ ଆପଣ ମ୍ୟାପ୍ ତିଆରି କରିଛନ୍ତି, ଭଗବାନ ଏ ସୃଷ୍ଟିଟାକୁ ତିଆରି କରିଛନ୍ତି, ମାନେ ମ୍ୟାପ୍ ନାହିଁ, ଏ କ'ଣ କଳ୍ପନା କଥା ନା କ'ଣ, ସୃଷ୍ଟି ଆରମ୍ଭ ବା ଭାଗବତ ଅଛନ୍ତି, ଏଥିରେ ଆପଣ ସନ୍ଦେହ କରିବାର କିଛି ନାହିଁ, ଦେଖନ୍ତୁ ଏଇଟା ସତ୍ୟ, ଆଉ କେହି ବି ତିଆରି କରିନାହାନ୍ତି। ନଦୀ ଉଦ୍ୟାନ ବନସ୍ପତି ଆଦ୍ରି ଆଦ୍ରି ମାନେ ପର୍ବତ ଝରଣା ସବୁ ଭଗବାନ ସୃଷ୍ଟି କରିଛନ୍ତି। ଅସୃଜ ବିଭୁ, ମଣିଷ କ'ଣ ତିଆରି କରିଛି କୁହନ୍ତୁ, ମଣିଷ ଜୀବନରେ କିଛି ତିଆରି କରିଛି, ମଣିଷ ଗୋଟେ ଜୀବ କେବଳ ଖଲାସ କରୁଛି, ଭଗବାନ ଯାହା ରଖିଛନ୍ତି ସେ କେବଳ ଷ୍ଟକରୁ ନଉଛି, ସେ କଣ ଭରି କରୁଛି ଭଗବାନ ଷ୍ଟକରେ କହିଲେ ମୋତେ? କିଏ ପାଣି ଭରୁଛି, କିଏ ମାଟି ଭରୁଛି? ମଣିଷ ଏତିକି ଚିନ୍ତା କରିବା ଦରକାର, କିଏ ଏଠି ସବୁ ଭରି କରିକି ରଖିଛି, କେଉଁ ପ୍ରଭୁ ରଖିଛନ୍ତି? ସବୁ ଭଗବାନ ରଖିଛନ୍ତି, ସବୁ ସୃଷ୍ଟି ସିଏ କରିଛନ୍ତି। ତେଣୁ ଭଗବାନ ପଞ୍ଚମ ସ୍କନ୍ଦ ଭାଗବତରେ ସବୁ ଟେକ୍ନିକ ବର୍ଣ୍ଣନା ହେଇକି ରହିଛନ୍ତି। ମୁଁ ତ ଆପଣଙ୍କୁ କହୁଛି, ଆପଣ ଶୁଣନ୍ତୁ, ଆପଣ ଲବଣ ସମୁଦ୍ର ଦେଖିଛନ୍ତି ଦୀଘା ପାଖରେ, ଏ ଲୁଣ ପାଣି କି ନାହିଁ? ଆପଣ କ୍ଷୀର ସମୁଦ୍ର ଦେଖିଛନ୍ତି? କ୍ଷୀର ସମୁଦ୍ର ଅଛି, ଘିଅର ସମୁଦ୍ର ଅଛି, ମଦୁଆ ମାନଙ୍କ ପାଇଁ ମଦର ସମୁଦ୍ର ବି ଅଛି। ଏଟା କେମିତି ହେଲା, କେମିତି ହେଲା? ଭଗବାନ ସୃଷ୍ଟି କରିଛନ୍ତି, ଏଟା ସମ୍ଭବ ନା? ସମ୍ଭବ? ଯଦି ଏତେ ବଡ ସମୁଦ୍ର ଭିତରେ ଲୁଣ କିଏ ଭରିଗଲା? ମଣିଷ ଭରି କରିଛି, ମଣିଷ ସେଇ ଭଗବାନଙ୍କର ଲବଣ ସମୁଦ୍ରରୁ ସେ ଜଳକୁ ଆଣିକି ଶୁଦ୍ଧ କରିକି ଲବଣ ଲବଣ ପାଉଛି, ସେ ଲବଣଟା ଭରି କରିଛି କେସ୍। ଆଉ ଯେଉଁ ଭଗବାନ ମିଠାଟାକୁ ଭରି କରିପାରେ, ଖଟାଟାକୁ ଭରି କରିପାରିଲେ, ତିକ୍ତ ଜିନିଷକୁ ଲୁଣଟାକୁ ଭରି କରିପାରିଲେ, ସେ ମିଠା ଭରି କରିପାରିବେ? ଲୁଣ ଭରି କରି ଖରାପ ଜିନିଷଟାକୁ ଭରି କରିବାକୁ ଭଗବାନଙ୍କୁ କ'ଣ ଭଲ ଲାଗେ? ଯେ ଖରାପ ଜିନିଷ ଭରି କରିପାରିଲେ ସେ କ'ଣ ଭଲ ଜିନିଷ ଭରି କରିପାରିବେନି? ଏ ସୃଷ୍ଟିର ଏଭଳି ବସ୍ତୁ ଅଛନ୍ତି, ମଣିଷ ଏହା ସନ୍ଧା ବି ଜାଣେ, ମଣିଷ କହୁଛି ମୁଁ ଜ୍ଞାନ। ସାତଟି ଦୀପ ଅଛି, ମନେ ରଖନ୍ତୁ, ଆମେ ଯେଉଁ ଦୀପ ରହିଛି ଏଇଟା ଜମ୍ବୁ ଦୀପ, ଏଇ ଜମ୍ବୁ ଦୀପରେ କେବଳ ଲବଣ ସମୁଦ୍ର, ଏଇ ପୃଥିବୀ ସପ୍ତ ସମୁଦ୍ର, ଏ ବିଶ୍ୱରେ ସପ୍ତ ସମୁଦ୍ର ଅଛି। ଜମ୍ବୁ ଦୀପରେ କେବଳ ଆମେ ଦେଖୁଛେ ଖାର ଜଳ, କିନ୍ତୁ ଅଲଗା ଦୀପ କଥା ଶୁଣନ୍ତୁ, ପ୍ଲକ୍ଷ ଦୀପ ଅଛି, ପ୍ଲକ୍ଷ ଦୀପର ଚାରିକରକୁ ଘେରିକି ରହିଛି କେଉଁ ସମୁଦ୍ର ଜାଣିଛନ୍ତି? ଇଖୁ ରସର ସମୁଦ୍ର, ଆଖୁ ରସର ସମୁଦ୍ର, ଭଗବାନ ଭରି କରି ରଖିଛନ୍ତି। ଏ ନାସ୍ତିକମାନେ ଜାଣନ୍ତୁ ଭଗବାନ ଜିନିଷ ରଖିଛନ୍ତି ସବୁ, ନା କେମିତି ରଖିଲେ ଆଖୁ ରସର ସମୁଦ୍ର କେମିତି ରଖିଲେ? ଯେମିତି ଲୁଣ 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 ସମୁଦ୍ର ରଖିଛନ୍ତି ସେଭଳି ରଖିଛନ୍ତି ସେ ବିଭୁ। ଏବଂ ଶାଳ୍ମକୀ ଦୀପ, ଶାଳ୍ମକୀ ଦୀପରେ ମଧ୍ୟର ସମୁଦ୍ର ଘେରିକି ରହିଛି, ଏବଂ କୁଶ ଦୀପରେ ଘୃତ ସମୁଦ୍ର ଘେରିକି ରହିଛି। ଏସବୁ ପଞ୍ଚମ ସ୍କନ୍ଦ ଓଡ଼ିଆ ଭାଗବତ ଯାହାର ଅଛି ସେ ପଢ଼ନ୍ତୁ। ଆଉ କ୍ରଞ୍ଚ ସମୁଦ୍ରରେ କ୍ଷୀରର ଦୀପ, ଏବଂ ଶାକ ସମୁଦ୍ରରେ ଦଧିର ଦୀପ। ଏ ଶାକ, ମୁଁ ଭୁଲ କହୁଛି, ଓଲଟା ଓଲଟା କହିଦେବି, ଶାକ ଦୀପରେ ଦଧି ସମୁଦ୍ର, କ୍ରଞ୍ଚ ଦୀପରେ କ୍ଷୀରର ସମୁଦ୍ର, କୁଶ ଦୀପରେ ଘୃତର ସମୁଦ୍ର, ସବୁ ସମୁଦ୍ର ଘେରିକି ରହିଛି, ଯେମିତି ଆମର ଜମ୍ବୁ ଦୀପରେ ଲୁଣ ସମୁଦ୍ର ଘେରିକି ରହିଛି, ଆଉ ପୁଷ୍କର ଦୀପରେ ଶୁଦ୍ଧ ଜଳର ସମୁଦ୍ର ଘେରିକି ରହିଛି। ଆମେ କେବଳ ଏଇ ଜମ୍ବୁ ଦୀପରେ ରହିଛେ, ପୁଣି ଜମ୍ବୁ ଦୀପ ଭିତରେ ନଅଟା ବର୍ଷ ଅଛି, ଆମେ କେବଳ ଭାରତ ବର୍ଷର ସନ୍ଧାନଟା ପାଇଛେ, ଯେତିକି ଦେଖୁଛେ ସବୁ ଭାରତ ବର୍ଷ ଭିତରେ ଯାଉଛନ୍ତି, ଭାଗବତରେ ଅଛନ୍ତି। ଭାରତବର୍ଷ, ଇଲାବୃତ ବର୍ଷ, କିମ୍ ପୁରୁଷ ବର୍ଷ, ଭଦ୍ର ବର୍ଷ, ହରି ବର୍ଷ, କେତୁମାଳ ବର୍ଷ, ରମ୍ୟକ ବର୍ଷ, ହିରଣ୍ୟମୟ ବର୍ଷ, ଉତ୍ତରପୁର ବର୍ଷ, ଭାଗବତରେ ସବୁ ବର୍ଣ୍ଣନା କରି ରଖା ହେଇଛନ୍ତି। ଇଲାବୃତ ବର୍ଷରେ କେବଳ ନାରୀମାନେ ରୁହନ୍ତି, ସେଠି ଯିଏ ପ୍ରବେଶ କରି ସେ ନାରୀ ହେଇଯିବ। କିମ୍ ପୁରୁଷ ବର୍ଷରେ ହନୁମାନ ଆଜି ବି ଅଛନ୍ତି, ହରିବର୍ଷରେ ନୃସିଂହଦେବ ଅଛନ୍ତି, ପ୍ରହ୍ଲାଦ ମହାରାଜ ତାଙ୍କୁ ପୂଜା କରିଛନ୍ତି। ତେଣୁ ଏସବୁ ବର୍ତ୍ତମାନ ବି ଅଦୃଶ୍ୟ ଅଛନ୍ତି, ମନା କରିପାରିବେନି ଆପଣ। ତେଣୁ ଏଇଭଳି ଏସବୁ ଆପଣଙ୍କୁ ଏଥିପାଇଁ ସଂକ୍ଷେପ ସଂକ୍ଷେପରେ କହୁଛି, ଏସବୁ ପଞ୍ଚମ ସ୍କନ୍ଦରେ ବର୍ଣ୍ଣନା ଅଛି। ବର୍ତ୍ତମାନ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, ଏଇଠୁ ଅଜାମିଲ ଚରିତ୍ର, ଏଇଟା ହେଉଛି ପ୍ରଶ୍ନ, କାହିଁକି ଅଜାମିଳ ଚରିତ୍ର ଭାଗବତଙ୍କୁ ଆସିଲେ? ଅଧୁନେୟ ମହାଭାଗ ଯଥେବ ନରକାନ୍ନର ନାନା ଉଗ୍ର ଜାତନା ନୟାତ୍ତନ୍ମେ ବ୍ୟାଖ୍ୟାତ ମହର୍ଷି। ହେ ଗୁରୁଦେବ, ଦେଖନ୍ତୁ ପରୀକ୍ଷିତ ମହାରାଜ କିଭଳି ପ୍ରଶ୍ନ ପଚାରୁଛନ୍ତି। ହେ ଗୁରୁଦେବ, ମୋର ଗୋଟିଏ ପ୍ରଶ୍ନ, ମୁଁ ତ ଶୁଣିଲି ଦ୍ୱିତୀୟ ସ୍କନ୍ଦରେ କହିଛନ୍ତି, ତୃତୀୟ ସ୍କନ୍ଦରେ କହିଛନ୍ତି, ଚତୁର୍ଥ ସ୍କନ୍ଦରେ ଯାହା କହିଛନ୍ତି, କିନ୍ତୁ ପଞ୍ଚମ ସ୍କନ୍ଦ ଶେଷରେ ଆପଣ ଯେଉଁ କହିଲେ ଯିବ ନିଶ୍ଚିତ ନର୍କକୁ ଯିବ, ପାପ କର୍ମ କଲା ମାନେ ନର୍କକୁ ଯିବ, କିନ୍ତୁ ମୋର ଗୋଟେ ପ୍ରଶ୍ନ, ଅଧୁନେୟ ମହାଭାଗ, ହେ ମହାଭାଗ, ଯଥେବ ନରକାନ୍ନର, ନରକାନ୍ ବହୁ ବଚନ ଅଛି, ଗୋଟିଏ ମଣିଷ ନର୍କକୁ ଥରେ ଗଲେ ଗୋଟିଏ ଡିପାର୍ଟମେଣ୍ଟ ରହୁନି, ବହୁ ଡିପାର୍ଟମେଣ୍ଟ, ନର୍କରେ ଅଠେଇଶଟା ଡିପାର୍ଟମେଣ୍ଟ ଅଛି ଦଣ୍ଡ ପାଇଁ, ଗୋଟିଏ ବ୍ୟକ୍ତି ଗୋଟିଏ ଡିପାର୍ଟମେଣ୍ଟରେ କେତେ ଥର ଦଣ୍ଡ ପାଇକି ପୁଣି 28ଟା ଡିପାର୍ଟମେଣ୍ଟରେ ଘୁରୁଛି ତାର ହିସାବ ନାହିଁ। ମୁଁ ନର୍କର କେତୋଟି ନର୍କର ବର୍ଣ୍ଣନା ଆପଣଙ୍କୁ କହିବି। ଏ ଦଣ୍ଡ ସବୁ ଆମେ ଭୋଗିଛେ ଆଜ୍ଞା, ଆଉ ଭୋଗିବାନି। ଏ ଜାଣନ୍ତି ଲୋକମାନେ, ଜାଣନ୍ତି ନା ବି ଲୋକମାନେ ଭାବୁଛନ୍ତି ଆଉ ଦଣ୍ଡ ଫଣ୍ଡ ବୋଲି କିଛି ନାହିଁ। ତୁମେ ସରକାର ନିୟମ ଭାଙ୍ଗିଦେଲ, ତୁମକୁ ଜେଲ୍ ଯିବାକୁ ପଡ଼ିବ। ତୁମେ ଭଗବାନଙ୍କର ନିୟମକୁ ଭାଙ୍ଗିଦେବ, ନିୟମ ଦଣ୍ଡ ନାହିଁ। ମନେ ରଖନ୍ତୁ, ଭଗବାନଙ୍କର ଜେଲ୍ ନର୍କପୁରଟା କେଉଁଠି? ପାତାଳ ହେଉଛି ସବୁଠୁ ନିମ୍ନ ଦେଶ। ଏ ସାତ ନୀଚ ଦେଶ ଭିତରେ ପାତାଳ ହେଉଛି ନୀଚ ଲୋକ। ଏଇଟା ଭୁଲ ଲୋକ ନା, ତଳକୁ ଅଛି ତଳ, ଅତଳ, ପାତାଳ, ବିତଳ, ରସାତଳ, ତଳାତଳ, ପାତାଳ। ଏ ପାତାଳ ଲୋକ ହେଉଛି ନୀଚ। ପାତାଳ ତଳେ ଅଛନ୍ତି ଭୂଗର୍ଭ ସାଗର। ଭୂଗର୍ଭ ସାଗର ଆଉ ପାତାଳ ଭିତରେ ନର୍କ। ଏଇଠୁ କେତେ ରାସ୍ତା? ଭାଗବତରେ ତା ବି ଲେଖାଇଲି 99,000 ଯୋଜନ। ସେଟା ଭଗବାନଙ୍କର ଜେଲ୍ ଡିପାର୍ଟମେଣ୍ଟ। ଆଉ କେମିତି ଦଣ୍ଡ ଦିଆଯିବ ଆଜ୍ଞା? ଏଠି ଆଜିକାଲି ଜେଲ୍ ମାନଙ୍କର ନେତାମାନଙ୍କ ପାଇଁ ଏସି ରୁମ୍ ହେଇଗଲାଣି, ମାଂସ, ଟିଭି। ଏଠି ତ ଦଣ୍ଡ ଟିକେ କମ୍ ଅଛି, ଫେସିଲିଟି ବି ଅଛି, ସେଠି ତା ନା। ଏଇ 99,000 ଯୋଜନ ହେଉଛି କେବଳ ତପ୍ତ ବାଲୁକା ପଥ, ଗୋଟେ ଗଛ ନାହିଁ, ଉପରୁ ପୁରା ଖରା, ପଞ୍ଚମ ସ୍କନ୍ଧ ପଡ଼ିବେ। ଜୀବକୁ ଘୋଷାରି ଘୋଷାରିକା ଧରିକି ନିଆଯିବ। ଜୀବ ଖାଲି ମୂର୍ଚ୍ଛା ମାରୁଥିବ ଏବଂ ପାଣି ମାଗୁଥିବ। 99,000 ଯୋଜନ ପଥ। ଆପଣଙ୍କ ଏଇଟା ମଲା, ଏଇଟା ସବୁ ଗୁଲିଖୋର କଥା। ମରିଗଲେ ତ ସରିଗଲା, ଶରୀର ତ ଏଠି ପଡ଼ିକି ରହିଲା, ଆଉ ଦଣ୍ଡ କିଏ ପାଉଛି? ମୁଁ ଏ ଲୋକ ଆଜିକାଲି ଟୋକାଙ୍କୁ କହୁନାହାନ୍ତି, କିଏ ଆଜିକାଲି ଶିକ୍ଷିତ ଲୋକଙ୍କୁ କହୁନାହାନ୍ତି, ସେ ବିଶ୍ୱାସ କରିବେ? ଆଉ ମରିଗଲେ ତ ସରିଗଲ, ଆଉ ଗୋଟେ ଦଣ୍ଡ ପୁଣି କ'ଣ? ଗୋଟେ ନର୍କପୁରକୁ ଯିବେ? ଏଇଟା କଳ୍ପନା କଥା, ବାବାଜୀ ଆମକୁ ଡରିବା ପାଇଁ ଏମିତି କହୁଛ? ନାହିଁ ଆଜ୍ଞା, ମରିଗଲେ ସରିଯାଉ। ମରଣଟା କାହାର ହେଉଛି? ପଞ୍ଚଭୌତିକ ଦେହଟାର, ସ୍ଥୂଳ ଦେହଟାର ମରଣ ହେଉଛି ନା ଆଉ ମନର ମରଣ ହେଉଛି? ମନ ମରିଯାଉଛି କି? ମନ, ବୁଦ୍ଧି, ଅହଙ୍କାର ଇଏ ମରୁନାହାନ୍ତି। ଇଏ ବୈକୁଣ୍ଠକୁ ନଗଲା ପର୍ଯ୍ୟନ୍ତ ଇଏ ବିରଜାରେ ତାହେଲେ ପଶିବେ। ବିରଜା ପାରରେ ହେଉଛି ବୈକୁଣ୍ଠ। ବିରଜା ନଦୀରେ ପଶିଲା ପରେ ମନ, ବୁଦ୍ଧି, ଅହଙ୍କାର ନଷ୍ଟ ହେବ, ତାପରେ ଚିନ୍ମୟ ସ୍ୱର ପାଏ। ତା ପୂର୍ବରୁ ମନ ଅଛି। ଏ ଶରୀର, ଶରୀର ତ ସବୁବେଳେ ମୃତ୍ୟୁ, ସ୍ୱରଟା ମରିବା ଜିନିଷ ନା, ଏଥିରେ କ'ଣ ଅଛି? ଆତ୍ମା ଅଛନ୍ତି ବୋଲି ଚାଲିଛି, କିନ୍ତୁ ଆତ୍ମା କାହାକୁ ନେଇକି ଚାଲିଛି? ମନକୁ ନେଇକି। ଅନାଦି କାଳରୁ ମନ ଯେଉଁ କର୍ମ କରିକି ଆସିଛି, ଆତ୍ମା ପରମାତ୍ମା ତାକୁ ସାହାଯ୍ୟ କରିକି ଚାଲିଛନ୍ତି। ମନଟା ରହିଥିବ, ଯେମିତି ଆପଣ ଦିନମାନେ କର୍ମ କରିଛନ୍ତି, ଶୋଇବାଟା କ'ଣ କି? ଶୋଇବାଟା ଗୋଟେ ମରଣ ଆଜ୍ଞା। ଏ 2 ଘଣ୍ଟା ପାଇଁ ମରୁଛି କିଏ, ନହେଲେ କିଏ 8 ଘଣ୍ଟା ପାଇଁ ମରୁଛି, ଆଉ ସବୁଦିନ ମରିଯିବ? ଏଇଟା ମରଣଟା ମଲା ବେଳେ ଶରୀର ହେତେ କିଛି କାର୍ଯ୍ୟ ଅଛି? ଶୋଇଲା ବେଳେ କିଏ କ'ଣ କରୁଛି ମୋତେ କହିଲେ? ଆପଣଙ୍କ ଶରୀର କୌଣସି ଇନ୍ଦ୍ରିୟ କାମ କରୁନି, କିନ୍ତୁ ଗୋଟିଏ ଇନ୍ଦ୍ରିୟ କାମ କରୁଛି, କିଏ? ମନ। କେମିତି? ଆଚ୍ଛା, ଆପଣ ଶୋଇଥିଲେ ବୋଲି ଆପଣ କେମିତି ଜାଣିଲେ ମୋତେ କହିଲେ? ମନ ଦ୍ୱାରା ଜାଣିଲେ ନା। ତେଣୁ ସବୁ ମରିଗଲା ପରେ ବି ଏ ଶରୀର ସବୁ ପାର୍ଟ ମରିଗଲା ବେଳେ ବି ମନ ଯାଇକି ଚେଇଁକି ରହିଛି, ନହେଲେ ମନ କେମିତି ଜାଣିଲା ମୁଁ ଶୋଇଥିଲି ବୋଲି? ଆଚ୍ଛା, ମନ ଯଦି ମରିଯାଇଥିଲା, ମନ ଯଦି ଶୋଇଯାଇଥିଲା, ତାହେଲେ ମନ କେମିତି ଜାଣିଲା ସ୍ୱପ୍ନ ମୁଁ ଦେଖିଛି ବୋଲି? ଉଠିଲା ପରେ ଆପଣ କହୁଛନ୍ତି ମୁଁ ସ୍ୱପ୍ନ ଦେଖିଛି, କେମିତି ଜାଣିଲା? ଯୁକ୍ତିରେ କାଟିଦେବେ ଆପଣ ଭାଗବତକୁ ଆଜ୍ଞା? ଆପଣ ଯଦି ଭାଗବତକୁ ଯୁକ୍ତିରେ କାଟିଦେବେ ତାହେଲେ ସଂସାର ଆଉ ଚଳିବନି। ଭଗବାନଙ୍କର ବାଣୀ କି କୌଣସି ପଣ୍ଡିତ ନାହିଁ। ଆସନ୍ତୁ, ଆମେ ତ ଡାକୁଛୁ ଜଣ ଜଣକୁ, ଆସନ୍ତୁ ଆପଣ ଯୁକ୍ତିରେ ପ୍ରାସ୍ତ କରନ୍ତୁ, ପାରିବେ ନା? ଭାଗବତରେ ସବୁ ବିଜ୍ଞାନ ଦିଆଯାଇଛି। ଆପଣ ମରିଯାଉଛନ୍ତି କିନ୍ତୁ ମନ ମରୁନି, ମନ ଶୋଇବା ଅବସ୍ଥାରେ ବି ବଞ୍ଚିକି ରହିଛି, ଏ ଶରୀର ପଡ଼ିକି ମରିଛି। ଏବେ ଯେତେବେଳେ ମୃତ୍ୟୁ ହେଇଯିବ ଏ ଶରୀରଟା ଚାଲିଯିବ ଆଜ୍ଞା, ପଞ୍ଚଭୌତିକ ଶରୀର ନଷ୍ଟ ହୋଇଛି କିନ୍ତୁ ମନ ରହିଥିବ। ମନ, ବୁଦ୍ଧି, ଅହଙ୍କାରକୁ ନେଇକି ଯିବେ। ସୁଖ ଦୁଃଖଟା କିଏ ଭୋଗୁଛି? ମନ ହିଁ ଭୋଗୁଛି। ସ୍ୱପ୍ନରେ ଆପଣ ଦେଖିବେ ଗୋଟେ ଚୋର ଆସିକି ଆପଣ ତଣ୍ଟିକି ଧରୁଛି, ଆପଣ ଶରୀର ପଡ଼ିକି ରହିଥିବ କିନ୍ତୁ ମନ ଦୁଃଖ ଭୋଗୁଥିବ, ଓ ମୋତେ କଷ୍ଟ, ମୋତେ ମାରିଦେଲେ, ଏମିତି ଆପଣ ହେଉଛନ୍ତି ନା? ମନ ଭୋଗୁଛି ନା? ଆଉ ଉଠିଲା ପରେ ବି ସେ ମନ ଚିନ୍ତା କରୁଛି, ଆରେ ମୁଁ ଏତେ କଷ୍ଟ ପାଇଥିଲି। ଆଉ ଏଠି ଯେଉଁ କର୍ମ ଗୁଡ଼ା କରିଛନ୍ତି ସେ କର୍ମର ପ୍ରତିକ୍ରିୟା ତାହେଲେ ନର୍କପୁରରେ ମନ, ବୁଦ୍ଧି, ଅହଙ୍କାରକୁ ନେଇ ଗୋଟେ ଯାତନା ଶରୀର ଦିଆଯିବ। ସେଇ ଶରୀରରେ ସବୁ ମନ ତ ଉପଲବ୍ଧି କରିବ, ଶରୀରରୁ କ'ଣ ଅଛି? ସୁଖ ଦୁଃଖଟା ମନ ଉପଲବ୍ଧି କରିଛି ନା। ଆପଣ କିଏ ଗାଳି ଦେଲା ବେଳକୁ, ଏ ବଦମାସ, ମୁଁ କହିଦେବି ଆପଣଙ୍କୁ, ଏ ବଦମାସ, ଆପଣ ଶରୀରରେ କ'ଣ ଅସୁବିଧା ହେଇଗଲା କୁହନ୍ତୁ? ଆପଣଙ୍କୁ ଆଜ୍ଞା କହିଦେଲେ, ଆପଣଙ୍କର କ'ଣ ଶରୀରର ଅସୁବିଧା ହେଇଗଲା? କିନ୍ତୁ ମନ ସାଙ୍ଗେ ସାଙ୍ଗକୁ ଦେଖ, ମୋତେ ବଦମାସ କହିଦେଲା, ମନ ସବୁ ବିଚାର କରୁଛି, ମୋତେ ଆଜ୍ଞା କହିଦେଲା, ମନ ଖୁସି ହେଇଯାଉଛି। ବଦମାସ କେତେବେଳେ ମନ ରାଗି ଯାଉଛି, ମନ ସବୁ ସୁଖ ଦୁଃଖ ଭୋଗୁଛି ନା, ମରିଗଲା ପରେ ବି ଏ ମନ ଯାହା ଯାହା କରିଥିବ ଏ ଦର୍କ ଦରବାରରେ, ଯମରାଜଙ୍କ ଦରବାରରେ ହିସାବ। ମୁଁ 28ଟା ନର୍କ କଥା କହିବି ନା, 5-7ଟି ନର୍କ କଥା କହୁଛି, ଆପଣ ଶୁଣନ୍ତୁ ଆଜ୍ଞା। କେତେଜଣ ଲୋକ ନର୍କକୁ ଯିବେ କଳି ଯିବେ, ଆଙ୍କ ସଂଖ୍ୟା ବେଶୀ। ବର୍ତ୍ତମାନ ଯମରାଜଙ୍କୁ ଫୁରସତ ନାହିଁ, 24 ଘଣ୍ଟା ଡ୍ୟୁଟି, ବର୍ତ୍ତମାନ ଓଭର ଡ୍ୟୁଟି ବଢ଼େଇ ସାରିଲେ, ଯମରାଜଙ୍କୁ ବର୍ତ୍ତମାନ ଫୁରସତ ନାହିଁ। କେହି ତ ଉପରକୁ ଗଲେ ତ ଯମରାଜ ଖଲାସ ହେବେ, ସବୁ ଏଇଠୁ ଗଲେ ନର୍କକୁ, ପୁଣି ନର୍କକୁ ଏଠିକା, ଉଚ୍ଚ ଲୋକ କାହିଁ ଯିବାକୁ ନାହିଁ। ସେଥିପାଇଁ ଏଠି ଜାମ, ବର୍ତ୍ତମାନ ଲୋକ ସଂଖ୍ୟା ବେଶୀ। ଆଉ କାହିଁକି ଲୋକ ସଂଖ୍ୟା ବେଶୀ? ଆରେ ଉପରକୁ ତ ଗଲା ହବ କେହି, ଉର୍ଦ୍ଧେ ଗଚ୍ଛନ୍ତି ସତ୍ତୋଷା, ସତ୍ୟଗୁଣରେ କର୍ମ କଲେ ମୃତ୍ୟୁ ସମୟରେ ଟିକେ ଉପରକୁ ଯିବ। ମଧ୍ୟ ତିଷ୍ଠତି ରାଜସା, ମଝିରେ ରଜଗୁଣ ସମ୍ପନ୍ନ ଲୋକଗୁଡ଼ା ରହିବ। ଆଉ ରଜଗୁଣ କର୍ମ ତ ସବୁ କରୁଛନ୍ତି, ରଜଗୁଣ ରଜତମ ଗୁଣ କର୍ମ କରିବେ ନର୍କକୁ ଯିବେ, ପୁଣି ଏଠି କର୍ମିକ ମେଳାରେ ଜନ୍ମେ, ପୁଣି ରଜତମ କର୍ମ କରିବେ, ପୁଣି ନର୍କକୁ ଯିବେ। ଜଘନ୍ୟ ଗୁଣବୃତ୍ତି ସା ଅଧୋ ଗଚ୍ଛନ୍ତି ତମସା, ଏଇଟା ତମ ଗୁଣ ରହିବେ, ସେ ପଶୁପକ୍ଷୀ ଯୋଗ। ଆଉ ଏଠି ଜାମ ବର୍ତ୍ତମାନ, ଆଉ ଯମରାଜଙ୍କୁ ବର୍ତ୍ତମାନ ଫୁରସତି ନାହିଁ, କେତେ ବାଡ଼ାପିଟି କରିବେ। ଯମରାଜଙ୍କ ପୋଷ୍ଟ ଆଜ୍ଞା ବ୍ରହ୍ମାଙ୍କ ପୋଷ୍ଟ ସହିତ ବି ଚେଞ୍ଜ ହୁଏ, ଜଣେ ଜଣେ ଯମରାଜ ହୁଅନ୍ତି। ଏଠି ପୋଷ୍ଟ ଅଗ୍ନିଦେବତା, ବାୟୁଦେବତା, ବରୁଣ, ଯମରାଜ, ଆଉ ବହୁତ ନିୟମ କାନୁନ ତାଙ୍କ ନିକଟରେ। ଯମରାଜ ମାନେ କ'ଣ? ଆମର ଯେଉଁ କୋର୍ଟ ଫୋର୍ଟ ବ୍ୟବସ୍ଥା କରାଯାଇଛି, ଏଇଟା ପୁରା ଭଗବାନଙ୍କର ଭାଗବତର କପିକୁ ନେଇ କରାଯାଇଛି। ଆପଣ କ'ଣ ଭାବୁଛନ୍ତି ଏଇଟା ମିଛର କି? କୋର୍ଟରେ ଜଜ୍ର ଜଣେ ପେସ୍କାର ଥାଏ, ଯମରାଜ ହେଉଛନ୍ତି ଭଗବାନଙ୍କ ଦରବାରର କ'ଣ କୁହନ୍ତି ସେଇଟା, ଆମର ଓକିଲ ନାହିଁ, ଆମର ହଁ ହାକିମ, ଓଡ଼ିଆରେ ହାକିମ କୁହନ୍ତି, ଜଜ୍। ଆଉ ତାଙ୍କର ପେସ୍କାର କିଏ? ଚିତ୍ରଗୁପ୍ତ। ପେସ୍କାର କେବଳ ଲେଖାପଢା କରିବ ନା, ପେସ୍କାର। ଆଉ କୋର୍ଟ କ'ଣ ଆଗେ ପୋଲିସ ଡିପାର୍ଟମେଣ୍ଟ ଆସିକି ଆଗ ବାଡ଼େଇଦେବ? କୋର୍ଟରୁ ଲେଖା ଆସିଲା ପରେ ନା, କୋର୍ଟ କେସ୍ କରି କେସ୍ଟା ହେଲା ତ ସେଟା ପୋଲିସ ଡିପାର୍ଟମେଣ୍ଟକୁ ଯିବ। ସେ କୋର୍ଟ ଡିପାର୍ଟମେଣ୍ଟ ତାଙ୍କର ଚଳେଇଛନ୍ତି କେଉଁଠି? କୋର୍ଟ ଡିପାର୍ଟମେଣ୍ଟଟା ନର୍କପୁର ନାହିଁ, ନର୍କପୁରଟା ଜେଲ, ଜେଲ୍ଟା ଯେମିତି ଆମର ଏଠି ଅଲଗା। ଏ ପିଲା ଏ ପାଟି କରି ଯେଭଳି ଏଠି ଆମର ଆପଣଙ୍କର ଏଠି କୋର୍ଟ କୋର୍ଟ ଅଛି ବାଲେଶ୍ୱର, ଜଲେଶ୍ୱର, ଜଲେଶ୍ୱରର କୋର୍ଟଟା ଅଲଗା ଆଉ ପୋଲିସ ଷ୍ଟେସନ ଅଲଗା, ସତ କି ନାହିଁ? ଭଗବାନ ଏଗୁଡ଼ା ସବୁ ଭଗବାନଙ୍କର ଭାଗବତ କପି କରି କରାହେଇଛି, ପୁଣି ଇଏ ବୁଦ୍ଧି କେଉଁଠୁ ପାଇବେ? ମଣିଷର ବୁଦ୍ଧି କେଉଁଠୁ ଆସିବ? ଏଠି ଦେଖୁନାହାନ୍ତି, ଭଗବାନଙ୍କ ଦରବାରରେ ଜେଲ୍ଟା ଅଲଗା, ନର୍କପୁରଟା ଅଲଗା। ଯମରାଜ କେଉଁଠୁ ରୁହନ୍ତି? ନର୍କପୁରରେ ନାହିଁ, ପିତୃଲୋକରେ ରୁହନ୍ତି, ପିତୃଲୋକ ସେଇଠି ସବୁ ଦରବାର, ସେଇଠି ଚିତ୍ରଗୁପ୍ତ ରୁହନ୍ତି, ସବୁ ରୁହନ୍ତି ଧର୍ମରାଜ, ସିଏ ସବୁ ହିସାବ କରନ୍ତି କିଏ କେଉଁ କର୍ମ କରିଛି। ମନ ବୁଦ୍ଧି ଅହଙ୍କାର ଉଣ୍ଡେଇକି ଯେତେବେଳେ ଯିବକୁ ନେଇ ସେଠି ପକାଯିବ, ଚିତ୍ରଗୁପ୍ତ ରେଡ଼ି କରି ରଖିଥିବ ଫାଇଲ, ଆଜ୍ଞା ଜୀବନ ସାରା ଏଇଆ କରିଛି, ଆଉ ପଠାଅ ସେ ନର୍କ ଡିପାର୍ଟମେଣ୍ଟକୁ। ଯେମିତି ଏଠି ଚୋରି କଲା ପରେ କୋର୍ଟରୁ ଅର୍ଡ଼ର ଆସିଗଲା ପରେ ପୋଲିସ ଆସୁଛି ଧରିକି ନେଇକି ଢୁକେଇ ଦେଉଛି, ଆଉ ଗୋଟେ ଚୋର ପାଇଁ ଆଜ୍ଞା ସବୁ ସବୁ ଚୋର ପାଇଁ ଗୋଟିଏ ଦଣ୍ଡ କି? ସାଇକେଲ ଚୋରକୁ ଯେମିତି ଯେଉଁ ଗୋଟେ ଜାଗାରେ ରଖାହେଉଛି, ମଣିଷ ମର୍ଡ଼ରକୁ ସେ ଜାଗାରେ ରଖାହେଉଛି, ନେତାମାନଙ୍କୁ ସେ ଜାଗାରେ ରଖାହେଉଛି, ସମସ୍ତଙ୍କ ପାଇଁ ଡିଫରେଣ୍ଟ ଡିଫରେଣ୍ଟ ଦଣ୍ଡ। ଏଠି ସେଭଳି ମନେ ରଖ, ମୁଁ 5-7ଟି ନର୍କ କଥା ମୁଁ କହୁଛି। ଗୋଟିଏ ନର୍କ ଅଛି ବୈତରଣୀ ନର୍କ, ସେ ନାମ ଏସବୁ ପଞ୍ଚମ ସ୍କନ୍ଦର, ଯାହାର ଭାଗବତ ଅଛନ୍ତି 26 ଅଧ୍ୟାୟ ଟିକେ ଖୋଲିକି ଦେଖନ୍ତୁ, ପଞ୍ଚମ ସ୍କନ୍ଦ 26 ଅଧ୍ୟାୟ। ବୈତରଣୀ ନର୍କରେ କେଉଁମାନେ ଯାଆନ୍ତି? ଯେଉଁମାନେ ରାଜା ହୋଇଥାନ୍ତି, ଯେଉଁମାନେ ଉଚ୍ଚ ପଦବୀ ପଦବୀର ଅଫିସର ବା ଦାୟିତ୍ୱରେ ଅଛନ୍ତି, କିନ୍ତୁ ତାଙ୍କ ଦାୟିତ୍ୱକୁ ଠିକ୍ ଭାବରେ ଚଳେଇ ନାହାନ୍ତି, ପାତର ଅନ୍ତର କରିଛନ୍ତି, କେତେ ସୂକ୍ଷ୍ମ। ଏଇଟା ଶୁଣିକି ତ ପରେ କିନ୍ତୁ ମହାରାଜ ତାଙ୍କ ଅନ୍ତର ବ୍ୟାକୁଳ ହେଇଗଲା, ଏଇ ସମସ୍ତେ ତ ନର୍କକୁ ଯିବେ, କିଏ ବି ପାତର ଅନ୍ତର କରିଛି, ଠିକ୍ ସେ ଡ୍ୟୁଟି କରେନି, ସେ ନର୍କକୁ ଯିବ। ଆଉ ସେଠି ଜନ୍ତୁମାନେ ଅଛନ୍ତି ଭୟଙ୍କର, ବୈତରଣୀ ନର୍କରେ ଜନ୍ତୁମାନେ ତାଙ୍କୁ ସବୁ ଭକ୍ଷଣ କରିବେ। ପୁୟଦା ନର୍କ, ପୁୟଦା ନର୍କକୁ କିଏ ଯିବ? ଯେଉଁ ସ୍ୱାମୀ ସ୍ତ୍ରୀ ମାନେ ଭାଗବତ ଧର୍ମର ନିୟମ ନ ମାନିକି ଆଜିକାଲି ସବୁ ଏସବୁ ଯିବେ, ଏ ବାପା ମାଙ୍କ ସେବା କରିବା ପାଇଁ, କିଛି ବାପା ମାଙ୍କର ସେବା ନାହିଁ କି ଠାକୁର ପୂଜା ନାହିଁ, କିଛି ନାହିଁ, ଖାଲି ଭୋଗ କରିବୁ, ଚୁଟି କାଟିକି ଜିନ୍ ପ୍ୟାଣ୍ଟ ପିନ୍ଧିକି ବୁଲିଲେ ରାସ୍ତାରେ, ଯା ବାପା ଏଠି ବୁଲୁଥା, ସେଠି ପୁୟଦା ନର୍କରେ ପଶିବୁ, ମଳ ମୂତ୍ର କଫ ଭାତ ପିତ ବୁଢା ହବ ନର୍କରେ। ସେଇ ସେଇ ଏଠି ଆଉ ରମଣଟା ଆଜ୍ଞା କ'ଣ, ଭୋଗଟା କ'ଣ, କାହା ସହିତ ଆମେ ଭୋଗ କରୁଛେ? ମଣିଷ ଯୋଉ ଭୋଗରେ ପାଗଳ ହେଇଛି, କାହାକୁ ଭୋଗ କରୁଛି? ଏ ମଳମୂତ୍ର କଫ ବାତ ପିତ ସ୍ୱରକୁ ଭୋଗ କରୁଛି ନା? ଏ ସ୍ୱରଟା ସୁନ୍ଦର କାହାକୁ ନେଇକି? କଫ ବାତ ପିତକୁ ନା? ଏଇଟା କଫ ବାତ ପିତଟା ସମାନ ଅଛି ବୋଲି ସ୍ୱରଟା ସୁନ୍ଦର ଦେଖାଯାଉଛି। ଦଶ ବାରଟା ଝାଡ଼ ଝାଡ଼ ହେଇଯାଉନି, ଦେଖିବେ ଡାଇରିଆ ହେଇଗଲା, ସରଲା ସୁନ୍ଦର। ଆଉ ଏ କଫଟା ଅଛି ବୋଲି, ଏ ମଳମୂତ୍ରଟା ଅଛି ବୋଲି ସ୍ୱରଟା ସୁନ୍ଦର, ଏହାକୁ ଭୋଗ କରୁଛ ନା? ଆଉ ଏଠି ଏହାକୁ ଭୋଗ କରୁଛ, ଏହାର ପ୍ରତିକ୍ରିୟା ଦିଆଯିବ ସେଠି ଭୋଗ। ଯେଉଁମାନେ ମଦ୍ୟପାନ କରୁଛନ୍ତି, ଆପଣ ଏଠି ଶୁଣୁଛନ୍ତି, ଏଗୁଡ଼ାକ ଶୁଣିକି ତ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ତାଙ୍କ ମୃତ୍ୟୁ କଥାକୁ ଭୁଲି ଯାଇକି ପଚାରୁଛନ୍ତି, ଜୀବ କିଭଳି ଉଦ୍ଧାର ହବ, ରାସ୍ତା ମଧ୍ୟ ଦିଅନ୍ତୁ। ଏ ଯେଉଁମାନେ ମଦ୍ୟପାନ କରନ୍ତି ସେମାନେ ଗୋଟିଏ ନରକକୁ ଯାଆନ୍ତି, ଅୟପାନ ନରକ। ଅୟପାନ ନରକର ଦଣ୍ଡ କ'ଣ? ମଦ୍ୟପାନ କରିବା ଆଜ୍ଞା ବ୍ରହ୍ମହତ୍ୟା। କାରଣ ମଦ୍ୟପ ଆଗେ ଗୋଟେ ଭୁଲ କରୁଛି, ତା ସେ ମଦ୍ୟପାନ କଲା ମାନେ ତାର ପିତୃପୁରୁଷ ତା ହାତରୁ କେହି ଜଳ ନେବେ, କାରଣ ପିତୃପୁରୁଷ ଅନେକ ରହିଛନ୍ତି ନା। ମୋ ବଂଶରେ କିଏ ଗୋଟେ ସୁନ୍ଦର ପୁଅ ଆସିବ, ସେ ଟିକେ ଭଗବତ ଭକ୍ତ ହେଇଥିବ, ମୋତେ ଟିକେ ଅର୍ପଣ କଲେ ମୁଁ ଟିକେ ନିଚ ଜନିରୁ ଉଦ୍ଧାର ପାଇବି, ସେ ଅନେକ ରହିଛନ୍ତି ନା। ଆଉ ଯେଉଁମାନେ ମଦ୍ୟ ମାଂସ ଭକ୍ଷଣ କରୁଛନ୍ତି, ତାଙ୍କ ହାତରୁ ପିତୃପୁରୁଷ ଜଳ ନେଇକି ସେ ନିଚକୁ ଯିବେ ନା କ'ଣ? ଆଉ ଯିଏ ମଦ୍ୟପାନ କରୁଛି ସେ ବ୍ରହ୍ମହତ୍ୟା କରୁଛି, କାହିଁକି ବ୍ରହ୍ମହତ୍ୟା କରୁଛି ନା? ନିଶ୍ଚିତ ସେ ଭୁଲ କରିବ, ନିଶ୍ଚିତ ଭୁଲଟା କରି ନିଶ୍ଚିତ ଗୁରୁଜନଙ୍କୁ ଅପମାନ କରିବ, ଏବଂ ତାର ବଂଶଧର ପାଇଁ ବି ଗୋଟେ କଳଙ୍କ ସେ କରିଦେଉଛି। କାରଣ ସିଏ ମଦ୍ୟପାନ କଲା ପରେ ତାର ଶରୀର ଉତ୍ତେଜନା ହେଲା ପରେ ଶରୀର କୋଷ ଗୁଡ଼ିକ ଉତ୍ତେଜନା ହେଉଛନ୍ତି କି ନାହିଁ? ତା ନିକଟରେ ଯେଉଁ ସନ୍ତାନ ଜନ୍ମ ହେଉଛି, ସିଏ ତାଙ୍କ ପିତୃପୁରୁଷ ପାଇଁ କ'ଣ କରିବ? ଚିନ୍ତା କର, ଏମାନେ ଏଠି ଯେଉଁମାନେ କୋଲ୍ଡ ବିୟର ପିଉଛନ୍ତି, ସେଠି ହଟ୍ ଆଇରନ୍ ପିଇବେ। ଭାଗବତ ଅୟପାନ ନର୍କ, ଅୟ ମାନେ ତପ୍ତ ଲୁହା, ଭାଗବତ ଲେଖା ହେଇଛି ମୁଖକୁ ଖୋଲିକି ଯମଦୂତ ମାନେ ଲୁହା ଟକ୍ ଟକ୍ ହେଇକି ଫୁଟୁଥିବ ତା ପାଟିରେ ପୁରେଇବେ। ପଢ଼ନ୍ତୁ ଆଜ୍ଞା, କଳ୍ପନା ନାହିଁ, ଓଡ଼ିଆ ଭାଗବତରେ ବି ସବୁ ଲେଖା ହେଇଛି। ଇଏ ଦଣ୍ଡ ଆଜୁ ସୋରି ଏ ସମାଜରେ ଲୋକମାନେ ଆଜ୍ଞା ଆକୁ ଭୁଲିଗଲେଣି। ଲୋକମାନେ ଭାବୁଛନ୍ତି ଏସବୁ କିଛି ନାହିଁ, ମ କିଛି ନାହିଁ, କେଉଁଗୁଡ଼ାକ ସବୁ କିଛି ନାହିଁ। ଚିନ୍ତା କରି ଦେଖନ୍ତୁ କେମିତି, ଆଉ ଯେଉଁମାନେ ମାଂସ ଖାଉଛନ୍ତି, ପର ଜୀବ ମାରିକି ଖାଉଛନ୍ତି, ମାଛ ମାଂସ ପର ଜୀବକୁ ମାରିକି ଶରୀର ନିଜ ଶରୀରକୁ ପୋଷଣ କରୁଛନ୍ତି, ଜୀବ ମାରିକି ସେମାନେ ଗୋଟେ ନର୍କକୁ ଯିବେ, ସେମାନେ କୁମ୍ଭୀପାକ ନର୍କ। କୁମ୍ଭୀପାକ ନର୍କରେ ଯମଦୂତ ମାନେ, ଆପଣ ତ ମନ ଥିବ ନା, ମନ ବୁଦ୍ଧି ଅହଙ୍କାର ନେଇ ଗୋଟେ ଶରୀର ଦିଆହେଇଥିବ, ଆଉ ମନ ଯଦି ଶୋଇଗଲା ପରେ ବି ମନ ଚିନ୍ତା କରିପାରୁଛି, ଆପଣଙ୍କୁ ଆଉ ଗୋଟେ ଶରୀର ମିଳିଲେ କ'ଣ ମନ ଚିନ୍ତା କରିପାରିବେନି? ସେ ମନଟା ଅଛି ନା, ଆପଣଙ୍କ ଶରୀର ଯେତେବେଳେ କଟା ହଉଥିବ, ମାଂସ କାଟିକି ଦଣ୍ଡିପାଲାରେ ଓଜନ କରିକି, ଏଠି ଯେମିତି ଦଣ୍ଡିପାଲାରେ ଓଜନ କରିକି ଆଣୁଛନ୍ତି କୁକୁଡ଼ା, ଏଇ ଛକରେ ମୁଁ ଦେଖିକି ଆଇଲି, ସେ ସେଇଭଳିଆ ଓଜନ କରିକି ଆପଣଙ୍କୁ କାଟିକି ତପ୍ତ ତୈଳେ ଯମଦୂତେ ଉପନ୍ଧୟନ୍ତି, ତତଲା ତେଲରେ ଯମଦୂତ ମାନେ ରନ୍ଧନ କରିକି ଭୋଜନ କରିବେ। ଆପଣ ବିଜ୍ଞାନ ଯାହା ଲେଖି ସେ ମାନନ୍ତୁ, ବିଜ୍ଞାନ ଯଦି ଲେଖିଛି ସବୁ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ଅଛି, ଏଇଟା କ'ଣ ଏଇ କ୍ଷେତ୍ରରେ ଲାଗୁ ହବ? ଆଉ କେତେ ଲାଗୁ ହବନି? ଗୋଟେ ଜୀବକୁ ମାରିଦେଲେ କ'ଣ ସମାନ ଏବଂ ବିପରୀତ ପ୍ରତିକ୍ରିୟା ଲାଗୁ ହବନି? ଏ କଥାଟା ଆମେ ଚିନ୍ତା କରୁଛେ, ବିଜ୍ଞାନ ଯଦି ଏ ଶିକ୍ଷା ଦଉଛି, ଏ ଶିକ୍ଷା ଆମକୁ କାହିଁକି ଦଉନି? ଏ ଶିକ୍ଷା ଦେବ, ଗୋଟେ ଜୀବକୁ ସୃଷ୍ଟି କରିବାର ଯଦି ଅଧିକାର ଆମର ନାହିଁ, ମାରିବାର ଅଧିକାର କି କି ଅଧିକାର ଅଛି, କି ଅଧିକାର ଅଛି? ଏସବୁ ନର୍କର ବର୍ଣ୍ଣନା ଅଛି, ଅସିତ ପତ୍ର ଅସିପତ୍ର ବର୍ଣ୍ଣ ନର୍କ, ଅସି ମାନେ ଖଡ଼କ। ଯମରାଜଙ୍କ ଦରବାରରେ ଯେଉଁମାନେ ଧର୍ମ ମାନନ୍ତି ନା, ଧର୍ମ ଭର୍ମ କ'ଣ, ଧର୍ମ କ'ଣ, ଭଗବାନଙ୍କ ନିୟମ କ'ଣ, ସେମାନେ ସେ ନର୍କକୁ ଯିବେ, ଧର୍ମଦ୍ରୋହୀ ସବୁ ଯିବେ ସେ ନର୍କକୁ। ଅସିପତ୍ର ବନ, ସେଠି ଯେଉଁ ବଣ ଅଛି, ସେ ବଣରେ ଅସି ମାନେ ଖଡ଼ଗ ଭଳିଆ ପତ୍ର, ଆମର ଯେମିତି କିଆ ବୁଦାରେ ଦେଖିଲେ ଯେମିତି କଣ୍ଟା, ସେଭଳିଆ ପତ୍ର ହେଇଥିବ, ଖାଲି ଧାର ଜମଲ ତ ମାନେ ସେଗୁଡ଼ାକ ଆଣିବେ, ତାକୁ କାଟିବେ ସବୁ, ସେ ଯନ୍ତ୍ରଣା ପାଉଥିବ। କେଉଁ ନର୍କରେ କେତେ ହଜାର ବର୍ଷ ପଡ଼ିକି ବି ତାର ହିସାବ, ନରକାନ ଏଠି କହୁଛନ୍ତି, ଯଥେବ ନରକାନ ନର, ମଣିଷ ଗୋଟିଏ ନର୍କ ନା, ଏ ସବୁ ନର୍କ ଅଠେଇଶଟା ନର୍କକୁ କେତେବାର ଘୁରୁଛି, ତାପରେ ଯମରାଜ ଚିନ୍ତା କରିବେ ତାର କର୍ମ ହିସାବରେ କେଉଁ ଜୋନି କିଛି ଯିବ। ସେଥିପାଇଁ ପରୀକ୍ଷିତ ମାନେ ପଚାରୁଛନ୍ତି, ନାନା ଉଗ୍ରଜାତନାତ୍ମୟ ତନ୍ମେ ବ୍ୟାଖ୍ୟାତ ମହର୍ଷି। ଆଜ୍ଞା ମୁଁ ଟିକେ ପଚାରୁଛି, ଜୀବ ଏଭଳି ନାନା ଉଗ୍ର ଯାତନା, ଏଠି ପୋଲିସ ବାଡ଼େଇବା ବେଳକୁ କେତେ କଷ୍ଟ ଲାଗୁଛି ଆଜ୍ଞା, ଏ ଆଇଡେକ୍ସ ଲଗେଇଦେଲେ କଥା ପଳେଇବ, ଯମରାଜଙ୍କର ପ୍ରହାର, ଯମଦୂତଙ୍କର ପ୍ରହାର କୋଟି କୋଟି ଗୁଣ ଅଧିକା ପ୍ରହାର, ସେଥିପାଇଁ ଲେଖୁଛି ଉଗ୍ର ଯାତନା।
ପରୀକ୍ଷିତ ମା ପଚାରୁଛନ୍ତି, ନାନା ଉଗ୍ର ଯାତନା ଯେସୁ ତାନ୍ ନରକାନ୍, ଯେଉଁ ନର୍କ, ନର୍କଟା କିଭଳି? କେବଳ ଉଗ୍ର ଯାତନା ଦିଆଯିବ, ଯଥା ଯେନ ଉପାୟନ, ଯଥା ମାନେ ଯେଉଁ ଉପାୟ ଦ୍ୱାରା ନ ଗଛେ ସେଠିକି ଯିବନି। ତନ୍ମେ ବ୍ୟାଖ୍ୟାତ ମହର୍ଷି ପରୀକ୍ଷିତ କହୁଛନ୍ତି, ସେଇଟା ମୋତେ ବ୍ୟାଖ୍ୟା କରିବ, ବ୍ୟକ୍ତି କ'ଣ କଲେ ସେ ଆଉ ନର୍କକୁ ନଯିବ। ଦେଖନ୍ତୁ କେତେ ବଡ଼ ସମାଜର ଉପକାର ଭାଗବତଙ୍କୁ କରିଛି। ସବୁଆଡ଼େ ନର୍କ ଖୋଲିବା ପାଇଁ ଡିପାର୍ଟମେଣ୍ଟ, ସରକାର କେଉଁଠି ଗୋଟେ ଡିପାର୍ଟମେଣ୍ଟ କରିଛି ଆଜ୍ଞା ନର୍କକୁ କେମିତି ନଯିବ? ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ, କୁକୁଡ଼ା ବିକିବା ପାଇଁ ଲାଇସେନ୍ସ, ଅଣ୍ଡା ବିକିବା ପାଇଁ ଲାଇସେନ୍ସ, ନର୍କକୁ ଯିବା ପାଇଁ ରାସ୍ତା, ନର୍କ ବନ୍ଦ କରିବା ପାଇଁ ରାସ୍ତା କେବଳ ଭାଗବତ କହୁଛନ୍ତି। ପରୀକ୍ଷିତ ପଚାରିଦେଲେ ଆଜ୍ଞା କେମିତି ଯିବ ନର୍କକୁ ନଯିବ, ସମସ୍ତେ ତ ଦୋଷ କରୁଛନ୍ତି। ତାର ଉତ୍ତର ସୁଖଦେବ ଗୋସ୍ୱାମୀ ଦେଉଛନ୍ତି, ଶ୍ରୀ ଶୁକ ଉବାଚ, ଏ ଗୋଟିଏ ଶ୍ଳୋକକୁ କହି କଥାକୁ ବିଶ୍ରାମ ଦେବା। 9 ବାଜିଲେ, କାଲି କେଉଁ ସମୟରେ କଥା ଆରମ୍ଭ ହେବେ? ଆପଣମାନେ କେଉଁ ସମୟରେ ଠିକ୍ ଆସିପାରିବେ? 5:30 ସୁଦ୍ଧା ଆସିପାରିବେ କି? ଆଜ୍ଞା 6:00 ଠିକ୍ ଅଛି, ଆମେ 5:30 ଭଜନ କୀର୍ତ୍ତନ ଆରମ୍ଭ ହେବ, କିନ୍ତୁ 5:30 ବେଳକୁ ଆପଣ ଆସିକି ଏଠି ପହଞ୍ଚିଥିବେ। 5:00 ରୁ 5:45 ଭିତରେ ଠିକ୍ 6:00 ଆମେ କଥା ଆରମ୍ଭ କରିବା। 8:00 ରୁ 8:30 ଭିତରେ 1.5 ଘଣ୍ଟା ଆମେ କଥା ସାରିବୁ, 8:30 ପର୍ଯ୍ୟନ୍ତ କଥା ଚାଲିବ। ଆପଣ 6:00 ସମୟ ପୂର୍ବରୁ ନିଶ୍ଚିତ 5-10 ମିନିଟ୍ ଆଗରୁ ଆସିକି ନିଶ୍ଚିତ ବସିଥିବେ। ଆସିବା ମାନେ ଆମେ ସମୟ ନଷ୍ଟ କରିବାନି କଥା, କାରଣ ପ୍ରଭୁ ଆମକୁ 7 ଦିନ ଦେଇଛନ୍ତି, 7 ଦିନ ଭିତରେ ପୁଣି ଆପଣଙ୍କ ସହିତ ଆମର ଆଉ ସାକ୍ଷାତ ହୋଇପାରିବନି। ଆଉ ଆମେ ଏଠି କୌଣସି ଆପଣଙ୍କର ବିରୋଧ ଭାବ ନେଇକି ଆସିନୁ, ଆପଣଙ୍କର କଲ୍ୟାଣ ପାଇଁ ଆସୁ। ଆପଣ ଯଦି ବନ୍ଧୁ ଭାବରେ ଦେଖିବେ ତାହେଲେ ଭାଗବତର ଆପଣଙ୍କୁ କୃପା କରିବେ, ଆମର ଏଥିରେ କିଛି ସ୍ୱାର୍ଥ ନାହିଁ। ଆମେ ପଇସା ରୋଜଗାର କରିବା ପାଇଁ ଆସିନୁ କି ଆପଣଙ୍କୁ କୌଣସି ଗୋଟେ ଅସୁବିଧାରେ ପକାଇବା ପାଇଁ ଆସିନୁ, ଆମେ ଆସୁଛୁ ଆପଣଙ୍କୁ ଟିକେ ପ୍ରଭୁଙ୍କୁ ଟିକେ ଡାକନ୍ତୁ, ମଙ୍ଗଳ ହଉ, ଆଉ ଭାଗବତ କ'ଣ କହିଛନ୍ତି ଆପଣ ଶୁଣନ୍ତୁ, ଆମେ କହୁନୁ ଆମ ମୁଖରୁ ଆପଣ ଶୁଣନ୍ତୁ, ଆମେ ଉପଦେଶ ଆପଣଙ୍କୁ ଦେଉନୁ, ଉପଦେଶ ଭାଗବତ ହେଉଛୁ, ଯାହା ସାଧୁମାନେ କହିଛନ୍ତି ଆମେ କେବଳ ସେଇଟା ପଢ଼ୁଛୁ ଆପଣଙ୍କୁ କହୁଛୁ, ଏତିକି ଆମର ଯୋଗ। ଆମେ ଏ ଗଢ଼ି ଚୁଡ଼ି ଏମିତି କର ସେମିତି କର ଏମିତି କର ତୋର ଉପକାର ହବ, ଆମେ ସେଇଟା କହିପାରିବୁ। ଜଗତରେ ଯିଏ ସୃଷ୍ଟି କରିଛି ସେ ସବୁ ଉପକାର କଥା ପ୍ରଭୁ କହିଦେଇଛନ୍ତି, ଜୀବନ କେମିତି ଉପକାର ହବ ତାଙ୍କର କଥା ଆମେ 7 ଦିନ ଆଲୋଚନା କରିବା। ଯେତେବେଳେ ପରୀକ୍ଷିତ କ'ଣ ପଚାରିଲେ, ପରୀକ୍ଷିତ ପଚାରିଲେ ଜୀବ କେମିତି ନର୍କକୁ ନଯିବ, ଶୁକଦେବ ଗୋସ୍ୱାମୀ ତାଙ୍କୁ ପରୀକ୍ଷା କରୁଛନ୍ତି, ସେ ଶୁକ ଉବାଚ, ଏ ଗୋଟିଏ ଶ୍ଳୋକ ମୁଁ କହିକି କଥାକୁ ବିଶ୍ରାମ ଦେବି। ନଚେତି ହେବ ଅପଚିତମ ଯଥା ହଂସ କୃତସ୍ୟ କୁର୍ଯ୍ୟାତ୍ ମନୋହୁକ୍ତ ପାନି ଭି ଧ୍ରୁବମ ସବେ ପେତ୍ୟ ନରକାନୁପେତି ଯକୀର୍ତ୍ତି ତାମେ ଭବତାତିକ୍ମ ଜାତନା। ଦେଖନ୍ତୁ ଯେଉଁମାନେ ଭଗବାନଙ୍କ ଚରଣର ଆଶ୍ରୟ ନ ଗ୍ରହଣ କରିବେ ସେମାନେ ନିଶ୍ଚିତ ନର୍କକୁ ଯିବେ। ଏଇ ଯେଉଁ ପ୍ରବଚନ ଚାଲିଛି ଶୁକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ସବୁ ସାଧୁମାନେ ବସିଛନ୍ତି ଆଜ୍ଞା, ସେଠି କେହି କ'ଣ କେହି ନର୍କକୁ ଯିବେ କି ନା କେହି ମାଛ ମାଂସ ଖିଆ ଲୋକ ଥିଲେ, କେହି ଜଣେ ଥିଲେ କି? କିନ୍ତୁ ପ୍ରବଚନ କାହା ପାଇଁ କୁହାଯାଉଛି ଶୁଣନ୍ତୁ, ସେଠି ସମସ୍ତେ ସାଧୁ ବସିଛନ୍ତି, ଭଗବାନ ପରଶୁରାମ ବସିଛନ୍ତି, ବେଦବ୍ୟାସ ବସିଛନ୍ତି, ନାରଦମୁନି ବସିଛନ୍ତି, ସମସ୍ତେ ବସିଛନ୍ତି, ତାଙ୍କ ଭିତରେ ପ୍ରବଚନ ଚାଲିଛି। ଚିନ୍ତା କରି ଦେଖନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି, ଶୁକଦେବ ଗୋସ୍ୱାମୀ କହୁଛନ୍ତି, ନଚେତ ଇହେବ, ଯଦି ଜଣେ ବ୍ୟକ୍ତି ଇହ ଏଇ ଜନ୍ମରେ ଅପଚିତମ ଯଥା ଅହଂସ, ଅହଂସ ମାନେ ପାପ, ଯେଉଁ ପାପ କରିଛି ଅପଚିତମ ପ୍ରାୟଶ୍ଚିତମ, ଯେଉଁ ପାପ ତୁମେ କରିଛ ସେଇ ପାପର ପ୍ରାୟଶ୍ଚିତ ଏଇ ଜନ୍ମରେ କରିନେବ, କିଭଳି କରିବ? ଯଥା, ଯଥାରେ ଏ ପିଲା, ଏ ପିଲା ତ ବହୁତ ଆଗରେ, କେହି ପିଲା ପାଟି କରିବେନି କାଲିଠୁ, ଆଗରେ ପିଲା ହିଁ ବସିବେନି। ଯଥାବତ୍ ମନୁଆଦି ଉକ୍ତ ଧର୍ମଶାସ୍ତ୍ର ଅନୁସାରେଣ, ଆପଣ ଭାବନ୍ତୁ ନା ପାପ କେବଳ କୁହାଯାଇଛି ପ୍ରାଶ୍ଚିତ ବ୍ୟବସ୍ଥା ନାହିଁ, ଆମ ଧର୍ମଶାସ୍ତ୍ରରେ ମନୁସଂଗୀତାରେ ପ୍ରାଶ୍ଚିତ କଥା କୁହାଯାଇଛି, କେଉଁ ପାପ କଲେ କେଉଁ ପ୍ରାଶ୍ଚିତ, କାଲିକି ଆପଣ ସବୁ ଶୁଣିବେ। ପରୀକ୍ଷିତ ପଚାରୁଛନ୍ତି କେଉଁ ପାପ କଲେ କେଉଁ ଉପାୟରେ ବ୍ୟକ୍ତି ନର୍କକୁ ନଯିବ, କିନ୍ତୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି ନା, ବ୍ୟକ୍ତି ଏଇ ଜନ୍ମରେ ଯେଉଁ ପାପ କରିଛି ସେଇ ପାପର ପ୍ରାଶ୍ଚିତ ଏଇ ଜନ୍ମରେ ପାପର ପ୍ରାଶ୍ଚିତ କରିନେବାକୁ ପଡ଼ିବ, ଯଦି ନ କରିବ ତାହେଲେ ଧ୍ରୁବ ସବେଇ ପ୍ରତ୍ୟମ, ପ୍ରତ୍ୟମ ପ୍ରତ୍ୟମ ମାନେ ମୃତ୍ୟୁଟାକୁ ପ୍ରତ୍ୟୟ କୁହାଯାଏ, କୁହନି ପ୍ରତ୍ୟ ସଂସାର, ମୃତ୍ୟୁ ପରେ ଧ୍ରୁବ, ମୁଁ ସତ୍ୟ କଥା କହୁଛି ସୁଖଦେବ, ପରୀକ୍ଷିତ ସୁଖଦେବ କହୁଛନ୍ତି, ନରକାନ ଉପେତି,
ସେ ନରକକୁ ଯିବ। ଯିଏ ପ୍ରାଶ୍ଚିତ୍ ନ କରିବ ମୃତ୍ୟୁ ପୂର୍ବରୁ, ଏଇ ଜନ୍ମରେ କରିଥିବା ପାପର ପ୍ରାଶ୍ଚିତ୍ ଯଦି ନ କରିବ ସେ ନରକକୁ ଯିବ। ପାପ କେତେ ପ୍ରକାର?
କୃତସ୍ୟ କୁର୍ଯ୍ୟା ମନୋକ୍ତ ପାଣି, ତିନି ପ୍ରକାର ପାପ। ମୁଁ କାଲି ଏଇ ଶ୍ଳୋକରୁ ପୁଣି ପାପ କିଭଳି ତିନି ପ୍ରକାର, କିଭଳି ତାର ପ୍ରାଶ୍ଚିତ୍ ଏଇଟା କହିଲେ ଏବେ ସରିବ ନା, ସମୟ ହେଇଗଲେ। ଆପଣମାନେ ଦୂର ଜାଗାରୁ ଆସୁଛନ୍ତି, କାରଣ ଆପଣଙ୍କୁ ଅନୁରୋଧ, ଆପଣ ଠିକ୍ 6ଟା ସମୟରେ ଆସିଲେ 8:30ରେ ଠିକ୍ କଥା ବିଶ୍ରାମ ଦିଆଯିବ। ଥଣ୍ଡା ପଡ଼ୁଛନ୍ତି, ଆପଣମାନଙ୍କର ବି ଦିନମାନ ପରିଶ୍ରମ କରୁଛନ୍ତି।